श्रीमद्भागवतं दशम स्कंद 48 अध्याय श्लोक 16 स्मरन्त्यस्ता परासौरे स्मरन्त्यस्ता परासौरे अनुरागस्मितेरितः अनुरागस्मृतेरितः हृदि स्पृशश्चित्रपदा हृदि स्पृशचित्रपदा गिरः सम्मुहुः प्रियः गिरः सम्मुहुः स्त्रियः स्मरन्त्यस्ता परासौरे अनुरागस्मृतेरितः हृदस्पृशश्चित्रपदा गिरः सम्मुहुः स्त्रियः स्मरन्त्यस्ता परासौरे स्मृतेरितः हृदि स्पृशचित्रपदा स्मृहोस्त्रियः स्मरन्त्यस्ता परासौरे अनुरागस्मृतेरितः हृदि स्पृशचित्रपदा गिरः सम्मुहुः स्त्रियः स्मरन्त्यस्ता परासौरे अनुरागस्मृतेरितः हृदि स्पृशचित्रपदा गिरः सम्मुहुः स्त्रियः स्मरन्त्यस्ता परासौरे अनुरागस्मृतेरितः हृदि स्पृशश्चित्रपदा गिरः सम्मुहुः स्त्रियः ଆଉ ଦୁଇଟି ଲାଙ୍ଗୁଏଜ୍ ଦରକାର ନାହିଁ ଆଜି ଗୋଟିଏ ଲାଙ୍ଗୁଏଜ୍ରେ କେବଳ ଓଡ଼ିଆରେ ଆମେ କହିବା କଥା ଇଂଲିଶର ଆବଶ୍ୟକତା ନାହିଁ କହିବା ତେଣୁ ଆମେ ଗତକାଲି ଯେଉଁଠି କଥାକୁ ବିଶ୍ରାମ ଦେଇଥିଲେ ଆଜି ସେଇଠୁ ପୁଣି ତା ପରଠୁ କଥା ଆରମ୍ଭ କରିବା ଗତକାଲି ଆମେ ଜଣୁଥିଲୁ ଯେତେବେଳେ ଗୋପୀମାନେ 6 ଶ୍ଳୋକରେ ସୁଖଦେବ ଗୋସ୍ୱାମୀ ଗୋପୀମାନଙ୍କର ମନୋଭାବକୁ ବ୍ୟକ୍ତ କରୁଛନ୍ତି ଯେତେବେଳେ ସେମାନେ ଖବର ପାଇଲେ ଯେ ଆସନ୍ତାକାଲି ଯାହାକି ଫାଲ୍ଗୁନ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି ସେହିଦିନ ସକାଳୁ ସକାଳୁ କୃଷ୍ଣ ବଳରାମ ଏମାନେ ସବୁ ଚାଲିଯିବେ ମଥୁରା ତେଣୁ ଗୋପୀମାନେ ସେଦିନ ଆଉ ରାତିରେ ତାଙ୍କର ନିଦ ହୋଇନାହିଁ ସେମାନେ ବିଳାପ କରିବେ ବିଳାପ କରିବେ ଆ ପୂର୍ବରୁ ଆ ପରେ ବର୍ଣ୍ଣନା କରାଯିବ 19-30 ଏଇ ଯେଉଁ 12 ଶ୍ଳୋକରେ ତାଙ୍କର ଯେଉଁ ବିଳାପ କୁହାଯିବ ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରିବେ ତା ପୂର୍ବରୁ ସୁଖଦେବ ଗୋସ୍ୱାମୀଙ୍କର ମନୋଭାବ ସୁଖଦେବ ଗୋସ୍ୱାମୀ ଗୋପୀମାନଙ୍କର ମନୋଭାବକୁ ବ୍ୟକ୍ତ କରୁଛନ୍ତି ତେଣୁ ଆମେ ଗତକାଲି ଯେଉଁ ଶ୍ରବଣ କରିଥିଲେ ପ୍ରଥମେ ଶୁଣିଥିଲେ ଭଦ୍ରାଙ୍କର କିଭଳି ଭାବରେ ମନୋଭାବ ରହିଥିଲା ତାଙ୍କର ନାମ ସୁଖଦେବ ଗୋସ୍ୱାମୀ ନେଇନାହାନ୍ତି କିନ୍ତୁ ଆଚାର୍ଯ୍ୟମାନେ ତାଙ୍କ ଟୀକାରେ କହିଛନ୍ତି ସେ କଥା ତାପରେ ଶୁଣିଲେ କିଭଳି ଚନ୍ଦ୍ରାବଳୀଙ୍କର ମନୋଭାବ ହୋଇଥିଲା ଆଜି ଏଇ ଯେଉଁ ଶ୍ଳୋକଟି କୁହାଯାଉଛି ଏଇଟା ହେଉଛି ରାଧାରାଣୀଙ୍କର ମନୋଭାବ କାଶ୍ଚିତ୍ ବୋଲି କୁହାଯାଉଛି ସ୍ମରନ୍ତ୍ୟସ୍ଥା ଅପରା ସୌରେ ଅପରା ଅପରା ଗୋପୀ ତାଙ୍କ ନାମ କେତେ ଇମ୍ପୋର୍ଟାଣ୍ଟ କେତେ ଗୁରୁତ୍ୱପୂର୍ଣ୍ଣ ସେ କିନ୍ତୁ ତାଙ୍କ ନାମ ନେଲେ ନାହିଁ ସେ ହେଉଛନ୍ତି ସ୍ୱୟଂ ରାଧାରାଣୀ ତଥାପି ସେ ନାମ ନେଇନାହାନ୍ତି କାହାର ତେଣୁ ଏଇଟା ଆଚାର୍ଯ୍ୟମାନେ ଟୀକାରେ ସବୁ କହିଛନ୍ତି ତେଣୁ ଏଠି କୁହାଯାଉଛି ଅନ୍ୟାଚ ଗୋପ୍ୟ ଅନ୍ୟ ଗୋପୀମାନେ ଅନ୍ୟ ଗୋପୀ ସେ ତଦନୁଧ୍ୟାନ ନିବୃତା ଶେଷ ବୃତେହ तस्य श्रीकृष्णस्य अनुध्यानेन निरंतर चिंतया निवृत्ता अशेषा चक्षुरादि वृत्तयः जासंता तथा भूता सता। ଏଇଟା ମୁଁ କାଲି କହିଥିଲି ବୋଧେ ନାଇଁ କି? ନା ଏଇଟା ତ ଚନ୍ଦ୍ରାବଳୀ, ହଁ ସ୍ମରନ୍ତ, ହଁ ଏଇଟା ହେଉଛି ଚନ୍ଦ୍ରାବଳୀ କଥା। ସ୍ମରନ୍ତ ଅପରା ସ୍ତ୍ରୀୟ ଚ ଅପରା, ଆଉ ଜଣେ ଗୋପୀ ବା ଅନ୍ୟ ଗୋପୀମାନେ, ତାଙ୍କ ମୁଖ୍ୟ ହେଉଛନ୍ତି ରାଧାରାଣୀ, ତାଙ୍କ ନାମ ସେ ନେଇନାହାନ୍ତି। ଅପରା ସ୍ତ୍ରୀୟ ଚ ଅନୁରାଗ ସ୍ମିତରିତା, ଅନୁରାଗଣ ଯତ୍ ସ୍ମିତଂ ମନ୍ଦହାସଂ ତେନ ଇରିତା ପ୍ରସ୍ତୁତଃ। ଯେଉଁ ଭଗବାନ ଯେଉଁଭଳି ଭାବରେ ତାଙ୍କ ସହିତ ସ୍ମିତ ହାସ୍ୟ କରି ଯେଉଁ ସବୁ କଥା କୁହନ୍ତି, ସେହିସବୁ କଥାକୁ ଯାହାକି ହୃଦିସ୍ପୃଶ, ଯାହାକି ହୃଦୟକୁ ସ୍ପର୍ଶ କରେ, ହୃଦୟ ସ୍ପର୍ଶିନୀ ଚିତ୍ରପଦା ବିଚିତ୍ରପଦଯୁକ୍ତା, ଭଗବାନଙ୍କ କଥା ବିଚିତ୍ର କଥା। ଏଠି ସୌରେ ଶବ୍ଦ ବ୍ୟବହାର କରାଯାଇଛି। ସୌରେ କହିଲେ ଶ୍ରୀକୃଷ୍ଣସ୍ୟ, ସୌରେ ଶବ୍ଦ କାହିଁକି ବ୍ୟବହାର କରାଗଲା ଆମେ କହିବା। ତେଣୁ ସୌରେ କହିଲେ ଶ୍ରୀକୃଷ୍ଣସ୍ୟ ଗିରଂ ବା ବାଚ, ଭଗବାନଙ୍କର ବାଚ ମେଘ ଗମ୍ଭୀରାୟ ଗିରା, ଭଗବାନଙ୍କର କଥା। ତେଣୁ ସ୍ମରନ୍ତ୍ୟ, ଏଟାକୁ ସ୍ମରଣ କରୁଛନ୍ତି ଅନ୍ୟ କେତେଜଣ ଗୋପୀ। ସ୍ମରନ୍ତ୍ୟ କହିଲେ ଚିନ୍ତୟନ୍ତ, ଆମେ କାଲି କହୁଥିଲେ ପ୍ରଭୁ ସଞ୍ଜୀବିନ ପ୍ରଭୁ ସଂସ୍ମରେତ, ସଂସ୍ମରେତ କ'ଣ ସ୍ମରଣ କରିବ ନା ଭାଗବତ, ଭାଗବତ ଚରଣାରବିନ୍ଦ ସଂସ୍ମରେତ, ସେ ସ୍ମରଣ କରୁଛନ୍ତି ଏମାନେ ଧ୍ୟାନ ସଂସ୍ମରେତ ଭାଗବତ ଚରଣାରବିନ୍ଦ। ତେଣୁ ଏମାନେ ଯେଉଁ ଧ୍ୟାନ କରୁଛନ୍ତି କ'ଣ ସ୍ମରଣ କରୁଛନ୍ତି କ'ଣ ନା ସ୍ମରନ୍ତ୍ୟ ବା ଚିନ୍ତୟନ୍ତ ସତ୍ୟ ସମ୍ମୋହୁ ମୋହଙ୍ଗତ, ମୂର୍ଚ୍ଛା ହୋଇଗଲେ ସେମାନେ, ସମ୍ମୋହୁ ମୂର୍ଚ୍ଛା ହୋଇଗଲେ ଏଭଳି ଭାବରେ ଅନ୍ୟ ଗୋପୀମାନଙ୍କର ମନୋଭାବ। ତାପରେ ପୁଣି ସେମାନେ କଥା କହିବେ, ସବୁ ଆସିବ ଆମର କଥା। ତେଣୁ ଏ ଶ୍ଳୋକର ଭାଷାରେ ପ୍ରଭୁପାଦ ମହାରାଜ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ରାଧା ଦିନାଂ ତୁ ପ୍ରଣୟାତି ସ୍ୱୟଂ ମାହ, ରାଧାଦିଙ୍କ କଥା କୁହାଯାଉଛି ଏଠି, ରାଧାରାଣୀଙ୍କର କଥା। ତାଙ୍କର ପ୍ରଣୟ, ପ୍ରଣୟ ଅତିଶୟ, ପ୍ରଣୟ ଶବ୍ଦ ଯେଉଁ ରହିଛି ଏ ଚୈତନ୍ୟ ଚରିତ୍ରାମୃତରେ ବର୍ଣ୍ଣନା କରାଯାଇଛି। ପ୍ରଣୟଟା ହେଉଛି କେଉଁ ସ୍ତର ନା, ଆମେ ଯେତେବେଳେ ଆମେ ଭକ୍ତି ରସାମୃତ ସୁନ୍ଦରରେ କାଲି ମଧ୍ୟ ଆମର କହୁଥିଲେ ଆମର ସନ୍ଦୀପନ ପ୍ରଭୁ, ଯେ ଆମେ ଯେତେବେଳେ ଆମର ଅମାଇ ପ୍ରଭୁ ସେଦିନ କହୁଥିଲେ ରବିବାର ପ୍ରୋଗ୍ରାମରେ, ଆମେ ଯେତେବେଳେ ଭକ୍ତ ସଙ୍ଗ କରୁଛେ, ସାଧୁ ସଙ୍ଗ କରୁଛେ, ଆସ୍ତେ ଆସ୍ତେ ଆମର ଅନର୍ଥ ନିବୃତ୍ତି ହେଉଛି। ଆଦୌ ଶ୍ରଦ୍ଧା ତତ ସାଧୁ ସଙ୍ଗ ତତ ଭଜନ କ୍ରିୟା ତ ଅନର୍ଥ ନିବୃତ୍ତି ସାତ୍। ଆମେ ଯେତେବେଳେ ସାଧୁ ସଙ୍ଗରେ ଭଗବାନ ଭଜନ କରୁଛେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, ଯେତେବେଳେ ଭଜନ କରୁଛେ ସେତେବେଳେ ଆମର ଅନର୍ଥ ନିବୃତ୍ତି ହେଉଛି। ଯେଉଁ ଅନର୍ଥ ଥିବାରୁ ଆମେ ଭଗବାନଙ୍କୁ ଜାଣିପାରୁନାହିଁ, ଏ ଅନର୍ଥ ପଣ ବିଭିନ୍ନ ପ୍ରକାର ରହିଛି। ଯେତିକି ଅନର୍ଥ ନିବୃତ୍ତି ହେଉଥିବ ସେତିକି ଆମର କ'ଣ ହେଉଥିବ ନା ଆମେ ଭକ୍ତି ମାର୍ଗରେ ଅଗ୍ରସର ହେଉଥିବା। ପ୍ରଥମ ପାହାଚ ହେଉଛି ନିଷ୍ଠା, ଭକ୍ତି ମାର୍ଗରେ ପ୍ରଥମ ପାହାଚ ହେଉଛି ନିଷ୍ଠା। ନିଷ୍ଠା ପର ଷ୍ଟେଜ୍ ହେଉଛି ରୁଚି, ରୁଚି କହିଲେ ଭଗବାନ କଥାରେ ଆନନ୍ଦ ଆସିବ, ଆଗ୍ରହ ଆସିବ, ଶୁଣିବା ପାଇଁ ଆଗ୍ରହ ଆସିବ, ରୁଚି ଟେଷ୍ଟ ଆମେ ପାଇବା। ଯେମିତି ଉଦାହରଣ ଦିଆଯାଏ, ଯେଭଳି ଭାବରେ ଜଣେ ଜଣ୍ଡିସ୍ ରୋଗୀ, ଜଣ୍ଡିସ୍ ରୋଗୀକୁ ତା'ର ଔଷଧ ହେଉଛି ଆଖୁରସ, କିନ୍ତୁ ଆଖୁରସଟା ତାଙ୍କୁ ମିଠା ଲାଗିବ ନାହିଁ, ତାଙ୍କୁ ପିତା ଲାଗିବ। କିନ୍ତୁ ଆସ୍ତେ ଆସ୍ତେ ସେ ସେଇ ଆଖୁରସ ଆୟୁର୍ବେଦିକ ଔଷଧ ସହିତ ମିଶାଇ ସେବନ କଲେ ଆସ୍ତେ ଆସ୍ତେ ତା'ର ଜଣ୍ଡିସ ରୋଗ ଯେତେବେଳେ ଦୂର ହେବ, କାମଳ ରୋଗ ଦୂର ହେବ, ସେତେବେଳେ ସେ ତା'ର ମିଷ୍ଟତାଟା ଅନୁଭବ କରିବ। ଏଇଟାକୁ ରୁଚି କୁହାଯାଏ, ସେ ସ୍ତରଟା ହେଉଛି ରୁଚି ସ୍ତର, ବହୁତ ଆନନ୍ଦ ଲାଗିବ, ବହୁତ ଆଗ୍ରହ ଲାଗିବ, ସେ ତା'ର ଆସ୍ୱାଦନ କରିବ। ମୁହୁର ରସିକ 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 ବ୍ୟକ୍ତିମାନେ ଯେଭଳି ଆସ୍ୱାଦନ କରନ୍ତି, ରସ ଆସ୍ୱାଦନ କରନ୍ତି, ସେ ସେଇଭଳି ଭାବରେ ଆସ୍ୱାଦନ କରିବେ। ତେଣୁ ଆ ପର ଷ୍ଟେଜ୍ ହେଉଛି ଆସକ୍ତି। ଭୌତିକ ଜଗତରେ ଯେମିତି ଆମର ବିଭିନ୍ନ ପ୍ରକାର ଆସକ୍ତି ରହିଛି, ସେଇଭଳି ଭାବରେ ଭଗବାନ ପ୍ରତି ଆମର ଆସକ୍ତି ଆସିବ, ଆସକ୍ତି ତା'ପରେ ଷ୍ଟେଜ୍ ହେଉଛି ଭାବସ୍ତର। ଭାବସ୍ତର ବିଭିନ୍ନ ପ୍ରକାର ଭାବ ରହିଛି, ଯେମିତି ଆମର ଭୌତିକ ଜଗତରେ ପାଞ୍ଚଟି ରସ ରହିଛି, ଶାନ୍ତ, ଦାସ୍ୟ, ସଖ୍ୟ, ବାତ୍ସଲ୍ୟ, ମାଧୁର୍ଯ୍ୟ। ଏହିଭଳି ଭାବରେ ଭଗବାନଙ୍କ ସହିତ ଆମର ଗୋଟେ ସମ୍ବନ୍ଧ ରହିଛି, ଭକ୍ତମାନଙ୍କର ଗୋଟେ ନିର୍ଦ୍ଦିଷ୍ଟ ସମ୍ବନ୍ଧ ରହିଛି, କିଏ କେଉଁ ସମ୍ବନ୍ଧରେ ଭଗବାନଙ୍କ ସହିତ ସମ୍ବନ୍ଧିତ ଅଛି, ସେଇ ଜ୍ଞାନଟା, ସେଇ ଭାବଟା ସେଦିନ ସେହି ସମୟରେ ଉଦ୍ରିକ ହେବ, ସେହି ସମୟରେ ଉଦୟ ହେବ। ଭଗବାନଙ୍କ ସହିତ ଆମର କି ଭାବ ରହିଛି ଆମେ ଜାଣିନେ ସେଇଟା ବର୍ତ୍ତମାନ। ଆସ୍ତେ ଆସ୍ତେ ଆମେ ଯେତେବେଳେ ସାଧନ କରିବା, ଆସ୍ତେ ଆସ୍ତେ ସେଇ ଭାବଟି ଆମର ପରିସ୍ଫୁଟ ହେବ, ଭଗବାନଙ୍କ ସହିତ ଏଇଭଳି ଭାବରେ ଆମର ସମ୍ବନ୍ଧ ରହିଛି। ସମ୍ବନ୍ଧ ଜ୍ଞାନ, ଏଇ ତିନୋଟି ତତ୍ତ୍ୱ ରହିଛି, ସମ୍ବନ୍ଧ, ଅଭିଧେୟ ଏବଂ ପ୍ରୟୋଜନ। ତେଣୁ ସେଇ ସମ୍ବନ୍ଧ ଜ୍ଞାନ ହେଉଛି ଭାବସ୍ତର। ତେଣୁ ଭାବସ୍ତରରୁ ଏଇଠି ପ୍ରେମ ଆରମ୍ଭ ହେଉଛି, ଏଇଠି ଭାବସ୍ତରରୁ ଜଣଙ୍କର ପ୍ରେମ ଆରମ୍ଭ ହେଲା, ଭଗବତ ପ୍ରେମ ଆରମ୍ଭ ହେବ। ତାର ଉପରେ ପୁଣି ରହିଛି ସ୍ନେହ, ମାନ, ପ୍ରଣୟ, ରାଗ, ଅନୁରାଗ, ଭାବ, ମହାଭାବ ଇତ୍ୟାଦି ବିଭିନ୍ନ ସ୍ତର ରହିଛି। ତେଣୁ ଏ ପ୍ରଣୟ ଅତିଶୟ ମାହ, ସେ ପ୍ରଣୟ ଅତିଶୟରେ ରାଧାରାଣୀଙ୍କ କଥା କୁହାଯାଉଛି ଏଠି। ସ୍ମରନ୍ତ୍ୟ ଇତି ସୌରେ ରୀତି, ସ୍ମରଣ କରୁଛନ୍ତି କୃଷ୍ଣ ଇତି କାହିଁ କୁହାଗଲା ନାହିଁ, ସୌରେ ଇତି କୁହାଗଲା ବା ନନ୍ଦନନ୍ଦନ ଇତି ବୋଲି କୁହାଗଲା ନାହିଁ। ସୌରେ କହିଲେ ସୁରସେନ, ସୁରସେନ ହେଉଛନ୍ତି, ସୁରସେନଙ୍କର ପୁତ୍ର ହେଉଛନ୍ତି ବସୁଦେବ। ସୁରସେନ ଆଉ ନନ୍ଦ ମହାରାଜ, ଏମାନେ ନନ୍ଦ ମହାରାଜଙ୍କ ପିତା, ବସୁଦେବଙ୍କ ପିତା ହେଉଛନ୍ତି ସୁରସେନ, ନନ୍ଦ ମହାରାଜଙ୍କ ପିତା ହେଉଛନ୍ତି ପର୍ଜନ୍ୟ। ଏଇ ଦୁଇ ଜଣ ହେଉଛନ୍ତି ଦୁଇ ଭାଇ, ଆଙ୍କର ପିତା ହେଉଛନ୍ତି କିଏ, ସେ ଏଇ ଆସୁଛନ୍ତି, ଏଇ ଯଦୁବଂଶରେ ସେମାନେ ଆସୁଛନ୍ତି। ତେଣୁ ସେ ଯେଉଁ ଦୁଇ ଭାଇ ଆଙ୍କର, ସୁରସେନ ଯେଉଁ ଆସୁଛନ୍ତି କ୍ଷତ୍ରିୟ ମାଆଙ୍କ ଗର୍ଭରେ, ପର୍ଜନ ଯେଉଁ ଆସୁଛନ୍ତି ବୈଶ୍ୟ ମାଆଙ୍କ ଗର୍ଭରେ ଆସୁଛନ୍ତି, ଏଇ ଦୁଇ ଜଣ ହେଉଛନ୍ତି ତାଙ୍କ ପିତାଙ୍କର ଦୁଇ ଜଣ ପତ୍ନୀ ଥିଲେ। ତେଣୁ ସୁରେଶନଙ୍କର ପୁତ୍ର ହେଉଛନ୍ତି ବସୁଦେବ, ସୌରେ ବୋଲି କୁହାଯାଉଛି, ସୌରେ ସୁରଙ୍କର, ସୁରସେନଙ୍କ କଥା ଆସୁଛି ଏଠି। କାହିଁକି ସୌରେ ଶବ୍ଦ ବ୍ୟବହାର କରାଗଲା ଆମେ ସେଇଟା କହିବା, ଆଚାର୍ଯ୍ୟମାନେ ଟିକାରେ କହିଛନ୍ତି ସେଇଟା। ତେଣୁ ସମ୍ପ୍ରତି ସୁରାପତ୍ୟତ୍ୱମ ଅଭିମତ୍ୟ, ଯେଉଁ ଗନ୍ତକ ଗନ୍ତକା ତସ୍ୟେତି ତାସାଂ ପକ୍ଷପାତିନ ଶ୍ରୀ ଶୁକସ୍ୟ ପ୍ରଣୟର୍ଷ ଉକ୍ତି। ବର୍ତ୍ତମାନ ଭଗବାନ ମନ କରିଦେଲେଣି ଯିବା ପାଇଁ ବସୁଦେବଙ୍କ ପାଖକୁ, ସୁରସେନଙ୍କ ପୁତ୍ର ପାଖକୁ ଯିବା ପାଇଁ। ତେଣୁ ସୌର ଶବ୍ଦ, ସୁର ଶବ୍ଦ ବ୍ୟବହାର କରାଗଲା। ସମ୍ପ୍ରତି ସୁରାପତ୍ୟତ୍ୱ, ଏଇ ଯେଉଁ ସୁରସେନଙ୍କର ଯେଉଁ ରାଜ୍ୟ ସେସବୁ ରହିଛନ୍ତି ବା ସୁରପତି, ସୁରପତି କହିଲେ ସୁରବଂଶ, ହଁ ସୁରବଂଶରେ ଆସୁଛନ୍ତି ସୁରପତିତ୍ୱ ଅଭିମତ, ଯେଉଁ ଗନ୍ତକମ ଅନ୍ତ୍ୟ ଯେଉଁ ଇଚ୍ଛା କରୁଛନ୍ତି ଭଗବାନ, ଏଇଟା ପକ୍ଷପାତିନ ଶ୍ରୀ ଶୁକସ୍ୟ ପ୍ରଣୟ ଶକ୍ତି, ଈର୍ଷା ଶୁକଦେବଙ୍କ ଉତ୍ସାହ ମଧ୍ୟ ଭଗବାନ ପ୍ରତି ପ୍ରଣୟ ଈର୍ଷା, ପ୍ରଣୟରେ ଗୋଟେ ମଧ୍ୟ ଈର୍ଷାଟା ରହିଛି, ପ୍ରଣୟରେ ମଧ୍ୟ ଗୋଟେ ସ୍ତର ରହିଛି, ଈର୍ଷକ୍ତି ବୋଲି କୁହାଯାଉଛି। ପ୍ରଣୟ ଈର୍ଷା ଭଗବାନ ପ୍ରତି ଆସୁଛି, କାହିଁକିନା ସେ ବର୍ତ୍ତମାନ ଗୋପୀମାନଙ୍କୁ ଛାଡ଼ିକି ପଳେଇବେ, ତେଣୁ ଶୁକଦେବଙ୍କର ଭାବ ଆସୁଛି ସେଇଟା। ସେଥିପାଇଁ ସୌର୍ଯ୍ୟ ଶବ୍ଦ ବ୍ୟବହାର କଲେ, ସିଏ ସୌର୍ଯ୍ୟ ଶବ୍ଦ ବ୍ୟବହାର କଲେ, ଭଗବାନ ପ୍ରତି ଈର୍ଷା ଆସିଲା, ସେ ଛାଡ଼ିକି ପଳେଇବେ। ଭଗବାନଙ୍କ ଗୋଟେ ଐଶ୍ୱର୍ଯ୍ୟ, ବୈରାଗ୍ୟଟା ମଧ୍ୟ ଭଗବାନଙ୍କର ଗୋଟେ ଐଶ୍ୱର୍ଯ୍ୟ, ଷଡ଼ ଐଶ୍ୱର୍ଯ୍ୟ ପୂର୍ଣ୍ଣ ସେ ଭଗବାନ। ତା ଦେହରୁ ଗୋଟିଏ ଐଶ୍ୱର୍ଯ୍ୟ ହେଉଛି ବୈରାଗ୍ୟ, ଭଗବାନ ସବୁକିଛି ଥାଇକରି ମଧ୍ୟ ସବୁ ଏଇଥି ସବୁ ମାଧୁର୍ଯ୍ୟ ସବୁ ରହିଛି ବୃନ୍ଦାବନରେ, ସେ ସବୁ ତ୍ୟାଗ କରିଦେଲେ, ଗୋଟିଏ ମୁହୂର୍ତ୍ତରେ ତ୍ୟାଗ କରିଦେଲେ। ଭଗବାନଙ୍କର ଗୋପୀମାନଙ୍କ ପ୍ରତି କେତେ ଆସକ୍ତି ରହିଛି, ଭଗବାନ କ୍ରନ୍ଦନ କରିବେ, ଆ ପରେ ସବୁ ରହିଛି ଦ୍ୱାରକା ମଥୁରାରେ, ସବୁବେଳେ ସେ ଗୋପୀମାନଙ୍କ କଥା ଚିନ୍ତା କରୁଛନ୍ତି। କିନ୍ତୁ ଇଏ ହେଉଛି ଭଗବାନଙ୍କର ବୈରାଗ୍ୟ, ଯେତେବେଳେ ଆବଶ୍ୟକତା ପଡ଼ିଲା ସାଙ୍ଗେ ସାଙ୍ଗେ ରାତି ପାହିଲେ ପଳେଇଗଲେ, ଆଉ ଚିନ୍ତା କଲେ ନାହିଁ, ତାଙ୍କ ପ୍ରତି ଆସକ୍ତିକୁ ଭୁଲିଗଲେ। ଇଏ ହେଉଛି ଭଗବାନଙ୍କର ବୈରାଗ୍ୟ। ସେହିଭଳି ଭାବରେ ଯେଉଁମାନେ ଭଗବାନଙ୍କ କୃପା ପ୍ରାପ୍ତ ହୋଇଛନ୍ତି, ସେମାନେ ମଧ୍ୟ ଏଇ ବୈରାଗ୍ୟ ତାଙ୍କ ପାଖରେ ଆଚରଣ ଆସିବ, ବୈରାଗ୍ୟ ସେମାନେ ଆଚରଣ କରିବେ। ବୈରାଗ୍ୟ, ବୈରାଗ୍ୟ ବିଦ୍ୟା ଭଗବାନ ନିଜେ ଶିକ୍ଷା ଦେଉଛନ୍ତି, ବୈରାଗ୍ୟ ବିଦ୍ୟା, ବୈରାଗ୍ୟ ବିଦ୍ୟା ନିଜ ଭକ୍ତି ଯୋଗ शिक्षातमेकं पुरुष पुराण श्रीकृष्ण चैतन्य शरीरधारी कृपाम्बुधिर्ज स्तमहं प्रपद्ये। वैराग्य विद्या स्वयं श्रीकृष्ण चैतन्य महाप्रभु पर आसी ये शिक्षा प्रदान करुछन्ति वैराग्य। तंकर माँ विधवा माँ थिले एवं पत्नी युवती पत्नी थिले किंतु तथापि त्याग करदेले ये वैराग्य भगवान निजे आचरण करुछन्ति वैराग्य। तेणु भगवान भक्त से भी भाव में वैराग्य से गुणटी आसब वैराग्य गुणटी आसब भगवान भक्त हेले ये गुण पाखे आसब ना वैराग्य प्राप्त हवा ये सहज जिनस नुह आसक्ति रही आसक्ति त्याग करें ना। तेणु भगवान वैराग्य सब त्याग कर पलिगले राति पाइले पलिजे तेणु यहीटा सुखदेव गोस्वामी प्रणय ईर्षा है भगवान प्रति कहीं से त्याग कर पलिगले यही भाव मनर भाव तेणुक सौर्य शब्द व्यवहार कर अनुराग व्यंजक जंग जत स्मितं तेन ईरिता चित्राणी। भगवान जिते सहित मिशुले रासलीला इत्यादि विभिन्न समय रे भगवान जो सहित मिशुले गोपी मान सहित राधाराणी सहित से जो अनुराग रे सब कथा कहते स्मितं ईरिता स्मित स्मितहास्य करी भगवान गोपी मान गुणगान करुले एवं चित्राणी विस्मयजनकानी पदानी जासुता गिरा चित्राणी बहुत विचित्र कथा से कहते सबू जमती आमर दशम स्कंद एक तीस अध्याय आठ नंबर श्लोक से गोपी मैंने जिते बड़े भगवान को अन्वेषण में जाऊँ गोपी गीत दशम स्कंद एक तीस अध्याय से कथा मधुरया गिरा बर्गुवाकया बुध मनो गया उसकरे क्षण विधि करीमा वीर मुह्यति अधर सिधुना पाय स्वन। चारोटी श्लोक भगवान प्रति प्रार्थना करतीस अध्याय जो उन्नीस टी श्लोक अच्छी तदर ये चारोटी श्लोक पाँच छः सात आठ ये चारोटी प्रार्थना कर भगवान को मधुर है गिरा भगवान कर गिरा जो वचन कथा मधुर बहुत मधुर वर्ग वाक्य सुंदर वाक्य भगवान कर एवं बुद्ध मन गया बुद्ध बुद्धिमान व्यक्ति से मन तांक प्रति आकर्षित हे बुद्ध मनोज्ञा पुष्कर क्षण भगवान सुंदर ईक्षण रही सुंदर चाहणी रही भगवान एवं विधि करीमा वीर मुहति विधि एभली भाव विधि करीमा वीर जे भगवान को संबोधन कर वीर जी ये सब चिंता कर मोह होजे आज राधाराणी मत मोह हो जाती मूर्छा हो जाती अधर सिधुना पाय स्वन भगवान जो अधार सुधा रही अधरामृत यू पान करने से प्रार्थना करगवान को तेणु ये सब चिंता करी राधाराणी एवं तांकर जो पार्षद मान अच्छा सखी मान अच्छा एमाने से सब चिंता कर सका पलैबे इते सुंदर कथा कहते ये सब थिला पुणी आमको छाड़ त्याग कर पलिजे एवं विशेष भाव में भगवान जो कही दशम स्कंद बतीस अध्याय रास पंचाध्याय भगवान जो रास समय अंतर्ध्यान हो जाते गोपी मैंने जो भगवान को अन्वेषण करुले भगवान पाखे आविर्भाव हो जाते तासा माँ वीरभू चौरी स्मयमान मुखाम्बुज पीताम्बर धर साग्वी साक्षात मन्मथ मन्मथ भगवान पाखे जो शतकोटी गोपी रही पाखे आविर्भाव हो गले साक्षात मन्मथ सीए मन्मथ कहले मदन मदन मोहन ये भौतिक जगत रे गोटे मदन आकर्षण सब पुरुष स्त्री मोहित होकर रही ଗୋଟିଏ ମଦନଙ୍କର ଆକର୍ଷଣ ଇଏ। ସେହି ମଦନଙ୍କୁ ଯିଏ ମୋହନ ମଦନ କରନ୍ତି ବା ମୋହନ କରନ୍ତି ସେ ହେଉଛନ୍ତି ମଦନ ମଦନ ମୋହନ ମନ୍ମଥ ମନ୍ମଥ। ସେ ଭଗବାନ ଆସି ତାଙ୍କ ପାଖରେ ଯେତେବେଳେ ଆବିର୍ଭାବ ହୋଇଗଲେ ସେହି ସମୟରେ ଭଗବାନ ଏକଥା କହିଛନ୍ତି ଯେ ନ ପାର ଏହଂ ନିରବଧ୍ୟ ସଂଯୁଜା ଏ ଶ୍ଳୋକଟି କହିଛନ୍ତି ସେ ଦଶମ ସ୍କନ୍ଧ 32 ଅଧ୍ୟାୟରେ। ଭଗବାନ ଯେଉଁ ପ୍ରତିଜ୍ଞା କରିଥିଲେ ଭଗବତ ଗୀତାରେ ଯେ ଯିଏ ଯଥା ମାଂ ପ୍ରପଦ୍ୟନ୍ତେ ତାଙ୍କ ସତୈବ ଭଜାମ୍ୟହଂ ଯିଏ ଯେଉଁଭଳି ଭାବରେ ମୋର ଶରଣରେ ଯିବେ ମୁଁ ତାକୁ ସେଇଭଳି ଭାବରେ ତାଙ୍କର କାମନା ପୂର୍ଣ୍ଣ କରିବି। କିନ୍ତୁ ଆଜି ସିଏ ସେଇ କଥାକୁ ରକ୍ଷା କରିପାରୁନାହାନ୍ତି ତାଙ୍କ ପ୍ରତିଜ୍ଞାରୁ ସେ ଭଙ୍ଗ ହୋଇଗଲା ପ୍ରତିଜ୍ଞା ଭଙ୍ଗ ହୋଇଗଲା ତେଣୁ ସେ କହିଲେ ସେ କଥା ନ ପାର ଏହଂ ମୁଁ ପାରୁନାହିଁ ତୁମର ଲୋନ୍ ଅଧିକ ହୋଇଗଲା ତୁମଠୁ ବହୁତ ଲୋନ୍ ହୋଇଗଲା ଋଣ ବହୁତ ହୋଇଗଲା ତୁମ ପାଖରେ ତୁମ ସହିତ ତୁମ ପାଖଠାରୁ ମୋର ଋଣଟା ଋଣ ଶୁଝିପାରିଲେ ନାହିଁ ଭଗବାନ ସେ ଜନ୍ମରେ ତେଣୁ ଏ ଟ୍ରିପୁଲ ହୋଇଗଲା ତିନି ଗୁଣ ହୋଇଗଲା ଆସିକି ସେ ତିନି ଗୁଣକୁ ତିନୋଟି ଋଣକୁ ଶୁଝିଲେ ଆସିକିରି ଚୈତନ୍ୟ ମହାପ୍ରଭୁ ରୂପରେ ଚୈତନ୍ୟ ଚୈତନ୍ୟ ସେଇଟା ବର୍ଣ୍ଣନା କରାଯିବ। ତେଣୁ ଭଗବାନ ଏହିଭଳି ଭାବରେ କହିଥିଲେ ଇତ୍ୟାଦି ବାକ୍ୟାନି ସ୍ମରନ୍ତ୍ୟ ସମ୍ୟଗେବ ମୁମୁହୁ ଏହିସବୁ ବାକ୍ୟକୁ ଭଗବାନ ଯେଉଁ ସବୁ କଥା ତାଙ୍କୁ କହିଥିଲେ ସେସବୁ ବାକ୍ୟକୁ ସ୍ମରଣ କରି ସେମାନେ ସବୁ ମୂର୍ଚ୍ଛା ହୋଇଯାଉଛନ୍ତି ରାଧାରାଣୀ ଏବଂ ତାଙ୍କର ସହଚରୀମାନେ। ତେଣୁ ପୂର୍ବା ତଦ୍ରପଶ୍ୟେବ ଧ୍ୟାନ ଧାରୟେବ ମୁମୁହୁ ପୂର୍ବରୁ ସେମାନେ ଧ୍ୟାନରେ ମୋହିତ ହୋଇଥିଲେ ଏମାନେ ତାହାର ବାକ୍ୟ ସ୍ମରଣର ମୋହ ହେଉଛନ୍ତି ଚନ୍ଦ୍ରାବଳୀ ଇତ୍ୟାଦି ଯେଉଁ ସେମାନେ ମୋହ ହୋଇଯାଇଥିଲେ ସେମାନେ ଭଗବାନଙ୍କ ଧ୍ୟାନ କରି ମୋହ ହୋଇଯାଇଥିଲେ। ବର୍ତ୍ତମାନ ଏଠାରେ ତାଙ୍କର ବାକ୍ୟ ସ୍ମରଣ କରିକିରି ସେସବୁ ବାକ୍ୟ ଯାହା ସବୁ କହୁଥିଲେ ସେସବୁ ବାକ୍ୟକୁ ସ୍ମରଣ କରି ବର୍ତ୍ତମାନ ଏମାନେ ମୂର୍ଚ୍ଛା ହୋଇଯାଉଛନ୍ତି। ଏତାଂସ୍ତୁ ତତ୍ ବାଚୋପି ସ୍ମରଣେନା ବି ସମ୍ୟଗେବ ମୁମୁ ମିତି ପୂର୍ବତଃ ପ୍ରେମ ବୈଶିଷ୍ଟ୍ୟବତ୍ୟୋ ଜ୍ଞେୟ। ତେଣୁ ତାଙ୍କ ପୂର୍ବରୁ ଯେଉଁ ଯାହାଙ୍କ କଥା କୁହାଯାଉଥିଲା ଯେଉଁ ଗୋପୀମାନଙ୍କ କଥା କୁହାଯାଉଥିଲା ଏମାନେ ବର୍ତ୍ତମାନ ଯାହା କଥା କୁହାଯାଉଛି ଏମାନେ ତାଙ୍କଠୁ ଶ୍ରେଷ୍ଠ ଚନ୍ଦ୍ରାବଳୀ ଇତ୍ୟାଦି ଯେଉଁ ରହିଛନ୍ତି ସଖୀମାନେ ତାଙ୍କଠୁ ଶ୍ରେଷ୍ଠ ହେଉଛନ୍ତି ରାଧାରାଣୀ ରାଧାରାଣୀ ହେଉଛନ୍ତି ସବୁଠାରୁ ଶ୍ରେଷ୍ଠ। ଅନ୍ୟାରାଧିତ ନୂନଂ ଯେଉଁ ମହାପ୍ରଭୁ କହିଲେ ଏଇ ରାଧାରାଣୀଙ୍କର ଯେଉଁ ଭଗବାନଙ୍କର ଭଜନ ହେଉଛି ଶ୍ରେଷ୍ଠ ଭଜନ ଭଗବାନ ନିଜେ ବୁଝିପାରିଲେ ନାହିଁ ସେଇଟା କିଭଳି ଭାବରେ ରାଧାରାଣୀଙ୍କର ଭାବ କିଭଳି ଭାବରେ ତେଣୁ ସେ ଚୈତନ୍ୟ ମହାପ୍ରଭୁ ରୂପରେ ଆସିଲେ। ତେଣୁ ଏ ଶ୍ଳୋକରେ ରାଧାରାଣୀ ଏବଂ ତାଙ୍କ ସଖୀ କଥା ସଖୀମାନଙ୍କ କଥା କୁହାଯାଉଛି। ବିଶ୍ୱନାଥ ଚକ ଶ୍ରୀଦର୍ଶନୀ ମଧ୍ୟ ସେ କଥା କହୁଛନ୍ତି ଅପରା ସ୍ତ୍ରୀୟ ସୌରେର ଗିରହ ସ୍ମରନ୍ତ୍ୟ ସମ ମୁହୁ କଥଂ ଭୂତା ଅନୁରାଗଣ ଯତ୍ ସ୍ମିତଂ ତେନ ଇରିତା। ଭଗବାନଙ୍କର ଯେଉଁ ଅନୁରାଗ ଭରା କଥା ସବୁ ଥିଲା ସେଇଟାକୁ ସ୍ମରଣ କରି ଅନ୍ୟ ସ୍ତ୍ରୀମାନେ ବିଶେଷ ଭାବେ ରାଧାରାଣୀ ଇତ୍ୟାଦି ତାଙ୍କ ସହଚରୀମାନେ ସେମାନେ ବର୍ତ୍ତମାନ ମୂର୍ଚ୍ଛା ହୋଇଯାଉଛନ୍ତି। ସନାତନ ଗୋସ୍ୱାମୀ ତାଙ୍କ ଭାଷାରେ କହୁଛନ୍ତି ତତଶ ତାହା କାଶ୍ଚିତ୍ କନିଷ୍ଠା କାଶ୍ଚିତ୍ ମଧ୍ୟମା କାଶ୍ଚିତ୍ ଉତ୍ତମା। ତେଣୁ ଗୋପୀମାନଙ୍କ ଭିତରେ ଯଦିଓ ସେମାନେ ମୁକ୍ତ ଜୀବ ବୋଲି କହିବା ନାହିଁ ସେମାନେ ହେଉଛନ୍ତି ଭଗବାନଙ୍କ ଶକ୍ତି ଅନ୍ତରଙ୍ଗା ଶକ୍ତି ସେମାନେ ସବୁ ଆନନ୍ଦ ଚିନ୍ମୟ ରସ ଭଗବାନଙ୍କର ଆନନ୍ଦ ଚିନ୍ମୟ ରସ ସେମାନେ ସବୁ ଭଗବାନ ହେଉଛନ୍ତି ସଚ୍ଚିଦାନନ୍ଦ ବିଗ୍ରହ ତେଣୁ ତାଙ୍କର ଅନ୍ତରଙ୍ଗା ଶକ୍ତି ସେମାନେ ହେଉଛନ୍ତି ଆନନ୍ଦ ଚିନ୍ମୟ ରସ ସେମାନେ ଭଗବାନଙ୍କର କିନ୍ତୁ ତାଙ୍କ ଭିତରେ ମଧ୍ୟ କିଏ କନିଷ୍ଠା ରହିଛି କିଏ ମଧ୍ୟମା ରହିଛି କିଏ ଉତ୍ତମା ରହିଛି ତେଣୁ ତିନି ପ୍ରକାର ଗୋପୀମାନଙ୍କ କଥା ତିନୋଟି ଶ୍ଳୋକରେ କୁହାଗଲା। ପ୍ରଥମେ ଭଦ୍ରାଙ୍କ କଥା କୁହାଗଲା ତାପରେ ଚନ୍ଦ୍ରାବଳୀଙ୍କ କଥା କୁହାଗଲା ତାପରେ ରାଧାରାଣୀଙ୍କ କଥା କୁହାଗଲା। ତେଣୁ ଆଉ ଦୁଇଟି ଶ୍ଳୋକରେ କୁହାଯାଉଛି 17 ଏବଂ 18 ଗତିଂ ସୁରଳିତାଂ ଚେଷ୍ଟାଂ ସ୍ନିଗ୍ଧ ହାସାବଲୋକନମ୍ ଶୋକାପହାନି ନର୍ମାଣି ପ୍ରୋଦ୍ଦାମ ଚରିତାନି ଚ ଚିନ୍ତୟନ୍ତୁ ମୁକୁନ୍ଦସ୍ୟ ଭୀତା ବିରହ କାତରହା ସମେତା ସଂଘତ ପ୍ରୋଚୁ ଅଶ୍ରୁ ମୁଖ୍ୟୋଚ୍ୟୁତାଶ୍ରୟଃ। ଏଇଭଳି ଭାବରେ ବିଭିନ୍ନ ଗୋପୀମାନେ ବିଭିନ୍ନ ପ୍ରକାର ତାଙ୍କର ମନୋଭାବ ଚିନ୍ତା କରୁଛନ୍ତି ରାତି ସାରା ଆଉ ସେମାନେ ଶୋଇନାହାନ୍ତି ତେଣୁ ଗତିଂ ଭଗବାନଙ୍କର ଯେଉଁ ଧ୍ୟାନ କରୁଥିଲେ, କ'ଣ ସବୁ ଧ୍ୟାନ କରୁଥିଲେ, ପୁଣି ଆ ପର ଶ୍ଳୋକରେ କୁହାଯାଉଛି, ସାଉଣ୍ଡ କମେଇ ଦେବା କି, ସାଉଣ୍ଡଟା ଜୋର ହେଉଛି, ମାଇକ୍ ସାଉଣ୍ଡରୁ ଏ ସାଉଣ୍ଡଟା ଅଧିକ ପଡ଼ିଯାଉଛି। ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ଏବଂ ମୂର୍ଚ୍ଛା ଆଦି ସଞ୍ଚାରୀଗ୍ରସ୍ତା ଏବ ରାତ୍ରି ଗମେଇଥିବା ପୁନଶ୍ଚ କିଂ ଜାନାମି ଇତି ସଞ୍ଚାରୀ ସଂସ୍କାର ପ୍ରାବଲ୍ୟନ ଲବ୍ଧା ବାହ୍ୟାନୁସନ୍ଧାନ ପରମୋତ୍କୃଷ୍ଟୟା ପ୍ରାତଃ ବ୍ରଜରାଜପୁରଦ୍ୱାର ଏବ ଆଗତା ଭାବି ବିରହବତ୍ୱେନ ସାମ୍ୟାତ୍ ସର୍ବାସଙ୍ଗତା ବିଲେପୁ ରୀତି ଆହ ଗତିମିତି। ତେଣୁ ଏହିଭଳି ଭାବରେ ମୂର୍ଚ୍ଛା ଯାଉଛନ୍ତି, ଏଇଟା ହେଉଛି ସଞ୍ଚାରୀ ଭାବ ବୋଲି କୁହାଯାଉଛି। ଭାବର ବିଭିନ୍ନ ପ୍ରକାର ସ୍ତର ରହିଛି, ଏ ସଞ୍ଚାରୀ ଭାବ ରହିଛି। ଏହିଭଳି ଭାବରେ ସଞ୍ଚାରୀ ଭାବରେ ମୂର୍ଚ୍ଛା ହୋଇକରି ରାତ୍ରି ଗମେଇଥିବା, ରାତି ପାଇଗଲା ତାଙ୍କର, ଏବଂ ପୁନଶ୍ଚ କିଂ ଜାନାମି ଇତି ଶଙ୍କା ପୁଣି ଭାବୁଛନ୍ତି ଯେ ଆମେ କ'ଣ କରିବା, ଏଭଳି ଭାବରେ କିଂ ଜାନାମି କ'ଣ ଜାଣିବା, କ'ଣ ହେଲା ସବୁ କଥା ଘଟଣା। ତେଣୁ ଏଇ ଶଙ୍କାରେ ସେମାନେ କ'ଣ କରୁଛନ୍ତି ନା, ସେଇ ସଂସାରୀ ଭାବରେ ପ୍ରାବଲ୍ୟନ ଲବ୍ଧ ବାହ୍ୟ ଅନୁସନ୍ଧାନ, ତାଙ୍କର ଆଉ ଶରୀର ଚିନ୍ତା ନାହିଁ, ବାହ୍ୟ ଅନୁସନ୍ଧାନ ତ୍ୟାଗ କରିଦେଇଛନ୍ତି। ତେଣୁ ପରମୋତ୍କୃଷ୍ଟୟା ପ୍ରାତଃ ବ୍ରଜରାଜପୁର ଦ୍ୱାର ଏବଂ ଆଗତା, ବର୍ତ୍ତମାନ ସକାଳୁ ସକାଳୁ ଭୋର ଭୋରୁ ସେମାନେ ଆସି ପହଞ୍ଚିଗଲେ ବ୍ରଜରାଜଙ୍କ ସାମ୍ନାରେ, ଘର ସାମ୍ନାରେ, ନନ୍ଦାଳୟରେ ଆସି ପହଞ୍ଚିଗଲେ, ସାମ୍ନାରେ ପହଞ୍ଚିଗଲେ, ଏବଂ ଭାବି ବିରହବତ୍ୱେନ ସାମ୍ୟାତ୍ ସର୍ବାସଙ୍ଗତା, ଏବଂ ସମସ୍ତେ ବର୍ତ୍ତମାନ ମିଳିଗଲେ। ତାଙ୍କ ଭିତରେ ମଧ୍ୟ ଭେଦ ରହିଛି ନା, ଚନ୍ଦ୍ରାବଳୀ ତାଙ୍କର ଅଲଗା ଗୋଷ୍ଠୀ, ରାଧାରାଣୀଙ୍କର ଅଲଗା ଗୋଷ୍ଠୀ, କିନ୍ତୁ ଏ ବର୍ତ୍ତମାନ ସମୟରେ ସମସ୍ତେ ମିଳିଯାଇଛନ୍ତି, ସର୍ବସଙ୍ଗତା, ସମସ୍ତେ ମିଶିକିରି ବିଲେପୁର ଇତି ବିଳାପ କରୁଛନ୍ତି, ବର୍ତ୍ତମାନ ବିଳାପ କରିବେ। 12 ଶ୍ଳୋକରେ ତାଙ୍କର ବିଳାପ ବର୍ଣ୍ଣନା କରାଯିବ, 12 ଶ୍ଳୋକରେ ସୁଖଦେବ ଗୋସ୍ୱାମୀ କହିବେ 12 ଶ୍ଳୋକ, କିନ୍ତୁ ଏହିଭଳି ଭାବରେ ଅନେକ ବିଳାପ ସେ କରିଛନ୍ତି, 31 ଶ୍ଳୋକରେ କହିବେ, ଏବଂ ଏହିଭଳି ଭାବରେ ଅନେକ ବିଳାପ ରହିଛି, କିନ୍ତୁ ସବୁଗୁଡ଼ାକ ବର୍ଣ୍ଣନା କରାଯାଇ ନାହିଁ। ତେଣୁ ସେମାନେ ଏହିଭଳି ଭାବରେ ଗତି ମିତି ଇତ୍ୟାଦି ଏସବୁକୁ ବର୍ତ୍ତମାନ ବିଳାପ କରି ବିଳାପରେ କହୁଛନ୍ତି। ଭୋରୁ ଭୋରୁ ଆସି ନନ୍ଦରାଜଙ୍କର ଦ୍ୱାର ସାମ୍ନାରେ, ନନ୍ଦପୁରରେ, ନନ୍ଦାଳୟରେ ଆସି ସେମାନେ ସବୁ ଏହିଭଳି ଭାବରେ ବିଳାପ କରୁଛନ୍ତି। ଗତି ସୁଲଳିତାଂ ଚେଷ୍ଟାଂ ନିମେଷ ବିରହତୋପି ଭୀତା ସମ୍ପ୍ରତି ତୁ ଭାବିନା ମହାବିରହେଣ ବିହଳା ସଂଘର୍ଷ ସମେତ ଯୁଥେଇ ଯୁଥେଇ ସଙ୍ଗତା ମିଳିତା। ସେ ମିଳିଲେ ମଧ୍ୟ ଅଲଗା ଅଲଗା ଯୁଥ ଭାବେ ରହିଛନ୍ତି, ସବୁ ଅଲଗା ଅଲଗା ଯୁଥ ଭାବେ ରହି ସେଠି ସବୁ ବର୍ତ୍ତମାନ ନିମିଷେ ବିରହତୋପି ଭୀତା, ଗୋଟିଏ ନିମିଷ ମାନେ ଚକ୍ଷୁର ପତା ପଡ଼ିବାକୁ ଯେଉଁ ସମୟ ସେଟାକୁ ନିମିଷ ବୋଲି କୁହାଯାଏ, ସେତିକି ସମୟ ଭଗବାନ ବିରହକୁ ସେମାନେ ସହିପାରନ୍ତି ନାହିଁ। ଭଗବାନ ଯେତେବେଳେ ଦର୍ଶନ କରନ୍ତି, ଏ ଶ୍ଳୋକଟି ଆମେ କହିଛେ, ସେଇଟା ଜଡ଼ ଉଦିକତାଙ୍କ ପକ୍ଷଙ୍କୁ ଦୁଷାମ, ଏ ଯେଉଁ ରହିଛି ଶ୍ଳୋକଟି, ଯେତେବେଳେ ଭଗବାନଙ୍କ ରୂପ ଦର୍ଶନ କରୁଥିଲେ, ଯେଉଁ କ'ଣ ଅଟତି ଯଦ୍ଭବାନନିପାନନମ୍ ତ୍ରୁଟି ଯୋଗାୟତେ ତ୍ୱାମ ପଶ୍ୟତାମ୍ କୁଟିଳଂ କୁନ୍ଦଳଂ ଶ୍ରୀମୁଖଂ ଚତେ ଜଡ଼ ଦୀକ୍ଷତାଂ ପକ୍ମକୃ ଦୃଶାମ୍। ଯେତେବେଳେ ଭଗବାନ ଚାଲିଯାଆନ୍ତି, ଭଗବାନ ବିରହରେ ସେମାନେ ପ୍ରାଣହୀନ ଭଳି ତାଙ୍କୁ ଲାଗୁଥିଲା ଗୋପୀମାନଙ୍କୁ। ତେଣୁ ଯେତେବେଳେ ଦିନର ଅନ୍ତିମରେ, ଯେତେବେଳେ ସନ୍ଧ୍ୟାକାଳରେ ଯେତେବେଳେ ଭଗବାନ ଆସନ୍ତି, ସେତେବେଳେ ଭଗବାନଙ୍କ ଯେଉଁ ସୁନ୍ଦର ମୁଖ ରହିଛି, ଏ ମୁଖକୁ ଯେତେବେଳେ ସେମାନେ ଦର୍ଶନ କରନ୍ତି, ସେହି ସମୟରେ ତାଙ୍କର ଯେତେବେଳେ ଚକ୍ଷୁର ପତା ପଡ଼ିଯାଏ, ସେତେବେଳେ ସେ ବିଧାତାଙ୍କୁ ନିନ୍ଦା କରନ୍ତି, ପକ୍ଷ ଜଡ଼ ଉଦିକ୍ଷତା ପକ୍ଷକୁ ଦୋଷା, କାହିଁକି ଆମକୁ ଚକ୍ଷୁରେ ପଲକ ଦେଲେ, ଏଇଭଳି ଭାବରେ ବିଧିକୁ ନିନ୍ଦନ କରନ୍ତି। ତେଣୁ ବର୍ତ୍ତମାନ ଚିନ୍ତା କରୁଛନ୍ତି, ନିମିଷ ଯାହାଙ୍କ ବିରହରେ ଆମେ ରହିପାରୁନାହୁଁ, ବର୍ତ୍ତମାନ ମହାବିରହ ଆସି ପହଞ୍ଚିଗଲା, ସେମାନେ ଜାଣିପାରିଲେ। ଏଇଟା ଅନ୍ୟ ସ୍ଥାନରେ ବର୍ଣ୍ଣନା କରାଯାଇଛି, ଗୋପାଳ ସମ୍ପରି ବୋଧେ ଗୋପାଳ ସ୍ୱାମୀ ବର୍ଣ୍ଣନା କରାଯାଏ। ଇଏ ଗୋଟେ ଆମେ ମଧ୍ୟ ଏଇଟା କହିଥିଲେ, ଏ ବୈକୁଣ୍ଠ ମାନେ ଚିତ୍ ଜଗତରେ ତାଙ୍କର ଭିତରେ ଗୋଟେ ଝଗଡ଼ା ହେଇଥିଲା, ଝଗଡ଼ା ହେଇଥିଲା, ସୀତା ଅଭିଶାପ ଦେଇଥିଲେ ରାଧାରାଣୀଙ୍କୁ, 100 ବର୍ଷ କାଳ ତୁମେ ବିରହ ଯନ୍ତ୍ରଣା ଭୋଗ କରିବ, ତେଣୁ 100 ବର୍ଷ କାଳ ବର୍ତ୍ତମାନ ସେ ବିରହ ଆସିବ, ଏଇ ବିରହଟା 100 ବର୍ଷ କାଳ ଚାଲିବ। ତେଣୁ ଶ୍ରୀଦାମ, ଶ୍ରୀଦାମ ରାଧାରାଣୀଙ୍କର ଭାଇ ଶ୍ରୀଦାମ, ତେଣୁ ଏଇଟା ସତର 18 ବିରହେନ କାତରା ବିହଳା ଅଚ୍ୟୁତେ ଆଶ୍ରୟଶ୍ଚିତ ଯାଆସଙ୍କା। ବିରହ କାତର ହେଇକିରି ଏଇଭଳି ଭାବରେ ସେମାନେ ବିଳାପ କରିବେ, କ'ଣ ବିଳାପ କରିବେ, ଆ ପରେ 19-30 ଏ 12 ଶ୍ଲୋକରେ ସେ ବିଳାପକୁ ବର୍ଣ୍ଣନା କରାଯିବ। ସବୁଯାକ ବର୍ଣ୍ଣନା କରାଯିବ ନାହିଁ, କିଛି କିଛି ବର୍ଣ୍ଣନା କରାଯିବ, ଏଇଭଳି ଭାବରେ ଅନେକ ବିଳାପ କରିଛନ୍ତି ସେ। ତେଣୁ 19 କୁହାଯାଉଛି ଗୋପ୍ୟ ଉଚ୍ଚୁ, ଗୋପୀମାନେ କହୁଛନ୍ତି ବର୍ତ୍ତମାନ, ଅହୋ ବିଧାତ ସ୍ତବନ କଚିତ୍ ଦୟା ସଂଯୋଜ ମୈତ୍ରା ପ୍ରଣୟେନ ଦେହିନ ତାଂସା କୃତାର୍ଥାନ୍ ବିଜୁନାକ୍ଷ ପାଠକଂ ବିକ୍ରୀଡ଼ିତଂ ତେ ଅର୍ଭକ ଚେଷ୍ଟିତଂ ଯଥା। ଏଇଭଳି ଭାବରେ 12 ଶ୍ଲୋକ, ଆ ପୂର୍ବରୁ ଆମର ଯେଉଁ 10:35 ଯୁଗଳ ଗୀତ ଆରମ୍ଭ କହୁଥିଲେ, କଥା କହୁଥିଲେ, ସେଥିରେ ମଧ୍ୟ ଏଇଭଳି ଭାବରେ 12 ଗୀତ ଥିଲା। ସେ ଯୁଗଳ ଗୀତ ଥିଲା, 12x24 ଗୀତ ଥିଲା, ଗୋପୀମାନେ ସେଇ ଗୀତ ଗାୟନ କରୁଥିଲେ, ଭଗବାନ ବିରହରେ ସେମାନେ ସବୁ ଏଇଭଳି ଭାବରେ ଗାୟନ କରନ୍ତି, ଯେଭଳି ଭାବରେ 31 ଗାୟନ କରିଥିଲେ, ଭଗବାନ ବିରହରେ ସବୁ ଗାୟନ କରାଯାଉଛି। ତେଣୁ ଏଇ ଯେଉଁ 12 ଶ୍ଲୋକକୁ ବିରହ ଗୀତ ବୋଲି କୁହାଯାଏ, ବିରହ ଗୀତି 12 ଶ୍ଲୋକ, ଯେମିତି ବୃନ୍ଦାବନରେ 12 ବନ ରହିଛି, ସେଭଳି ଭାବରେ 12 ଗୀତ ରହିଛି ଏଇଟା। ଏ ପ୍ରଥମ ଗୀତ ହେଉଛି ଏଇଟା, ଏ ହେଉଛି ବିରହ ଗୀତ, ଗୋପୀମାନଙ୍କର ବିରହ ଗୀତ, ଯେଉଁ ଗୀତ ବିଷୟରେ ଗୋପୀମାନଙ୍କର ଯେଉଁ ଗାନ ଅଛି ବା ଗୋପୀମାନେ ଯେଉଁ ଭଗବାନ ବିଷୟରେ କହିଛନ୍ତି, ଉଦ୍ଧବ ତାଙ୍କ ବିଷୟରେ ଏଇ ଗାନର ପ୍ରଶଂସା କରିଛନ୍ତି 10:47 ଯେତେବେଳେ ଭଗବାନ ପଠେଇବେ, ବୃନ୍ଦାବନକୁ ପଠେଇବେ, ମଥୁରାରୁ ଉଦ୍ଧବଙ୍କୁ ପଠେଇବେ, ସେତେବେଳେ ସେଇ କଥାଟି କହିବେ 10:46 ସେ ବର୍ଣ୍ଣନା କରାଯାଇଛି। ଗୋପୀମାନଙ୍କ ଗୀତିର ମହାତ୍ମା ଏଇଠି, ଉଦ୍ଧବ ହେଉଛନ୍ତି ଯିଏକି ବୁଦ୍ଧି ସତ୍ତମ, ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତି ସିଏ, ସେ ଏଇଭଳି ଭାବରେ କହିଛନ୍ତି। ସେ କହୁଛନ୍ତି କ'ଣ ନା, ବନ୍ଦେ ନନ୍ଦ ବ୍ରଜସ୍ତ୍ରୀ ନାମ ପାଦରେଣୁ ଅଭିକ୍ଷଣସ, ପାଦରେଣୁଙ୍କୁ କ'ଣ ବ୍ରଜରା ଯେଉଁ ବୃନ୍ଦାବନର ଗୋପୀମାନଙ୍କର ପାଦରେଣୁକୁ ସବୁବେଳେ ସେ ବନ୍ଦନା କରୁଛନ୍ତି ଉଦ୍ଧବ। ବନ୍ଦେ ନନ୍ଦ ବ୍ରଜ ସ୍ତ୍ରୀ ନାମ ପାଦରେଣୁ ଅଭିକ୍ଷଣସ ଯାସାଂ କୃଷ୍ଣ କଥୋଦ୍ଗୀତମ ପୁନାତି ଭୁବନତ୍ରୟମ, ଯାହାଙ୍କର ମୁଖରୁ ଯେଉଁ କୃଷ୍ଣଙ୍କର କଥା ଆସୁଛି, ଏହି କୃଷ୍ଣଙ୍କର କଥା ପୁନାତି ଭୁବନତ୍ରୟମ ତ୍ରିଭୁବନକୁ ପବିତ୍ର କରିଦେଉଛି। ଗୋପୀମାନଙ୍କର କଥା ଗୀତ ଯେଉଁ ରହିଛି, ଏହାର ଏତେ ମହାତ୍ମ୍ୟ ସବୁ ରହିଛି। ତେଣୁ ଏ ଶ୍ଲୋକରେ କହୁଛନ୍ତି, ଯେ କୃଷ୍ଣସ୍ୟ ସଙ୍ଗସ୍ୟ ସଙ୍ଗତାବିବ ବିଚ୍ଛେଦ ଅପି କମପି ଅନ୍ୟ ହେତୁ ମନାଲୋଚ୍ୟ ଅନ୍ତ୍ୟ ବିଧାତା ରମ୍ୟ ଦୁଶ୍ୟନ୍ତି ଅହୋ ଇତି। ଯେଉଁ କୃଷ୍ଣ ଆମଠାରୁ ଦୂର ହେଇଯିବେ, କୃଷ୍ଣସ୍ୟ ସଙ୍ଗସ୍ୟ ସଙ୍ଗୀତା ଭବି ଆସନ୍ତାକାଲି ପଳେ, ବର୍ତ୍ତମାନ ସକାଳ ହେଇଗଲାଣି, ଆଉ ଆସନ୍ତାକାଲି ନୁହଁ, ପରେ 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 କିଛି ସମୟ ପରେ ବର୍ତ୍ତମାନ ଚାଲିଯିବେ। ଏଇ ବିଚ୍ଛେଦକୁ କମପି ଅନ୍ୟ ହେତୁ, କୌଣସି ଅନ୍ୟ କୌଣସି କାରଣ ସେ ଜାଣିପାରୁନାହାନ୍ତି, ଆଲୋଚନା କରୁଛନ୍ତି, ଚିନ୍ତା କରୁଛନ୍ତି, ତେଣୁ ବିଧାତା ରେ ଦୁଶ୍ୟନ୍ତି, ବିଧାତା ହେଉଛି ଦାୟୀ, ସେଥିପାଇଁ ବ୍ରହ୍ମାଙ୍କୁ ନିନ୍ଦା କରୁଛନ୍ତି। ଗୋପୀମାନେ ସବୁବେଳେ ବ୍ରହ୍ମାଙ୍କୁ ହିଁ ନିନ୍ଦା କରନ୍ତି, ତେଣୁ ବିଧାତା ରେ ଦୁଶ୍ୟନ୍ତି ଅହୋ ଇତି, ଅହୋ ଶବ୍ଦ ବ୍ୟବହାର କରାଗଲା, ଓହୋ ବିଧାତ ଶବ୍ଦ ଆସିଗଲା, ବିଧାତା, ବିଧାତା ହେଉଛନ୍ତି ବ୍ରହ୍ମା, ଏସବୁ ସିଏ କରୁଛନ୍ତି ନା, ସୃଷ୍ଟି ସେ ସବୁ କରୁଛନ୍ତି, ସିଏ ସବୁ ଏଇସବୁ କଥା ସିଏ ମଧ୍ୟ ବ୍ୟବସ୍ଥା କରିଛନ୍ତି, ସେଥିପାଇଁ ସେ ହିଁ ଦାୟୀ ବିଧାତା। ଓହୋ ହେ ବିଧାତା ଓହୋ ଆଶ୍ଚର୍ଯ୍ୟମ ତବପି ଅନ୍ୟାୟ ଇତି ଭାବ, ବିଧାତା ସେ ସାଧାରଣ ବ୍ୟକ୍ତି ନୁହନ୍ତି, ଠିକ୍ ଭାବରେ କାର୍ଯ୍ୟ ନ୍ୟାୟ ଭାବରେ କାର୍ଯ୍ୟ କରିବା କଥା, କିନ୍ତୁ ଏଇଟା ଅନ୍ୟାୟ ହେଇଗଲା ତାଙ୍କର, ଅନ୍ୟାୟ ଇତି ଭାବ, ଏଇ ଭାବରେ ସେ ବିଧାତାଙ୍କୁ ଗାଳି ଦେଉଛନ୍ତି। କୋ ସୌ ତବ କ୍ୱଚିଦପି ନ ଦୟତ୍ୟେଷେ ଏବ, ନ ଦୟତ୍ୟେଷେ ଏବ, ମାନେ ଯଦି ବ୍ରହ୍ମା କହିବେ, ବ୍ରହ୍ମା କହିବେ ତାହେଲେ ତମେ ଦୟତ୍ୟେଷେ ଏବ କଥମେ କୋସୌ ତବ କ୍ୱଚିଦପି ନ ଦୟତ୍ୟେଷ, ତମର ସାମାନ୍ୟ ଦୟା ମଧ୍ୟ ନାହିଁ। ତମେ ବିଧାତା ନ୍ୟାୟ ଭାବରେ କାର୍ଯ୍ୟ କରିବା କଥା, ଏଭଳି ଭାବରେ ତମେ ସୃଷ୍ଟି କରିଛ, ତମେ ଏଇ ସୃଷ୍ଟି ତମେ ଜାଣିଛ, ଭଗବାନ ତୁମକୁ ଏଇ ଜ୍ଞାନ ଦେଇଥିଲେ, ଭଗବାନର ଜ୍ଞାନ ପାଇଁ ବ୍ରହ୍ମା ସୃଷ୍ଟି କରୁଛନ୍ତି। ତେଣୁ ବ୍ରହ୍ମା ଯେତେବେଳେ ଏଭଳି ଭାବରେ କଥା ଶୁଣୁଛନ୍ତି, ବ୍ରହ୍ମା କହିବେ, ଗୋପୀମାନେ ଚିନ୍ତା କରିବେ, ବ୍ରହ୍ମା କାଳେ କହିବେ, ନନୁ କଥମେ ଏବ ନିଶ୍ଚିନ୍ନ ଧିଏ ତତ୍ରାହ, ତମେ କେମିତି ନିଶ୍ଚିନ୍ତ କରୁଛ ଯେ ମୁଁ ଏଇସବୁ କରିଛି ବୋଲି। ତେଣୁ ସେଥିପାଇଁ କହୁଛନ୍ତି, ମୈତ୍ରା ସଖ୍ୟେନ ଯହ ପ୍ରକୃଷ୍ଟିଆ ନୟ ମନ ପ୍ରାଣ ବୁଦ୍ଧ୍ୟାଦିନାଂ ପରସ୍ପର ପ୍ରାପଣଂ ତେନ ଦେହୀନ ସଂଯୋଜ୍ୟ ତାଶ୍ଚ ଅକୃତାର୍ଥାନ୍ ଅପ୍ରାପ୍ତ ଉଦ୍ୟୋଗାନ ଏବ ବିଜୁନୋକ୍ଷ୍ୟଂ ବିଜୟ ଜୟସି। ମାନେ କହିବାର ଉଦ୍ଦେଶ୍ୟ ହେଉଛି ଯେ ଆମକୁ କୃଷ୍ଣଙ୍କୁ ଆମର ଏତେ ବନ୍ଧୁତା ସ୍ଥାପନ କଲ, ମୈତ୍ର ସ୍ଥାପନ କଲ, ପରସ୍ପର ଭାବରେ ସଖ୍ୟ ଏଇଭଳି ଭାବରେ ଆମେ ସମ୍ବନ୍ଧିତ ହେଲୁ, ଆମ ମନ ପ୍ରାଣ ବୁଦ୍ଧି ଇତ୍ୟାଦି ସବୁକିଛି ତାଙ୍କୁ ଆମେ ସମର୍ପଣ କରିଦେଲୁ, କିନ୍ତୁ ଏଇଭଳି ଭାବରେ ଆମେ ତାଙ୍କ ସହିତ ସଂଯୋଗ କରିକିରି ପୁଣି ଆମକୁ ଅକୃତାର୍ଥନ, ଆମେ ଏଇ ଯେଉଁ ସଂଯୋଗରେ ଆମେ କୃତାର୍ଥ ହେଇନାହୁଁ, ଆମେ ଚାହୁଁଛୁ ଆହୁରି ସଂଯୋଗ ପ୍ରାପ୍ତ ହେବା ପାଇଁ, କିନ୍ତୁ ଅପ୍ରାପ୍ତ ଉଦ୍ୟୋଗାନ ଏବ ବିଜୁନକୀ, ଆମର ମନ ଆନନ୍ଦ ହେବା ମାନେ ପୁନଃ ଶାନ୍ତି ପାଇବା ପୂର୍ବରୁ ତମେ ଆମକୁ ବର୍ତ୍ତମାନ ବିଯୋଗ କରିଦେଉଛ, ବା ଆମକୁ ବିୟୋଗ କରିଦେଉଛ, ଆମର ବିୟୋଗ କରିଦେଉଛ, ବିଜୁନକ୍ଷୀ ବିଜୁ ଜୟସୀ ବିଯୁକ୍ତ କରିଦେଉଛ ଆମକୁ ଆମ ପ୍ରିୟଙ୍କ ଠାରୁ। ନ ଚ ତତ୍ ବିଜୁନା ତବ କିଞ୍ଚିତ୍ ପ୍ରୟୋଜନ ଅସ୍ତି ଇତ୍ୟାହ, ଏବଂ ଏଇ ଯେଉଁ ଗୋଟେ କ'ଣ ଆବଶ୍ୟକତା ଥାଆନ୍ତା, ଗୋଟେ ବଡ଼ ଆବଶ୍ୟକତା ଅଛି ସେଥିପାଇଁ ଆମକୁ ଆମଠାରୁ ଦୂରେଇ ନେଲେ, କିନ୍ତୁ କୌଣସି ଆବଶ୍ୟକତା ନାହିଁ। ନ ଚ ତତ୍ ବିଜୁନା ତବ କିଞ୍ଚିତ୍ ପ୍ରୟୋଜନ, କୌଣସି ପ୍ରୟୋଜନ ନାହିଁ, ତେଣୁକରି ଏଇଟା କହୁଛନ୍ତି, ଅପଗତ ଅର୍ଥ ଫଳଂ ଯତଂ ତତ୍ ଅତସ୍ତବ ଚେଷ୍ଟିତ ମର୍ଭକ ଚେଷ୍ଟିତ ଯଥା, ଆମଠୁ ଯେଉଁ ନେଇଯାଉଛ ଏଠି କୌଣସି ଜଷ୍ଟିଫିକେସନ୍ ନାହିଁ ନଯିବାର, ଆମଠାରୁ ଦୂରେଇ ନେବାର, କିନ୍ତୁ ଏଇ ଯେଉଁ ନେଇଯାଉଛ ଏଇଟା ହେଉଛି ତୁମର ଅର୍ଭକ ଚେଷ୍ଟିତମ, ଅର୍ଭକ ଚେଷ୍ଟିତମ ଯେମିତି ଛୋଟ ପିଲା, ଛୋଟ ପିଲାର ଯେମିତି କାର୍ଯ୍ୟ ସବୁ ରହିଛି, ତା'ର କୌଣସି ଏତେ ବୁଦ୍ଧି ନାହିଁ, ବୁଦ୍ଧିହୀନ ଭାବରେ ସେ କାର୍ଯ୍ୟ କରେ, ଛୋଟ ପିଲା ବାଲି ଖେଳେ, ବାଲିଘର ଖେଳିବ, ବାଲିଘର କରିବ, ପୁଣି ଭାଙ୍ଗିଦେବ ଏଇଭଳି ଭାବରେ, ତେଣୁ ସେହିଭଳି ଭାବରେ ତୁମେ ଆମ ସହିତ ଯୁକ୍ତ କଲ, ପୁଣି ଆମଠୁ ବିଚ୍ଛେଦ କରିଦେଉଛ। ତୁମ ଅତି ବାଲିଶ ଏବେ ତି ଭାବ, ତୁମେ ଛୋଟ ପିଲା ଭଳି କାର୍ଯ୍ୟ କରୁଛ। ତେଣୁ ପ୍ରଥମେ ଗୋପୀମାନେ ବିଧାତାଙ୍କୁ ନିନ୍ଦା କରୁଛନ୍ତି ପ୍ରଥମ ଶ୍ଳୋକରେ। ଏଇସବୁ ଲୀଳାକୁ ଏଇଟା ଚୈତନ୍ୟ ମହାପ୍ରଭୁ ଆସ୍ୱାଦନ କରୁଥିଲେ, ଏଇ ତ ଚୈତନ୍ୟ ଚରିତ୍ରାମୃତ ବର୍ଣ୍ଣନା କରାଯାଇଛି, ଚୈତନ୍ୟ ମହାପ୍ରଭୁ ଏଇ ଲୀଳାକୁ ସବୁ ଆସ୍ୱାଦନ କରିବା ପାଇଁ ଆସିଛନ୍ତି, ଭଗବାନଙ୍କର ଏଇ ଯେଉଁ ସେ ଲୋଭ ତାଙ୍କର ହେଲା ନା, ତିନୋଟି ଲୋଭ, ଏଇସବୁ ଲୀଳାକୁ ଆସ୍ୱାଦନ କରିବା ପାଇଁ ମହାପ୍ରଭୁ ଆସି ଚୈତନ୍ୟ ଚରିତ୍ରାମୃତ ଅନ୍ତଃଲୀଳା 19 ଅଧ୍ୟାୟରେ ଏସବୁ ବର୍ଣ୍ଣନା କରାଯାଇଛି। ଉଣେଇଶ ଅଧ୍ୟାୟର 45 ଶ୍ଳୋକରେ 45 ମହାପ୍ରଭୁ ଏଇଟାକୁ ଆସ୍ୱାଦନ କରୁଥିଲେ ମହାପ୍ରଭୁ, ଅନ୍ତଲୀଳାରେ ଅନ୍ତଲୀଳାରେ ଯେଉଁ ସବୁ କଥା ହେଉଛି, ଭଗବାନଙ୍କ ଭାବରେ ସବୁ ରହିଛି, ଏଇଟା ହେଉଛି ଏଇ ଗୋପୀମାନଙ୍କର ଯେଉଁ ଭଗବାନଙ୍କୁ ଭଲ ପାଉଥିଲେ କିଭଳି ଭାବରେ ସେଇଟା ସେ ଭଲ ପାଇବାଟା ସେଇଟାକୁ ସେ ଆସ୍ୱାଦନ କରୁଥିଲେ, ଏଇ ଶ୍ଳୋକକୁ ନେଇକି ସେ ଆସ୍ୱାଦନ କରିଛନ୍ତି।
ଓହୋ ବିଦାତ 45 ଶ୍ଳୋକରେ ସେଇଟା ଅଛି ମଧ୍ୟ ଆମର କୃଷ୍ଣଦାସ କବିରାଜ ଗୋସ୍ୱାମୀ କହୁଛନ୍ତି। ତେଣୁ ମହାପ୍ରଭୁ ଏଇଟାକୁ ଆସ୍ୱାଦନ କରୁଛନ୍ତି ଗୋପୀମାନଙ୍କର ଭାବକୁ। ସେ କହୁଛନ୍ତି ନ ଜାନି ପ୍ରେମ ମର୍ମ ବ୍ୟର୍ଥ କରି ପରିଶ୍ରମ ତୋର ଚେଷ୍ଟା ବାଳକ ସମାନ ତୋର ଯଦି ଲାଗ ପାଏ ତେବେ ତୋରେ ଶିକ୍ଷା ଦିଏ ଏମନ ଜେନ ନା କରି ବିଧାନ। ମହାପ୍ରଭୁ ଏ କଥା କହୁଛନ୍ତି ସବୁ। ସେଇ ଚିନ୍ତା କରିକିରି ସେଇ ଯେଉଁ ଗୋପୀମାନଙ୍କର ଯେଉଁ ଭାବ ରହିଛି ଏଇ ଶ୍ଳୋକଟି ଚୈତନ୍ୟ ଚରିତାମୃତ କୃଷ୍ଣଦାସ କବିରାଜ ଗୋସ୍ୱାମୀ ଏ ରଚନା ଅନ୍ତ୍ୟଲୀଳା 19:45 ଶ୍ଳୋକରେ କହିକିରି ମହାପ୍ରଭୁଙ୍କର ଭାବକୁ ବ୍ୟକ୍ତ କରୁଛନ୍ତି। ଗୋପୀମାନଙ୍କର ଭାବ କିଭଳି ସେ କହୁଛନ୍ତି ନ ଜାଣି ପ୍ରେମ ମର୍ମ, ତୁମେ ପ୍ରେମ ମର୍ମ ଜାଣିନ, ଜଡ଼ ତୁମେ ଜଡ଼ ଅଧିକତା, ତୁମର ଏତେ ସବୁ ଭାବନା ନାହିଁ, ତୁମେ ମାତୃଗର୍ଭରୁ ଆସିନ, ତୁମେ ଗୋଟେ ପଦ୍ମରେ ଜାତ ହେଇଛ, ଜଡ଼ ଭଳି ତୁମେ ଜାତ ହେଇଛ, ତୁମର ଏସବୁ ଭାବନା ଆସିନ, ପ୍ରେମ ମର୍ମ କଥା ଜାଣିପାରିବ ନାହିଁ। ବ୍ୟର୍ଥ କରି ପରିଶ୍ରମ, ତୁମେ ଏତେ ପରିଶ୍ରମ କରୁଛ ସୃଷ୍ଟି କରୁଛ ଏସବୁ ବ୍ୟର୍ଥ। ତୋର ଚେଷ୍ଟା ବାଳକ ସମାନ, ବାଳକ ଯେଉଁଭଳି ଭାବରେ କାର୍ଯ୍ୟ କରେ ତୁମେ ସେଇଭଳି ଭାବରେ କାର୍ଯ୍ୟ କରୁଛ। ତୋର ଯଦି ତୁମ ସହିତ ଯଦି ମୁଁ କେବେ ମିଶିପାରିବି ବା ଦେଖା ହେଇପାରିବ ତାହେଲେ ତେବେ ତୋର ଶିକ୍ଷା ଦିଏ, ମୁଁ ତୁମକୁ ଶିକ୍ଷା ଦେବି କେମିତି ସୃଷ୍ଟି କରିବାକୁ ପଡ଼ିବ, ତେବେ ତୋର ଶିକ୍ଷା ଏମନ ଜେନ ନା କରି ବିଧାନ, ଏଭଳି ସୃଷ୍ଟି କରିବ ନାହିଁ, ବିଧାନ କରିବ ନାହିଁ। ଆରେ ବିଧି ତୁଇ ବଡ଼ଇ ନିଷ୍ଠୁର ଅନନ୍ୟ ଦୁର୍ଲଭ ଜନ ପ୍ରେମେ କରାୟା ସମ୍ମିଳନ ଅକୃତାର୍ଥନ କେନେ କରିସ୍ ଦୂର। ଆରେ ବିଧି ତାଙ୍କୁ କହିବେ, ତାଙ୍କ ସହିତ ଦେଖା ହେବ, ତାଙ୍କୁ କହିବେ ବିଧି ବ୍ରହ୍ମା ତୁମେ ବଡ଼ ନିଷ୍ଠୁର, କ'ଣ ମୁଁ ନିଷ୍ଠୁରତା କଲି ନା ଅନନ୍ୟ ଦୁର୍ଲଭ ଜନ, ଯେଉଁ ଭଗବାନ ଯେ କି ଦୁର୍ଲଭ ତାଙ୍କୁ ପ୍ରାପ୍ତ ହେବା ବହୁତ ଦୁର୍ଲଭ, ତାଙ୍କ ପ୍ରତି ଆମର ପ୍ରେମ ଜାତ କରେଇଲ, ପ୍ରେମ କରାୟା ସମ୍ମିଳନ, ଆମ ପ୍ରେମ ଜାତ କରି ତାଙ୍କ ସହିତ ସମ୍ମିଳିତ କଲ, ଅକୃତାର୍ଥନ କେନ କରି ଦୂର, ଆମେ କୃତାର୍ଥ ହେଇନାହୁଁ ତାଙ୍କ ସହିତ ମିଶିକିରି, ଆମେ କୃତାର୍ଥ ହେଇନାହୁଁ କାହିଁକି ଆମକୁ ଦୂର କଲ। ମହାପ୍ରଭୁ ସବୁ ଆସ୍ୱାଦନ କରୁଥିଲେ। ଆରେ ବିଧି ଅକରୁଣ ଦେଖାୟା କୃଷ୍ଣାନନ ନେତ୍ର ମନ ଲୋଭାଇଲା ମୋର କ୍ଷଣକେ କରିତେ ପାନ କାଢ଼ି ନିଲ ଅନ୍ୟ ସ୍ଥାନ ପାପ କହିଲି ଦତ୍ତ ଅପହାର। ଦତ୍ତ ଅପହାରଟା ପର ଶ୍ଳୋକରେ ଆସିବ ବୋଧେ, ସେଇଟା ଏଇ ଶ୍ଳୋକଟି ଆସିବ ଅପହାର ଦତ୍ତ ଅପହାର। ତାମାନେ ଆରେ ବିଧି ଅକରୁଣ ତୁମେ ନିଷ୍ଠୁର, ତୁମେ କରୁଣା ତୁମର କୌଣସି ନାହିଁ, ଭଗବାନଙ୍କର କୃଷ୍ଣଙ୍କର ଆନନ୍ଦକୁ ଆମକୁ ଦେଖେଇଲ, ଏତେ ସୁନ୍ଦର ମୁଖକୁ ଦେଖେଇଲ, ନେତ୍ର ମନ ଲୋଭାଇଲା ମୋର, ଭଗବାନଙ୍କ ରୂପ ଦେଖି ମୋର ନେତ୍ର ମନ ଏସବୁ ଲୋଭ ଆସିଲା ଭଗବାନଙ୍କ ରୂପ ପ୍ରତି। କ୍ଷଣକେ କରିତେ ପାନ କିଛି ସମୟ ଆମକୁ ଦେଲ ପ୍ରଦାନ କଲ, ଆମେ ସେସବୁକୁ ଆସ୍ୱାଦନ କଲୁ ବା ପାନ କଲୁ, କିନ୍ତୁ କାଢ଼ି ନେଲ ଅନ୍ୟ ସ୍ଥାନ, ତାଙ୍କୁ ନେଇଗଲା ଆମଠାରୁ ଅନ୍ୟ ସ୍ଥାନକୁ ନେଇଯାଉଛ, ପାପ କହିଲି ଦତ୍ତ ଅପହାର। ଯେମିତି ଗୋଟେ ଜିନିଷ ଜଣେ ଦାନ କରୁଛି, ଦାନ କରି ପୁଣି ଯଦି ନେଇଯିବ ଇଏ ଗୋଟେ ପାପ ହେବ, ଯେମିତି ଆମର ନୃଗ ମହାରାଜ ଇକ୍ଷ୍ୱାକୁଙ୍କର ପୁତ୍ର ନୃଗ, ଯିଏକି ଗୋଟିଏ ତାଙ୍କର ଅନେକ କୋଟି କୋଟି ଗାଭୀ ସେ ଦାନ କରିଛନ୍ତି, କିନ୍ତୁ ଗୋଟିଏ ଗାଭୀ ଭୁଲରେ ଦୁଇଥର ଦାନ ହୋଇଗଲା ଦୁଇ ଜଣ ବ୍ରାହ୍ମଣଙ୍କୁ, ତେଣୁକରି ତାଙ୍କୁ ନର୍କ ଭୋଗ କରିବାକୁ ପଡ଼ିଲା। ଏସବୁ ଆସିବ ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ସବୁ ଲୀଳା। ସେ ଗୋଟେ କ'ଣ ହେଇଥିଲେ, ସେ ଏଣ୍ଡୁଆ ହେଇକି ରହିଥିଲେ, ଆସିଥିଲେ ବୃନ୍ଦାବନରେ ଥିଲେ ଏ ପାପର ଫଳ ଅନୁସାରେ, ତାପରେ ସେ ଭଗବାନଙ୍କ ହସ୍ତସ୍ପର୍ଶରେ ସେ ପୁଣି ଦିବ୍ୟ ଶରୀର ପ୍ରାପ୍ତ ହେଲେ। ଜାଣନ୍ତରେ ଅଜାଣତରେ କଲେ କ'ଣ ଦୋଷ ଛାଡ଼ ହେବ କି? ଇଗ୍ନୋରାନ୍ସ ଇଜ୍ ନୋ ଏକ୍ସକ୍ୟୁଜ୍ ଏ ଅଛନ୍ତି ସାର୍, ଇଗ୍ନୋରାନ୍ସ ଇଜ୍ ନୋ ଏକ୍ସକ୍ୟୁଜ୍, ଅଜାଣତରେ ହେଇଗଲା ନୋ ତେଣୁ ଏ ଦତ୍ତ ଅପହାର ସେ ଅଜଣା ଦରକାର, କିନ୍ତୁ ତୁମେ ଜାଣତରେ କରୁଛ, ସିଏ ଅଜାଣତରେ କଲେ କରିଦେଲେ କିନ୍ତୁ ତଥାପି ତାଙ୍କୁ ପାପ ଦଣ୍ଡ ଭୋଗ କରିବାକୁ ପଡ଼ିଲା। ଆଉ ତୁମେ ଜାଣତରେ ଏସବୁ କରୁଛ, ତୁମେ ତ ଜାଣିଛ ସବୁ ବେଦ ସବୁ ରଚନା କରିଛ, ସବୁ କରିଛ, ଏଇସବୁ ଜାଣିନ, ଯେଉଁଟା ଦାନ ଦିଆଯାଏ ସେଇଟାକୁ ପ୍ରତ୍ୟାହାର ନିଆଯାଏ ନାହିଁ, ଦତ୍ତ ଅପହାର ଦୋଷ ହେଇଗଲା, ଗୋଟେ ପାପ ହେଇଗଲା ଏଇଟା। ତେଣୁ ଅକ୍ରୁର କରେ ତୁମାର ଦୋଷ, ଆମାୟ କେନେ କର ରୋଷ, ଏସବୁ ଏଇ ବାରଟି ଶ୍ଳୋକରେ ଯାହା ସବୁ କୁହାଯାଇଛି ଏଇଟା ଏଇସବୁ ବର୍ଣ୍ଣନା କରାଯାଇଛି। ଏଇଟାକୁ ଆମେ ପରେ ଶୁଣିବା ଯଦି ହେବ, ଏଠି ସେ ଏଠି ସବୁ ଆସିବ, ଏଇ କଥା ସବୁ ଆସିବ, ଯାହା ସବୁ ରହିଛି ଗୋପୀମାନଙ୍କର ମନର ଭାବ ଚୈତନ୍ୟ ମହାପ୍ରଭୁ ସେସବୁ ଆସ୍ୱାଦନ କରୁଥିଲେ, ଗମ୍ଭୀରାରେ ସେସବୁ ଆସ୍ୱାଦନ କରୁଥିଲେ। ଅନ୍ତର୍ଲୀଳାଟା ହେଉଛି ଭଗବାନଙ୍କର ମହାପ୍ରଭୁଙ୍କର ଏଇ ଗୋପୀମାନଙ୍କର ଭଗବାନ ପ୍ରତି ଯେଉଁ ପ୍ରେମ ରହିଛି, ପ୍ରେମ ରସକୁ ଆସ୍ୱାଦନ କରୁଥିଲେ, ସିଏ ସ୍ୱରୂପ ଦାମୋଦର ଏବଂ ରାମାନନ୍ଦଙ୍କ ସହିତ ଏସବୁ ଆସ୍ୱାଦନ କରୁଥିଲେ। ସେଇଥିପାଇଁ ତ ମହାପ୍ରଭୁ ଆସିଛନ୍ତି, ନିଜେ ଆସ୍ୱାଦନ କରି ସେ ଆସ୍ୱାଦନ କରି ଅନ୍ୟ ସମସ୍ତଙ୍କୁ ବଣ୍ଟନ କରୁଥିଲେ, ସେଇଟା ସେ ଯେଉଁ ନିଜେ ଆସ୍ୱାଦନ କରି ସମସ୍ତଙ୍କୁ ବଣ୍ଟନ କରୁଥିଲେ ମହାପ୍ରଭୁ। ଉଦାହରଣ ମହାପ୍ରଭୁ ନମ ମହାବଦାନ କୃଷ୍ଣ ପ୍ରେମ, ଏ କୃଷ୍ଣ ପ୍ରେମକୁ ନିଜେ ଆସ୍ୱାଦନ କରୁଥିଲେ ଏବଂ ସମସ୍ତଙ୍କୁ ବଣ୍ଟନ, କୌଣସି ବାଛ ବିଚାର ନ କରିକି, ଉତ୍ତମ ଅଧମ କିଛୁ ନା ବାଛିଲ ଯାଚିଏ ଦିଲକ କୋଳ, କହେ ପ୍ରେମାନନ୍ଦ ଏମାନ ଗୌରାଙ୍ଗ ହୃଦୟ ଧରିବା ବୋଲ। ଏଇଭଳି ମହାପ୍ରଭୁ ଏଇଭଳି ଭାବରେ ଉଦାର ଥିଲେ, ସମସ୍ତଙ୍କୁ ବିତରଣ କରୁଥିଲେ, କୌଣସି ବିଚାର କରିନଥିଲେ, ବାଛ ବିଚାର କରିନଥିଲେ, ଇଏ ଯୋଗ୍ୟ ଇଏ ଅଯୋଗ୍ୟ ସମସ୍ତଙ୍କୁ। ମହାପ୍ରଭୁ ଭଗବାନ ଯେତେବେଳେ କହିଲେ, ଭଗବତ ଗୀତାରେ ଜ୍ଞାନ ଦେଲେ ଏବଂ ଅର୍ଜୁନଙ୍କୁ ଦେଲେ ଏବଂ ଭାଗବତମରେ ଉଦ୍ଧବଙ୍କୁ ଜ୍ଞାନ ଦେଲେ, ଅନ୍ତିମରେ କହିଲେ ଏଇଟାକୁ ସମସ୍ତଙ୍କୁ ପ୍ରଦାନ କରିବ ନାହିଁ, ଯେଉଁମାନେ ଯୋଗ୍ୟ ନୁହନ୍ତି ସେସବୁ ସେମାନଙ୍କୁ ପ୍ରଦାନ କରିବ ନାହିଁ। କିନ୍ତୁ ମହାପ୍ରଭୁ ଆଉ କୌଣସି ବାଛ ବିଚାର ରଖିଲେ ନାହିଁ, କହିଲେ ଯାରେ ଦେଖ ତାରେ କହ କୃଷ୍ଣ ଉପଦେଶ, ଯାହାକୁ ଦେଖିବ ତାଙ୍କୁ କୃଷ୍ଣଙ୍କର ଉପଦେଶ କୁହାଯିବ। କ'ଣ ନାମର ଯେଉଁ ମହାତ୍ମାକୁ କହିବା ନାହିଁ, କିନ୍ତୁ ନାମ କହିବା, କୃଷ୍ଣ ନାମ ହରେ କୃଷ୍ଣ କୁହ ବୋଲି କହିବା, ଅନ୍ତତଃ ପକ୍ଷେ ଆମେ ତାଙ୍କୁ ହରେ କୃଷ୍ଣ ସମ୍ବୋଧନ ପ୍ରଣାମ କରିବା, ହରେ କୃଷ୍ଣ କହିକିରି ବା ନମସ୍କାର କରିବା। ତେଣୁ 19-20 ଶ୍ଲୋକରେ କୁହାହେଉଛି, ବର୍ତ୍ତମାନ ଆଜି 10 ପର୍ଯ୍ୟନ୍ତ ପ୍ରସାଦ ନାହିଁ, ଟାଇଟ୍ କରିଦିଆହେଇଛି। ତେଣୁ 10:07 ତେଣୁ ଆମକୁ ସୁଯୋଗ ମିଳିଲା ଆମେ ଭଗବାନଙ୍କ ହରିବାସରେ ଭଗବାନଙ୍କ କଥା ଆହୁରି ଅଧିକରୁ ଅଧିକ ଶ୍ରବଣ କରିବା। 10 ପର୍ଯ୍ୟନ୍ତ ଆମର ମହାପ୍ରସାଦ ଗୋବିନ୍ଦ କହିଲେ ସମସ୍ତେ ଜାଗ୍ରତ ହେବେ, ଏବଂ ନମ ଭଗବତ ବାସୁଦେବାର ସମୟ ଚାଲିଛି। ତେଣୁ ପରଶ୍ଳୋକରେ କୁହାଯାଉଛି, ଜଷ୍ଟଂ ପ୍ରଦର୍ଶ୍ୟା ଶୀତକୁନ୍ତଳାବୃତଂ ମୁକୁନ୍ଦ ବକ୍ତ୍ରଂ ସୁକପୋଳ ସୁନ୍ନସଂ ଶୋକାପନୋଦ ସ୍ମିତଲେଶ ସୁନ୍ଦରଂ କରୋଷି ପାରୋକ୍ଷ ମସାଧୁତେ କୃତମ୍। ଯାହାତ୍ୱମ୍ ସୁକପୋଳ, କାଲି ଆମର ପ୍ରଭୁ କହୁଥିଲେ ଭଗବାନଙ୍କ ରୂପ ବର୍ଣ୍ଣନା କରୁଥିଲେ, ଏଠି ମଧ୍ୟ ଗୋପୀମାନେ ବର୍ଣ୍ଣନା କରୁ ସୁକପୋଳ, ଭଗବାନଙ୍କର ଯେଉଁ କପୋଳ କହିଲେ ଗାଲ ଯେଉଁ ରହିଛି ବହୁତ ସୁନ୍ଦର, ଭଗବାନଙ୍କ ଶୋଭନ କପୋଳ ଯୁକ୍ତମ୍, ବହୁତ ସୁନ୍ଦର ଭଗବାନଙ୍କ ଗାଲ ବା କପୋଳ। ଅଶୀତ କୁନ୍ତଳାବୃତମ, କୁନ୍ତଳାବୃତମ କହିଲେ ତାଙ୍କର ଯେଉଁ କେଶରାଜି ରହିଛି କୃଷ୍ଣ କେଶାବୃତମ, କୃଷ୍ଣ ମାନେ କେଶ ହେଉଛି କୃଷ୍ଣବର୍ଣ୍ଣ, କୃଷ୍ଣବର୍ଣ୍ଣର କେଶ ଭଗବାନଙ୍କର କୁଞ୍ଚିତ କେଶ ରହିଛି କୁନ୍ତଳାବୃତମ। ଏବଂ ଉନ୍ନତ ନାସିକା, ଉନ୍ନସନ କହିଲେ ଉନ୍ନତ ନାସିକା, ଭଗବାନଙ୍କର ନାସିକା ହେଉଛି ଉନ୍ନତ ନାସିକା। ଏବଂ ଶୋକାପନୋଦ ସ୍ମିତଲେଶ ସୁନ୍ଦରମ, ଭଗବାନଙ୍କର ଯେଉଁ ମୁଖରେ ଯେଉଁ ସ୍ମିତଲେଶ ରହିଛି, ସ୍ମିତ ହାସ୍ୟ ରହିଛି, ଏତେ ସୁନ୍ଦର ସ୍ମିତ ହାସ୍ୟ ରହିଛି, ଏ ସ୍ମିତ ହାସ୍ୟକୁ ଜଣେ ଯଦି ଦେଖିଦେବ ବା ଦର୍ଶନ କରିବ ତାହେଲେ ଶୋକ ଅପନୁଦତ୍ତ ଶୋକାପନୋଦ ଚାସୌ ସ୍ମିତଲେଶ ଗୁଡ଼ହାସ ତେନ ସୁନ୍ଦରମ, ଭଗବାନଙ୍କର ଯେଉଁ ସ୍ମିତ ହାସ୍ୟ ଦେଖିଦେଲେ ଜଣେ ଦର୍ଶନ କରିଦେଲେ ତାହାର ଯେଉଁ ଶୋକ ରହିଛି ସବୁ ଶୋକ ଦୂର ହେଇଯିବ, ଶୋକ ମୋହ ଭୟାପହା ଭଗବାନଙ୍କର ଯେଉଁମାନେ ଦର୍ଶନ କରିବେ ତାଙ୍କ କଥା ଛାଡ଼ନ୍ତୁ, ଭଗବାନ କଥା ଯେଉଁମାନେ ଶ୍ରବଣ କରିବେ ସେଇଟା ମଧ୍ୟ କୁହାଯାଏ ଶୋକମୋହ ଭୟାପହା। ସେଥିପାଇଁ ବ୍ୟାସଦେବୀ ଭାଗବତଙ୍କୁ ରଚନା କଲେ, ଭାଗବତଙ୍କୁ ରଚନା ଦଶମ ପ୍ରଥମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଏ ଭାଗବତମ ଏଭଳି ଶାସ୍ତ୍ର ଯଶ୍ୟାଙ୍ଗ ବୈ ଶ୍ରୁୟମାଣାୟାମ, ଏ ଭାଗବତ ଆଉ ଭଗବାନ ଭିତରେ କୌଣସି ତଫାତ ନାହିଁ। ତେଣୁ ଯେଉଁମାନେ ଭାଗବତଙ୍କୁ କେବଳ ଶ୍ରବଣ କରିବା ପାଇଁ ଆରମ୍ଭ କରିବେ, ଶ୍ରୁୟମାଣାୟାମ, ଯେଉଁମାନେ ପୂର୍ଣ୍ଣ ଭାବରେ ଶ୍ରବଣ କରିଛନ୍ତି ତାଙ୍କ କଥା ଛାଡ଼, ଶ୍ରୁତମିତି ଯେଉଁମାନେ ଶ୍ରବଣ କରିଛନ୍ତି ତାଙ୍କ କଥା ଛାଡ଼ନ୍ତୁ, ଯେଉଁମାନେ ଶ୍ରବଣ କରିବା ପାଇଁ ଆରମ୍ଭ କରିଛନ୍ତି ଶ୍ରୁୟମାଣାୟାମ କ'ଣ ହେବ ତାଙ୍କର ନା, କୃଷ୍ଣେ ପରମ ପୁରୁଷେ ଭକ୍ତି ଉତ୍ପଦତେ, ଭଗବାନ ଯେ କୃଷ୍ଣ ଯିଏକି ପରମ ପୁରୁଷ ତାଙ୍କ ପ୍ରତି ଆମର ଭକ୍ତି ଆସିବ, ଏବଂ ଶୋକ ମୋହ ଭୟା, ଶୋକ ମୋହ ଭୟ ଏତକୁ ଦୂର ହୋଇଯିବ। ଏଇଠି ସେ କଥା କହୁଛି, ଶୋକ ଶୋକ ପନୌଦ ସ୍ମିତଲେଶ ସୁନ୍ଦରମ, ଶୋକ କହିଲେ ଅତୀତ ପାଇଁ ଶୋକ, ମୋହ କହିଲେ ବର୍ତ୍ତମାନ ପାଇଁ ଆମର ମୋହ ରହିଛି, ଇଏ ଗୋଟେ ମଧ୍ୟ ଦୁଃଖ, ମୋହ ହେଉଛି ଦୁଃଖର କାରଣ, ଏବଂ ଭବିଷ୍ୟତ ପାଇଁ ଯେଉଁ ରହିଛି ସେଇଟା ହେଉଛି ଭୟ, ତେଣୁ ଏଇଟା ମଧ୍ୟ ଆମକୁ ଦୁଃଖ ପ୍ରଦାନ କରୁଛି। ଶୋକ ମୋହ ଭୟ ଇଏ ହେଉଛି ଭବ ରୋଗ। ତେଣୁ ଯେଉଁମାନେ ସେଇ ଭଗବାନଙ୍କର ସୁନ୍ଦର ମୁଖ ରହିଛି ସ୍ମିତହାସ୍ୟକୁ ଯଦି ଦର୍ଶନ କରିବେ ତାହେଲେ ତାଙ୍କୁ ଶୋକ ଦୂର ହୋଇଯିବ, ଶୋକ ପନୋଦମ କରୋସି ପାରୋକ୍ଷ ମସାଧୁତେ କୃତ୍ୟମ। ତେଣୁ ଏଇଭଳି କୃଷ୍ଣଙ୍କୁ ତମେ ଶୁକପନଦ ଗଲା ମୁକୁନ୍ଦ ବକ୍ତ୍ରମ, ମୁକୁନ୍ଦ ଶବ୍ଦ ବ୍ୟବହାର କରାଗଲା, ମୁକୁନ୍ଦ ମୁକୁନ୍ଦ ଶବ୍ଦର ଅନେକ ଅର୍ଥ ରହିଛି। ମୁକୁନ୍ଦ କହିଲେ ଯେ ମୁକ୍ତି ପ୍ରଦାନ କରନ୍ତି ବା ମୁକ୍ତିକୁ ଯେ କୁତ୍ସିତ କରିଦିଅନ୍ତି ବା ଭକ୍ତି ପ୍ରଦାନ କରନ୍ତି, ନହେଲେ ମୁକୁନ୍ଦ କହିଲେ ଭଗବାନଙ୍କର ଯେଉଁ ରହିଛି ସୁନ୍ଦର ଦନ୍ତରାଜି ରହିଛି କୁନ୍ଦ ଫୁଲ ଭଳି, କୁନ୍ଦ ଫୁଲ ଆମେ ସେଦିନ କହୁଥିଲେ ମୁକୁନ୍ଦ, ସେଥିପାଇଁ ମୁକୁନ୍ଦ ଶବ୍ଦ ବ୍ୟବହାର କରାଯାଏ। ଏଇଭଳି ଭାବରେ ମୁକୁନ୍ଦଙ୍କର ଯେଉଁ ବକ୍ତର ରହିଛି, ମୁକୁନ୍ଦଙ୍କର ମୁଖ ରହିଛି, ସକୃତ ବାରମ ଏକଂ ପ୍ରଦର୍ଶ୍ୟ ପରୋକ୍ଷମ ଅଦୃଶ୍ୟ କରୋସି ତେ କୃତଂ ଅସାଧୁ, ଆମକୁ କିଛି ସମୟ ଦେଖାଇ ଦେଇକରି ତମେ ନେଇଗଲ, ଆମେ ନେଇଛୁ ବର୍ତ୍ତମାନ, ଇଏ ହେଉଛି ପରୋକ୍ଷମ କହିଲେ ଅଦୃଶ୍ୟ କରିଦେବ ବର୍ତ୍ତମାନ ଆମଠୁ, ଆମେ ଯେଉଁ ସୁନ୍ଦର ରୂପ ଦର୍ଶନ କରୁଥିଲୁ ସେଇଟା ପୁଣି ସବୁବେଳେ ଦେଖିପାରୁନଥିଲୁ, କେତେବେଳେ କେମିତି ଦର୍ଶନ ହେଉଥିଲା ତାଙ୍କର, କିନ୍ତୁ ସେତିକି ମଧ୍ୟ ଆମେ ବର୍ତ୍ତମାନ କରିବ ନାହିଁ, ନେଇଯିବ ଆମଠାରୁ। ତେ କୃତଂ ଅସାଧୁ, ଇଏ ହେଉଛି ତୁମର ଅସାଧୁ ଅସାଧୁତା, ବିଗଡ଼ିତ ମିତ୍ୟର୍ଥ, ଇଏ ହେଉଛି ନିନ୍ଦନୀୟ କାର୍ଯ୍ୟ ତୁମେ କରୁଛ ବ୍ରହ୍ମା। ତେଣୁ ଏ ଶ୍ଳୋକର ଭାଷ୍ୟରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ସର୍ବ ପିତାମହସ୍ୟ, ମୁଁ ହେଉଛି ସମସ୍ତଙ୍କ ପିତାମହ, ବ୍ରହ୍ମାଙ୍କୁ କୁହାଯାଏ ପିତାମହ, ବ୍ରହ୍ମା ହେଉଛନ୍ତି ପିତାମହ ସମସ୍ତଙ୍କର, ସେ ହେଉଛନ୍ତି ସୃଷ୍ଟିକାରୀ ନା, ତେଣୁ ତାକୁ ପିତାମହ ବୋଲି କୁହାଯାଏ, ଏବଂ ଭଗବାନଙ୍କୁ କୁହାଯାଏ ପ୍ରପିତାମହ। ଏକାଦଶ ଅଧ୍ୟାୟରେ ବିଶ୍ୱରୂପ ଦର୍ଶନ ଯୋଗରେ ସେଇଟା ବର୍ଣ୍ଣନା ପ୍ରପିତାମହ ତାଙ୍କୁ କୁହାଯାଇଛି। ତେଣୁ ଇଏ ହେଉଛି ପିତାମହଙ୍କର ପିତା, ଭଗବାନ ହେଉଛନ୍ତି ପ୍ରପିତାମହ, ଇଏ ହେଉଛନ୍ତି ବ୍ରହ୍ମା ହେଉଛନ୍ତି ପିତାମହ, ସର୍ବପିତାମହ ଯେତେ ଅଛନ୍ତି ଦେବତା ଇତ୍ୟାଦି 84 ଲକ୍ଷ ଜୀବ ସମସ୍ତଙ୍କର ସେ ହେଉଛନ୍ତି ପିତାମହ। ମମ ନ ଅର୍ଭକ ତୁଲ୍ୟତ୍ୱମ ଇତି ଚେତ୍ ତରି, ମୁଁ ସମସ୍ତଙ୍କ ସୃଷ୍ଟିକର୍ତ୍ତା ମୋତେ ତୁମେ କହୁଛ ଛୋଟ ପିଲା ବୋଲି ଯଦି ବ୍ରହ୍ମା କହିବେ, ତେଣୁକରି ତ୍ୱଂ ଲୋକାନାମ ଅଭଦ୍ରକାରିତା ମାହୁ, କାହିଁକି ଆମେ ତୁମକୁ ବାଳକ ବୋଲି କହିଲୁ ଅର୍ଭକ ବୋଲି କହି କହିଲୁ ନା, ତୁମେ ଏଇଭଳି ଭାବରେ ଅଭଦ୍ର କାର୍ଯ୍ୟ କରୁଛ, ସେଥିପାଇଁ ଏ ଶ୍ଳୋକଟି କୁହାଯାଉଛି। ଯୋ ବିଧାତା ପି ଭୂତ୍ୱା ତ୍ୱଂ ମୁକୁନ୍ଦ ବକ୍ତ୍ରମ ଶୋକସ୍ୟା ପନୋଦୋ ଯସ୍ମାତ୍ ତେନ ସ୍ମିତଲେଶନ ସୁନ୍ଦରଂ ପ୍ରଦର୍ଶ୍ୟ ତସ୍ ପାରୋକ୍ଷମ ଅଦୃଶ୍ୟତ୍ୱଂ କରୋସି ତତ୍ ତବ କୃତଂ କର୍ମ ଅସାଧୁ ଅଭଦ୍ରଂ ନିନ୍ଦମ ଇତ୍ୟର୍ଥ। ତେଣୁ ଏତେ ସୁନ୍ଦର ମୁଖକୁ ଆମେ ଦେଖାଉଛ, ଯଦି ଭଗବାନଙ୍କ ମୁଖ ଏତେ ସୁନ୍ଦର ହେଇନଥାନ୍ତା ତାହେଲେ ଆମେ ଚିନ୍ତା କରିନଥାନ୍ତୁ, ସେ ଯାଇଥିଲେ ଯାଇଥାନ୍ତେ, କିନ୍ତୁ ଏତେ ସୁନ୍ଦର ରୂପ, ଏତେ ସୁନ୍ଦର ରୂପକୁ ଆମେ ନଦେଖି କେମିତି ରହିବୁ। ଗୋପୀମାନେ ସେ କହିଛନ୍ତି ଦଶମ ସ୍କନ୍ଧ 21 ଅଧ୍ୟାୟରେ କ'ଣ, ଯେଉଁ ଚକ୍ଷୁ ଥିବା ବ୍ୟକ୍ତିଙ୍କର ଏଠାରୁ ଆଉ ଅଧିକ ଫଳ ନାହିଁ, ଯେଉଁ ଶ୍ଳୋକଟି ରହିଛି ଦଶମ ସ୍କନ୍ଧ 21 ଅଧ୍ୟାୟରେ, କ'ଣ ସେ ଶ୍ଳୋକ, ଭଗବାନଙ୍କର ଯେଉଁ ଦର୍ଶନ କରୁଛନ୍ତି ଦଶମ ସ୍କନ୍ଧ ଏକୋଇଶ ଅଧ୍ୟାୟ ସେ ଶ୍ଳୋକଟି ଅଛି କ'ଣ ସେଇଟା ପ୍ରଥମ ଶ୍ଳୋକଟା ବା ଅକ୍ଷୁଣତାଂ ଏଇଟା ସାତ ନମ୍ବର ଶ୍ଳୋକ ନା କେତେ ଅକ୍ଷୁଣତାଂ ଫଳମିଦମ୍ ନ ପରମ ବିଦାମ ଗୋପୀମାନେ କହୁଛନ୍ତି ଏଇଟା ଭଗବାନଙ୍କ ବିରହରେ ଅକ୍ଷୁଣତା ଯେଉଁମାନଙ୍କର ଚକ୍ଷୁ ରହିଛି ଯେଉଁମାନଙ୍କ ଚକ୍ଷୁ ନାହିଁ ତାଙ୍କ କଥା ଛାଡ଼ନ୍ତୁ ଯେଉଁମାନେ ଚକ୍ଷୁ ରହିଛି ତାଙ୍କର ଶ୍ରେଷ୍ଠ ଫଳ ହେଉଛି ଆଠରୁ ଅଧିକ କିଛି ଫଳ ନାହିଁ ଏ ଭଗବାନଙ୍କୁ ରୂପ ଦର୍ଶନ କରିବା ତେଣୁ ଏଠି ଏତେ ସୁନ୍ଦର ରୂପକୁ ଆମେ ଦେଖେଇଲ ଦେଖେଇକିରି ସାଙ୍ଗେ ସାଙ୍ଗେ ଆମଠୁ ନେଇଯାଉଛ ଇଏ ହେଉଛି ତୁମର ଅସାଧୁତା ଇଏ ହେଉଛି ତୁମର ଅଭଦ୍ରତା ଇଏ ହେଉଛି ନିନ୍ଦନୀୟ କଥା ଏଇଭଳି ଭାବରେ ଆମେ ତୁମକୁ ନିନ୍ଦା କରୁଛୁ ତେଣୁ ସୁଦର୍ଶନୀ କହୁଛନ୍ତି ବିଘରିତଂ ଏଦଂ କର୍ମ ଇତିହାସ ହଉ ଏସବୁ ସୁଦର୍ଶନୀ ମୋତେ ସେ କଥା କହିଛନ୍ତି ତା'ପର ଶ୍ଳୋକରେ କୁହାଯାଉଛି ଏକୋଇଶ ନମ୍ବର ଶ୍ଳୋକରେ କ୍ରୂର ସ୍ତମ କ୍ରୂର ସମାଖ୍ୟାସ୍ମନ ଚକ୍ଷୁ ହିଦତଂ ହରସେବତାଜ୍ଞବତ୍ ଜେନେକ ଦେଶେ କ୍ଷୀଳ ସର୍ଗ ସୌଷ୍ଠବଂ ତ୍ୱଦୀୟ ମଦ୍ରାତ୍ମ ବୟମ ମଧୁଦ୍ୱିଷ ନନୁ ହଁ ଅର୍ଥ ହେଉଛି କ୍ରୂର ହେ ବିଧାତ ସେ ବିଧାତଙ୍କୁ ସମ୍ବୋଧନ କରି କହୁଛନ୍ତି କ୍ରୂର ତୁମେ ଏଇ ଯେଉଁ କାର୍ଯ୍ୟ କରୁଛ ଏଇଠି ହେଉଛି ତୁମର ବହୁତ କ୍ରୂର କାର୍ଯ୍ୟ ବା ନିଷ୍ଠୁର କାର୍ଯ୍ୟ ବା ଖଳ କାର୍ଯ୍ୟ ଏବଂ ଅକ୍ରୂର ସମାକ୍ଷୟ ଅକ୍ରୂର ଯେଉଁ ଆସୁଛନ୍ତି ଇଏ ହେଉଛି ଅକ୍ରୂର ନାମରେ ତୁମେ କ୍ରୂର କାର୍ଯ୍ୟ କରୁଛ ଅକ୍ରୂର ସମାକ୍ଷୟା ଅକ୍ରୂର ନାମ ନା ସମାଗତା ସନ୍ ନ ହଁ କହିଲେ ଅସ୍ମାକମ୍ ଆମର ଦତ୍ତଂ ଆମକୁ ସମସ୍ତେ ତୁମେ ଦେଇଥିଲ କୃଷ୍ଣଙ୍କୁ ଆମକୁ ଦେଇଥିଲ ତ୍ୱେବ ପୁରା ପ୍ରଦତ୍ତଂ ଚକ୍ଷୁ ଅଜ୍ଞବତ୍ ମୂର୍ଖବତ୍ ହରସେ ସିଏ ଆମର ଚକ୍ଷୁ କୃଷ୍ଣ ଆମର ଚକ୍ଷୁ ଭଗବାନ ପ୍ରକୃତରେ ନ ଦେଖିଲେ ଆମେ କିଛି ଦେଖିପାରିବା ନାହିଁ ଆମେ ଯେଉଁ ଚକ୍ଷୁରେ ଦେଖୁଛେ ଭଗବାନ ଦେଖୁଥିବାରୁ ଆମେ ଦେଖିପାରୁଛେ ନହେଲେ ଆମେ ଦେଖିପାରିବା ନାହିଁ ଏଇ କପିଳଦେବ କହିବେ ମା ଦେବଭୂତିଙ୍କୁ ଯେଉଁ କଥା ଚାଲିଛି ଆମର ସେ କପିଳଦେବ ସେ ତାଙ୍କ କଥା କହିଛନ୍ତି ସେଇଟା ଭଗବାନ ସୃଷ୍ଟିର ଆରମ୍ଭରେ ଏକଥା କୁହାଯାଇଛି ତେଣୁ ସିଏ ଆମର ହେଉଛନ୍ତି ଚକ୍ଷୁ ତମେ ଅଜ୍ଞବତ୍ କହିଲେ ମୂର୍ଖ ଭଳି ତମେ ହରସେ ଆମଠୁ ନେଇଯାଉଛ ହରସି ହି ନିଶ୍ଚିନ୍ତ ଭାବରେ ବତ ମାନେ ବହୁତ ଖେଦରେ ବହୁତ ମନ ଦୁଃଖରେ କହୁଛନ୍ତି ଯେ ଯେନ ଯେଉଁ ଚକ୍ଷୁଷା ବୟଂ ଗୋପ୍ୟ ମଧୁଦ୍ୱିଷ ଶ୍ରୀକୃଷ୍ଣସ ଏକ ଦେଶେ ତ୍ୱଦୀୟଂ ତ୍ୱଦୀୟଂ ଅଖିଳ ସ୍ୱର୍ଗ ସୌଷ୍ଠବଂ ଯାହାଙ୍କର ଏତେ ସୌନ୍ଦର୍ଯ୍ୟ ତାଙ୍କର ସୃଷ୍ଟି କଲ ତାଙ୍କ ପାଖରେ ଏତେ ସୌନ୍ଦର୍ଯ୍ୟ ସୃଷ୍ଟି କଲ ଏକ ଦେଶେ ଗୋଟିଏ ତାଙ୍କର ଚକ୍ଷୁ ହଉ ତାଙ୍କର ନୟନ ହଉ ଯାହା ଦେଖିବ ସୁନ୍ଦରର ସାମ୍ରାଜ୍ୟ ସେଠି ରହିଛି ସୌନ୍ଦର୍ଯ୍ୟର ସାମ୍ରାଜ୍ୟ ରହିଛି ସେଠି ବହୁତ କିଛି ସୌନ୍ଦର୍ଯ୍ୟ ରହିଛି ତଦ୍ରାକ୍ଷ୍ମ୍ୟମ୍ ଦୃଷ୍ଟବତ୍ୟ ଅୟମ ଅତ୍ର ଭାବ ମମ ସର୍ବଂ ରହସ୍ୟଂ ଅଭିଜ୍ଞାତ ମିଥ୍ୟମ୍ ଈର୍ଷଣ ଈର୍ଷାଣ ଏଇଟା କୁହାଯାଉଛି କୃଷ୍ଣ ବିଯୋଜନାୟନ ତନ୍ ମାନନ୍ଧି କରୁଛି ତେଣୁ ଏ ଯେଉଁ ଆର ଅର୍ଥ ହେଉଛି ଯେ ତୁମେ ଯେଉଁ ନେଇଯିବ ଆମର ଚକ୍ଷୁକୁ ନେଇଗଲେ ଆମ ଚକ୍ଷୁ ଯଦି ନେଇଯିବେ ଆମେ ଅନ୍ଧ ହେଇଯିବା ତେଣୁ କୃଷ୍ଣ ନାହାନ୍ତି ମାନେ ଆମେ ଅନ୍ଧ ଆମେ କିଛି ଦେଖିପାରୁନାହୁଁ କୃଷ୍ଣଙ୍କ ଛଡ଼ା ସେ ଅନ୍ୟ କିଛି ଦେଖିପାରୁନଥିଲେ ତେଣୁ ଏଇ ଶ୍ଳୋକଟେ ଗୋପୀମାନେ ବିରହରେ ଗାନ କରୁଛନ୍ତି ତେଣୁ ଏଠାରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ନନୁ ଅକ୍ରୂର କୃଷ୍ଣ ପୁରୀ ନୟତି ନାହମ ମିତି ଚେତ ତଥା ଯେତେବେଳେ ଗୋପୀମାନେ ବ୍ରହ୍ମାଙ୍କୁ ନିନ୍ଦା କରୁଛନ୍ତି ବ୍ରହ୍ମା ଯଦି କହିବେ ଗୋପୀମାନେ ତମେ ମୋତେ କାହିଁକି ନିନ୍ଦା କରୁଛ ମୁଁ କ'ଣ ତମଠୁ ନେଇଯାଉଛି ଅକ୍ରୂର ଆସି ନେଉଛନ୍ତି ନା ମୁଁ ନେଉଛି ନା ନନୁ କ୍ରୂର ନନୁ ନନୁ ଅକ୍ରୂର କୃଷ୍ଣ ପୁରୀ ନୟତି ସେ କଥା କହୁଛନ୍ତି ଅକ୍ରୂର ମଥୁରାକୁ ନେଉଛନ୍ତି ନା ମୁଁ ନେଉଛି ମୋତେ ତମେ ନିନ୍ଦା କରୁଛ ଯଦି କହିବେ ତେଣୁ ଗୋପୀମାନେ ଏ ଶ୍ଳୋକଟି କହିଲେ କ୍ରୂର ସ୍ତଂ ବିପରୀତ ଲକ୍ଷଣ ଅକ୍ରୂରସ୍ୟ ସମାକ୍ଷୟ ନାମ୍ନା ନ ନ ହେବଂ କର୍ତ୍ତୁମାନ୍ୟମ୍ ଶକ୍ନୋତି ଭାବ ତ ତମେ ହିଁ ଅକ୍ରୂର ନାମରେ ଆସିକରି ଏଇ କ୍ରୂର କାର୍ଯ୍ୟ କରୁଛ, ଆଉ କେହି କରିପାରିବେନି ଏ କଥା, ତମ ଛଡ଼ା ଆଉ କେହି କରିପାରିବେ ନାହିଁ। ଏଇ ଭାବରେ କହୁଛନ୍ତି ଗୋପୀମାନେ ଏ ଶ୍ଳୋକଟି। ତଥା ଦତ୍ତ ପହାରତେନା କ୍ରୂର ଅସି ତ୍ୟାହୁ, ତେଣୁ ଏଇଟା ହେଉଛି ଦତ୍ତ ପାହାର, ଗୋଟେ ଆମକୁ ଦେଲ ଦାନ କଲ ପୁଣି ନେଇଯାଉଛ, ଏ ଦତ୍ତ ପାହାର। ତେଣୁ ତ୍ୱୟେବ ଦତ୍ତଂ ଚକ୍ଷୁ ତ୍ୱମେବ ହରସେ, ଆମର ଚକ୍ଷୁକୁ ତୁମେ ଦେଇଥିଲ ପୁଣି ନେଇଗଲ, ନା ନା ମୋ ଚକ୍ଷୁକୁ ମୋତେ ଦେଇଦିଅ କହିକି ନେଇଯାଉଛ। ଛୋଟ ପିଲା ଯେମିତି ସେଇଭଳି ଭାବରେ ତୁମେ କରୁଛ। ଯଥା ଅଜ୍ଞ ପୁଣ୍ୟ ପାପେ ଅଜାନନ ଦତ୍ତମପି ହରତି ତଦ୍ବତ୍, ଯେମିତି ଛୋଟ ପିଲା ଆମର ପ୍ରଭୁ କହିଲେ ଅଜାଣତରେ ହେଇଗଲା, ଛୋଟ ପିଲା ମଧ୍ୟ ଜାଣିନାହିଁ କ'ଣ ଜିନିଷ, ସେ ଦେଇକିରି ମଧ୍ୟ ନେଇଯାଇଥାଇପାରେ, ନେଇଯିବ କହିବ ନା ମୋର ମୋର ଜିନିଷଟା ଦିଅ ମୋତେ, ଛୋଟ ପିଲା। ଯଥା ଅଜ୍ଞ ପୁଣ୍ୟ ପାପ ଅଜାନନ, ଅଜ୍ଞ ବ୍ୟକ୍ତି ସେ ପୁଣ୍ୟ ପାପ ବିଷୟରେ କିଛି ଜାଣିନାହିଁ, ତେଣୁ ଗୋଟେ ଜିନିଷ ଦେଲେ ମଧ୍ୟ ସେଇଟାକୁ ହରଣ କରିନେବ, ନା ମୋର ଜିନିଷଟା ଦିଅ ମୋତେ କହିକି ଫେରେଇ ନେବ। କୃଷ୍ଣ ହରାମି ନ ଯୁଷ୍ମ ଚକ୍ଷୁ ରୀତି ଚେତ୍, ଯଦି ଭଗବାନ ବ୍ରହ୍ମା କହିବେ ଠିକ୍ ଅଛି ମୁଁ ତୁମର କୃଷ୍ଣଙ୍କୁ ନେଉଛି ନା ମୁଁ ତଖୁ ଚକ୍ଷୁ କ'ଣ ତୁମେ ଚକ୍ଷୁ ଓପାଡ଼ି ଦେଉଛି ନା କ'ଣ, ନ ଚକ୍ଷୁ ହରାମି ଯଦି କହିବେ ବ୍ରହ୍ମା, ତେଣୁ କରି ଏଇଟା କୁହାହେଉଛି ଯେ ନ ଚକ୍ଷୁଷା ମଧୁଦିଶ କୃଷ୍ଣ ସେ କିଏ ଏକ ଦେଶ ବକ୍ତ୍ର ନେତ୍ରାଦି ତ୍ୱଦୀୟ ମଖିଳ ସୃଷ୍ଟି ସୌଷ୍ଠବ ମଦ୍ରାକ୍ଷମ ତେନ କିମ୍ ଅନ୍ୟତ୍ ପଶ୍ୟାମ ଅତୋ ଅନ୍ଧା ଏବ ଭବିଷ୍ୟାମ। ଯାହାଙ୍କର ଚକ୍ଷୁଷା, ଯାହାଙ୍କର ଚକ୍ଷୁ ମଧୁଦିଶ କୃଷ୍ଣସ ଏକ ଦେଶ ବକ୍ତ୍ରମ, ତାଙ୍କର ଯେଉଁ ମୁଖ ରହିଛି ଏ ମୁଖରେ ସବୁକିଛି ତାଙ୍କର ସୌନ୍ଦର୍ଯ୍ୟ ରହିଛି, ନେତ୍ରାଦୌ ମୁଖରେ ଯେଉଁ ତାଙ୍କର ନେତ୍ର ରହିଛି, କପୋଳ ରହିଛି, ନାସିକା ରହିଛି, କର୍ଣ୍ଣ ରହିଛି, ମକର କୁଣ୍ଡଳ ସବୁ ରହିଛି, ଏତେ ସୌନ୍ଦର୍ଯ୍ୟ ସବୁ ରହିଛି, ଏତେ ତ୍ୱଦୀୟ ମଖିଳ ସୃଷ୍ଟି ସୌଷ୍ଠବ, ବହୁତ ସୁନ୍ଦର ସୃଷ୍ଟି କରିଛ ତୁମେ, ଏତେ ସୌନ୍ଦର୍ଯ୍ୟ ସୃଷ୍ଟି କରିଛ ତୁମେ, କିନ୍ତୁ ତାଙ୍କୁ ଯେତେବେଳେ ଆମେ ନେଇଯାଉଛ ଆମେ ଅନ୍ଧ ହେଇଗଲୁ, ଆମର ସେ ଚକ୍ଷୁ ସିଏ, ତେଣୁ ଆମେ ଅନ୍ଧ ହେଇଗଲୁ, ତମେ ଆମକୁ ଅନ୍ଧ କରୁଛ। ଏଇଟା ସେଦିନ ଥିଲା, ଜଣେ ଆଚାର୍ଯ୍ୟ କହୁଛନ୍ତି ସେଦିନ ଥିଲା କିବାରେ, ସେଦିନ ଥିଲା ମଙ୍ଗଳବାର, ମଙ୍ଗଳବାର କହିଲେ ମଙ୍ଗଳ ହବ, କିନ୍ତୁ ମଙ୍ଗଳବାର ଯେଉଁ କାର୍ଯ୍ୟ କରନ୍ତି ସେଇଟା ଅମଙ୍ଗଳ ହୁଏ, ଏଇଭଳି ଭାବରେ ବିଧାତ ସୃଷ୍ଟି କରିଛନ୍ତି। ତେଣୁ ଯଦି ଆମେ ଗୋପୀମାନଙ୍କର ଭାବ ହେଉଛି ଜଣେ ଚକ୍ଷୁ ବିନା ବହୁତ କାର୍ଯ୍ୟ କରିପାରିବ, କିନ୍ତୁ ଦର୍ଶନଟା ସେ କରିପାରିବ ନାହିଁ, ଦର୍ଶନଟା କରିପାରିବ, ଆଉ ସବୁ କାର୍ଯ୍ୟ କରିପାରିବ। ଆମେ ଯେମିତି ରହିଛି ପାଞ୍ଚଟି ବିଷୟ ରହିଛି, ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ, ରୂପଟାକୁ ଛାଡ଼ିଦେଲେ ଆଉ ସବୁ ଯେଉଁ ଚାରୋଟି ବିଷୟ ରହିଛି ସେଇଟାକୁ ସେ କରିପାରିବ ବିନା ଚକ୍ଷୁରେ, ଅନ୍ଧ ବ୍ୟକ୍ତି ମଧ୍ୟ କରିପାରିବ। କିନ୍ତୁ ଏଇ ଯେଉଁ ରୂପ ତୁମେ ସୃଷ୍ଟି କରିଥିଲ, ଏତେ ସୁନ୍ଦର ରୂପ ସୃଷ୍ଟି କରିଥିଲ, ସେ ରୂପକୁ ଆମେ ଦେଖିପାରିବୁ ନାହିଁ, ଅନ୍ଧ ହେଇଗଲୁ ଆମେ। ତେଣୁ ତା ପରଶ୍ଳୋକରେ କହୁଛନ୍ତି ନାନନ୍ଦ ସୁନୁ କ୍ଷଣଭଙ୍ଗ ସୌହୃଦ ସମୀକ୍ଷତେ ନା ସୁକୃତାତୁରାବତ ବିହାୟ ଗେହାନ୍ ସ୍ୱଜନାନ୍ ସୁତାନ୍ ପତିମ୍ ତଦ୍ଦାସ୍ୟ ମଧୁପଗତା ନବପ୍ରିୟ। ବର୍ତ୍ତମାନ ବିଧିକି ନିନ୍ଦା କରିବା ଛାଡ଼ିଦେଲେ, ବିଧିକି ନିନ୍ଦା କରି ଲାଭ ନାହିଁ। ତେଣୁ ବିଧାତାରଂ ବିହାୟ ଅନନ୍ୟମ୍ ଉଚୁ ଯାହା ବୟଂ, ବର୍ତ୍ତମାନ ଆଉ ବିଧାତାଙ୍କୁ ନିନ୍ଦା କରୁନାହାନ୍ତି, ବିଧାତାଙ୍କର ଯାହା କହିଲେ କହିଲେ, ଆଉ ବର୍ତ୍ତମାନ କ'ଣ କହୁଛନ୍ତି ନା ଗେହାନ୍ ସ୍ୱଜନାନ୍ ସୁତାନ୍ ପତିନ୍ ବିହାୟ ଅନ୍ଧା ଏ ଅଧା ସାକ୍ଷାତ୍ ତ ଦାସ୍ୟ ତସ୍ୟ ଦାସ୍ୟ ଭାବମ୍ ଉପଗତା ପ୍ରାପ୍ତାବତ ଖେଦେ କ୍ଷଣଭଙ୍ଗ ସୌହୃଦ କ୍ଷଣେନ ଭଙ୍ଗ ବିନାଶ ଯସ୍ୟ ତଂ ତତ୍ ତାଦୃଶଂ ସୌହୃଦଂ ଯସ୍ୟ ସହ ନନ୍ଦ ଶୁନୁ। ବର୍ତ୍ତମାନ କୃଷ୍ଣଙ୍କୁ ଦୋଷ ଦେବେ ନନ୍ଦ ଶୁନୁ, ଏ ବିଧାନ୍ତାଙ୍କ ଦୋଷ ନୁହେଁ, ଏ ନନ୍ଦ ଶୁନୁଙ୍କର ଦୋଷ, କୃଷ୍ଣଙ୍କର ଦୋଷ। ନନ୍ଦ ଶୁଣୁ, ଇଏ ମଧ୍ୟ ଚାହିଁଥିଲେ ମନା କରିଦେଇଥାନ୍ତେ, କିନ୍ତୁ ଇଏ ମଧ୍ୟ ବହୁତ ଆଗଭରା ହେଇକି ଯାଉଛନ୍ତି। ତେଣୁ ବର୍ତ୍ତମାନ ବିଧାତାଙ୍କୁ ଆଉ ନିନ୍ଦା କରି ଛାଡ଼ିଦେଲେ, ବର୍ତ୍ତମାନ କୃଷ୍ଣ ସବୁ ତ୍ୟାଗ କରିଦେବେ, ତାଙ୍କର ଗୃହକୁ ତ୍ୟାଗ କରିବେ, ସ୍ୱଜନକୁ ତ୍ୟାଗ କରିବେ, ବା ଗୋପୀମାନେ ମଧ୍ୟ, ଗୋପୀମାନେ ସବୁକିଛି ତ୍ୟାଗ କରିଛନ୍ତି, ତାଙ୍କ କଥା ଆଉ ଚିନ୍ତା କଲେ ନାହିଁ ବର୍ତ୍ତମାନ ଭଗବାନ ଚିନ୍ତା କରିବେ ନାହିଁ। ଯିଏକି ଗୃହକୁ ତ୍ୟାଗ କରିଥିଲେ, ସ୍ୱଜନକୁ ତ୍ୟାଗ କରିଥିଲେ, ପୁତ୍ର ତାଙ୍କର ଗୋପୀମାନଙ୍କର କୌଣସି ପୁତ୍ର ନଥିଲେ, ଏ ପୁତ୍ର କହିବାର ଅର୍ଥ ହେଉଛି ତାଙ୍କର ଭାଇ ବା ଭଉଣୀମାନଙ୍କ ପୁତ୍ରଙ୍କୁ ସେଠି କୁହାଯାଉଛି ପୁତ୍ର। ତାଙ୍କ ପତିକୁ ତ୍ୟାଗ କରିଥିଲେ, ବିବାହ ଅଧା ତ ଦାସ୍ୟ ଉପଗତା, ତାଙ୍କର ଆମେ ଦାସ ହେଇଥିଲୁ, ସର୍ବଧର୍ମାନ ପରିତ୍ୟଜ୍ୟ, ସବୁକିଛି ସେ ତ୍ୟାଗ କରିଥିଲେ ଗୋପୀମାନେ ଭଗବାନ ପାଇଁ। କିନ୍ତୁ କ୍ଷଣଭଙ୍ଗ ସହୃଦ, ମାନେ ସାଙ୍ଗେ ସାଙ୍ଗେ ସେ ସେଇ ସହୃଦକୁ ତ୍ୟାଗ ଭାଙ୍ଗିଦେଲେ, କୃଷ୍ଣ ଭାଙ୍ଗିଦେଲେ। ଇଏ ହେଉଛି କୃଷ୍ଣଙ୍କର ଦୋଷ, ବିଧାତାଙ୍କର କିଛି ଦୋଷ ନାହିଁ। ନନ୍ଦ ଶୁଣୁ, ସ୍ୱକୃତାତୁରା ସ୍ୱକୃତେନୈବ ସ୍ମିତାଦିନାଂ ପରବସା ଅପିତା, ଯେଉଁ ଭଳି ଭାବରେ ବ୍ୟବହାର କରୁଥିଲେ ଆମକୁ, ସୁନ୍ଦର ସ୍ମିତା ହାସ୍ୟ ସବୁ କରୁଥିଲେ, ନ କହିଲେ ଆମ ପ୍ରତି ନ ସମୀକ୍ଷତେ, ସେ ଆଉ ଦେଖିଲେ ନାହିଁ କେମିତି କେମିତି ଏମାନେ ଜୀବନଯାପନ କରିବେ, ଜୀବନ ଧାରଣ କରିବେ, ଏସବୁ କଥା ଚିନ୍ତା କରୁନାହାନ୍ତି। ନବପ୍ରିୟ ନବଂ ନବଂ ପ୍ରିୟଂ ଯସ୍ୟ ସହ ଅଥ ଏନଂ ନିବାରୟାମ ଇତି ଭାବ, ତାଙ୍କର କୃଷ୍ଣଙ୍କର ଅନ୍ୟମାନଙ୍କ ସହିତ, ଅନ୍ୟମାନଙ୍କ ସହିତ ସମ୍ବନ୍ଧ କରିବେ, ତାଙ୍କ ନବପ୍ରିୟ ସେଠି କୁହାଗଲା, ତେଣୁ ଅନ୍ୟମାନଙ୍କ ସହିତ ସମ୍ବନ୍ଧ କରିବେ କୃଷ୍ଣ ପାଇଁ ଏଥିପାଇଁ ଦାୟୀ, ତେଣୁ ଆମେ ଏ ଭାବ କହୁଛନ୍ତି, ତାଙ୍କର ଭାବ ହେଉଛି କ'ଣ, ତାଙ୍କୁ ଆମେ ନିବାରୟାମ, ଆମେ ତାଙ୍କୁ ବାରଣ କରିବା, ବାରଣ ଆମେ ତାଙ୍କୁ ଛାଡ଼ି ଦେବା ନାହିଁ ଯିବା ପାଇଁ, ଏଠି ଷ୍ଟ୍ରାଇକ୍ କରିବା, ଷ୍ଟ୍ରାଇକ୍ ନା କ'ଣ କୁହନ୍ତି, ଯେଉଁ ଧାରଣା ଦେବେ, ଧାରଣା ଦେବେ, ବର୍ତ୍ତମାନ ଧାରଣା ଦେବେ, ଆଲାଉ କରିବା ନାହିଁ ବାହାରକୁ ଯିବା ପାଇଁ। ପ୍ରକୃତରେ ଗୋପୀମାନେ ଯେଉଁ ରହିଥିଲେ, ରଥ ନେବା ପାଇଁ ଜାଗା ନଥିଲା, ଅକ୍ରୁର ଯେଉଁ ରଥ ନେବେ, ଅନ୍ୟମାନେ ସମସ୍ତେ ରଥ, ତାଙ୍କର ରଥ ବା ଶଗଡ଼ ଏସବୁ ତିଆରି କରି ରହିଛନ୍ତି ସକାଳୁ ସକାଳୁ ଯିବେ ବୋଲି, କିନ୍ତୁ ଗୋପୀମାନେ ଏଭଳି ଭାବରେ ଘେରିକି ରହିଥିଲେ, କେଉଁଠି ବାଟ ନାହିଁ, କେଉଁପଟେ ଯିବା ପାଇଁ ବାଟ ନାହିଁ, ସବୁ ବାଟ ରୁଦ୍ଧ ହୋଇଯାଇଥିଲା ଗୋପୀମାନେ ଏଭଳି ଭାବରେ, ଏସବୁ କେଉଁଠି ଆମର ଗୋପାଳ ଚମ୍ପୁ ଇତ୍ୟାଦିରେ ଗର୍ଗ ସଂହିତା ବିଷ୍ଣୁ ପୁରାଣରେ ଏସବୁ ବର୍ଣ୍ଣନା କରାଯାଇଛି ବିସ୍ତାର ଭାବରେ, ଏଠି ସଂକ୍ଷେପରେ ବର୍ଣ୍ଣନା କରାଯାଇଛି। ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ତାଙ୍କ ଭାଷ୍ୟରେ, ହନ୍ତ 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 ଅସ୍ମାତ୍ ପ୍ରେମାସ୍ପଦ ତ୍ୱାତ୍ ଅସ୍ମାତ୍ ଜୀବନୈକ ହେତୁ କୃଷ୍ଣ ଏବ ଅସ୍ମାନ୍ ଉପେକ୍ଷତେ ବିଧାତରଂ କେମିତି ଦୁଷ୍ୟାମ ଇତି ଆହୁ ଅନ୍ୟତି। କେତେଜଣ ଗୋପୀ ଏ କଥା କହୁଥିଲେ ଆ ପୂର୍ବ ଶ୍ଳୋକ ଗୁଡ଼ାକ, ଆଉ କେତେଜଣ ଗୋପୀ ବର୍ତ୍ତମାନ କହିଲେ ବିଧାତରଙ୍କୁ କାହିଁକି ଦୋଷ ଦେବା, ତାଙ୍କର କ'ଣ ଦୋଷ ଅଛି, ଅସ୍ମତ୍ ପ୍ରେମାସ୍ପଦ ତ୍ୱାତ୍ ମତ୍ ଜୀବନୈକତ୍ୱ ହେତୁ କୃଷ୍ଣ ଏବ ଅସ୍ମାନ୍ ଉପେକ୍ଷତ, ଆମର ଯେ ପ୍ରିୟ, ଆମର ଯେ ଜୀବନ, ସେଇ କୃଷ୍ଣ ଆମକୁ ଉପେକ୍ଷା କରୁଛନ୍ତି, ବିଧାତାଙ୍କୁ କାହିଁକି ଆମେ ନିନ୍ଦା ଦେବା, କୃଷ୍ଣ ଯଦି ନ ଚାହିଁବେ ବିଧାତା କ'ଣ କରିପାରିବେ, ବିଧାତାଙ୍କ ଉପରେ କୃଷ୍ଣ ନା ଆଉ କୃଷ୍ଣଙ୍କ ଉପରେ ବିଧାତା, ତେଣୁ ଅନ୍ୟ କେତେଜଣ କହୁଛନ୍ତି ବିଧାତାଙ୍କୁ ଦୋଷ ଦେବାନି, ଅତି ପ୍ରବଳ ପ୍ରେମା କଥମ ଅନେନ ଛିନ୍ନା ଇତ୍ୟତା ହଉ, ଏତେ ଆମ ସହିତ ପ୍ରେମ ଥିଲା ତାଙ୍କର, ଆମେ ତାଙ୍କୁ ଏତେ ପ୍ରେମ କରୁଥିଲୁ, କିନ୍ତୁ ବର୍ତ୍ତମାନ ସବୁ ଛେଦ କରିଦେଲେ, ଛେଦନ କରିଦେଲେ, ସବୁ ତ୍ୟାଗ କରିଦେଲେ, ଇଏ ଭଗବାନଙ୍କୁ ବୈରାଗ୍ୟ, ବୈରାଗ୍ୟ ଆଚରଣ କଲେ, କ୍ଷଣ ମାତ୍ର ନେଇବ ଭଙ୍ଗ ଯଶ୍ୟ ତଥା ଭୂତଂ ସହୃଦଂ ଯଶ୍ୟ ସ, ଗୋଟିଏ କ୍ଷଣରେ ଭଙ୍ଗ କରିଦେଲେ, କହିଲେ ନାହିଁ ଆଉ କିଛି ଦିନ ରହିବା, କିଛି ଦିନ ରହିବା, ଗୋପୀମାନଙ୍କ ସହିତ ଅନ୍ତିମ ମିଳନ କରିବା, ଏସବୁ ଅବଶ୍ୟ ଅନ୍ୟ ସ୍ଥାନରେ ବର୍ଣ୍ଣନା କରାଯାଇଛି ଗୋପାଳ ଚମ୍ପୁ ଇତ୍ୟାଦିରେ, ଭଗବାନ ସେ ରାତିରେ ନିଜକୁ ବିସ୍ତାର କରି ସବୁ ଗୋପୀମାନଙ୍କ ପାଖରେ ଯାଇକି ତାଙ୍କ ସହିତ ତାଙ୍କୁ ସାନ୍ତ୍ୱନା ଦେଇଛନ୍ତି, ରାଧାରାଣୀକୁ ମଧ୍ୟ ସାନ୍ତ୍ୱନା ଦେଇଛନ୍ତି, ଏସବୁ କୁହାଯିବ। ଯାହା ହଉ, ତେଣୁ କ୍ଷଣ ମାତ୍ରେ ଗୋଟେ କ୍ଷଣରେ ସବୁ ଭାଙ୍ଗିଦେଲେ, ଯଶ୍ୟ ତଥା ଭୂତ ସୌଦଂ ଯଶ୍ୟ ସହ ସହୃଦଂ ନୈବ ମନ୍ୟ କର୍ତ୍ତୁମ ଶକ୍ନୁତି ଇତି ଭାବ, ଏଭଳି ସୌହୃଦ ଅନ୍ୟ କେହି କରିପାରିବେ ନାହିଁ, ଭଗବାନ ଯେଭଳି ଭାବରେ ଆମର ସୌହୃଦ ହେଇଥିଲେ। ହନ୍ତ ହନ୍ତ ସ୍ୱସ୍ୟ କୃତେ ଆତୁରା ପ୍ରାଣ अप्यस्मान् न सम्यक् इक्षते अपि एता रुदित्वा म्रियन्ता नाम भगवान् कर अपि अस्मान् न सम्यक् इक्षितो यदि आमे कृष्णको दर्शन करिपारिबु नाहीँ ताले आमर प्राण अन्त हेइजिव तेणु रुदित्वा म्रियन्ताङ् नाम आमे खालि रोदन करिबु नाहीँ ता नुह रोदन करिबु ता नुह आमे मध्ये मृत्युवरण करिबु अहं तु मथुरां गत्वा सुखं लेभे इत्यस्य निश्चय इति भाव कृष्णकर भाव होचो एटा तमर मोर किछ असुविधा नाही मु किंतु मथुरा को जाई सुख पाइबी गोपी माने एटा भाव करसंती भावना करसंती कृष्णकर आम प्रति कोनसी चिंता नाही दया नाही किछ नाही करुणा नाही आमे मरले मते किंतु ताकर चिंता नाही तंको त मोर कोन मोर कोन मु जाई सेठी मथुरा रे आनंद पाइबी सुख पाइबी एई भाव रे गोपी माने ए श्लोकटी कहसंती वयंतु विहाय इत्यादि जब दास्यार्थं पत्यादिनी अप्यत जाम सो अस्मास जाति तत्र हेतु नवा एव प्रिय आमे सब त्याग करि आसिलु किंतु तमे आमको त्याग कर दोच काहेकि ना तमे सेठी जाइकिरी नूतन संग करिव नूतन संगी करिव तेणु करी तम आनंद रहिछि तम कोनसी दुख नाही आमको छाड़ी चल जाउच वयम अधुना पुरातन अभूम जतस्तम अस्मादिति भाव आमे वर्तमान पुराणा होगलु तुम नूतन सखी अन्वेषण कर वर्तमान लंपट जो कहगला ना प्राणनाथ हो लंपट ये हूँ राधाराणी भाव ये चैतन्य महाप्रभु ये आस्वादन कर लंपट शब्द व्यवहार करा ना तेणु तस्मात् वयम अनन्यो भय लोकत एव भ्रश्यता इति ध्वनि तेणु तांकर भाव हूँ गोपी मानकर आमे आमर जो निज जन थिले तांकु त्याग करदेलु वर्तमान तम शरण गलु तम आमको त्याग करदे आम दुई कूल गलु दुई कूल बुड़क रहीलु कौन से आम आश्रय ना ये भाव में ये श्लोक टी कह 22 नंबर श्लोक तेणु एटी सनातन गोस्वामी कहते एठी जो कहिले गोपी माने चिंता करसंदी जे कौन बिहार गेहान गृह को त्याग कलु गृह को त्याग कर बहुत सहज माने गृह को त्याग कर सहज न बहुत कष्ट किंतु ताठारु आहुरी कष्ट होजी स्वजनान गृह को जन त्याग कर दे पारे किंतु तांकर स्वजन को त्याग कर पारिबो नाही जतोतर श्रेष्ठं बोली कह जाउची स्वजन को जन त्याग कर पारे किंतु तांकर पुत्र मानू त्याग करें ना सुतान एवं पुत्र मानू त्याग कले स्वामी को त्याग करें कि सब से त्याग करते गेहान स्वजनान सुतान पतिन समस्त से त्याग कर सर्वधर्मान परित्यज्य भाव में बर्तमान सी कर गोपी मैंने चिंता करें दुई कूल गलु एने आम निज जनक त्याग करके आसलु कृष्ण शरण में गलु कृष्ण आमको त्याग करदे तेणु आम आउसी आमर ना कौन आश्रय ना ये भाव में श्लोकटी कहुई तेणु पर श्लोक कौन 23 नंबर श्लोक सुखं प्रभाता रजनीयमाशिष सत्याजोषिता ध्रुवम जहा सं प्रविष्ट मुखं ब्रजस्पते पाश्यंत पांगोत्कड़िता स्मिता सवम बर्तमान मथुरा कथा चिंता करसंती मथुरा रे बर्तमान सुखर प्रभात आरंभ हे सुखर दिन आसीगला तांकर आमर सुखर दिन सरीगला दुखर दिन आसीब तांकर दुखर दिन सरीगला सुखर दिन आसीब तेणु ये आशा रे श्लोकटी कहुच्छे अथ परं शेष्य मुचु हे सखी ईर्षार सहित ये श्लोकटी कहुच्छे आउ कई जन गोपी मैंने कहते इयं रजनी बा रात्रि पुरजोषिता ध्रुवं निश्चितमेव सुखं ଯେଉଁ ମଥୁରାର ସ୍ତ୍ରୀମାନଙ୍କ ପାଇଁ ଏଇଟା ନିଶ୍ଚିନ୍ତ ଭାବରେ ସୁଖ, ଧ୍ରୁବଙ୍କ କହିଲେ ନିଶ୍ଚିନ୍ତ ଭାବରେ ସୁଖ ସେମାନେ ପ୍ରାପ୍ତ ହେବେ। ନିର୍ବିଘ୍ନ ଯଥା ସାତ୍ ତଥା, ଏଥିରେ ଆଉ କୌଣସି ବିଘ୍ନ ନାହିଁ। ତେଣୁ ପ୍ରଭାତା ତାସାମ ଆଶିଷ, ଏ ପ୍ରଭାତ ଏ ସୁଖ ଯେଉଁ ସକାଳର ଯେଉଁ ସୂର୍ଯ୍ୟ କିରଣ ଏଇଟା ତାଙ୍କ ପାଇଁ ଆଶିଷ, ତାଙ୍କ ପାଇଁ ବର ରୂପରେ ପ୍ରଦାନ ହେଲା। ବିପ୍ରାଦ୍ୟ ଆଶୀର୍ବାଦ୍ୟ ଦୀର୍ଘ ମନୋରଥା ବା, ଇଏ ଯେଉଁ ଦୀର୍ଘକାଳ ଧରି ମନୋରଥ କରିଥିଲେ ବା ବ୍ରାହ୍ମଣମାନେ ତାଙ୍କୁ ଯେଉଁ ଆଶୀର୍ବାଦ ଦେଇଥିଲେ ତା ଫଳର ସ୍ୱରୂପ ଆଜି ସେମାନେ ସୁପ୍ରଭାତ ତାଙ୍କର ହେଇଛି, ଆଜି ତାଙ୍କର ସୁଖ ଉଦୟ ହେବ, ସୁଖ ଆସିବ, ଭଗବାନ ଦର୍ଶନ କରିବେ। ସତ୍ୟା ସକଳା ବଭୁବୁ, ତାଙ୍କର ଯାହା ସବୁ ମନୋରଥ ଥିଲା ସବୁକିଛି ସତ୍ୟ ହେବ। ଯାହା ତା ଯାହା ପୁରୋଜୋଷିତା ପ୍ରବିଷ୍ଟସ୍ୟ ପୁରୀ ପ୍ରାପ୍ତସ୍ୟ ବ୍ରଜସ୍ପତେ ଶ୍ରୀକୃଷ୍ଣସ୍ୟ ଅପାଙ୍ଗୋତ୍କଳିତ ସ୍ମିତ ଅଶବମ, ଯେ ଭଗବାନ ପ୍ରାପ୍ତ ହେଲେ ସେମାନେ ମଧ୍ୟ ଏହିଭଳି ଭାବରେ ତାଙ୍କର ସ୍ମିତ ହାସ୍ୟ ତାଙ୍କର ଅଧରାମୃତ ଏସବୁ ପାନ କରିବେ ବା ପ୍ରାପ୍ତ ହେବେ। ଯେଭଳି ଭାବରେ ଆମକୁ କୃଷ୍ଣ ଆପ୍ୟାୟ କରୁଥିଲେ ଆସ୍ୱାଦନ କରାଉଥିଲେ ସେଭଳି ଭାବରେ ଆଜି ମଥୁରାର ନାରୀମାନେ ଭଗବାନଙ୍କର ସୌନ୍ଦର୍ଯ୍ୟକୁ ଆସ୍ୱାଦନ କରିବେ। ସୁଖଂ ପ୍ରାପ୍ସନ୍ତି, ମୁଖଂ ଏ ଭଗବାନଙ୍କ ଏଇ ସୁନ୍ଦର ମୁଖକୁ ସେମାନେ ଦର୍ଶନ କରିବେ ବା ପ୍ରାପ୍ତ ହେବେ। ତେଣୁ ଏ ଶ୍ଲୋକରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ହନ୍ତ ହନ୍ତ କିମ୍ ଅଦ୍ଭୁତମ୍ ଇଦମ୍ ଅସ୍ମାକଂ ଦୂରଦୃଷ୍ଟଂ ମଥୁରାଙ୍ଗନାନାଂ ଶୁଭଦୃଷ୍ଟଂ ଯୁଗପଦେବ ଫଳତି ସ୍ମେତି ଆହୁ ସୁଖମିତି। ଏକ ସମୟରେ ଦୁଇଟି ଜିନିଷ ହେଉଛି, କ'ଣ ହେଉଛି ନା କିମ୍ ଅଦ୍ଭୁତମ୍ ଇଦମ୍, ଇଏ ହେଉଛି ଅଦ୍ଭୁତ କଥା। ଅସ୍ମାକଂ ଦୂରଦୃଷ୍ଟଂ, ଆମର ଏଇଠି ହେଉଛି ଆମର ଦୁର୍ଭାଗ୍ୟ ଆସିଗଲା ଦୂରଦୃଷ୍ଟଂ, କିନ୍ତୁ ମଥୁରାଙ୍ଗନାନାଂ ଶୁଭଦୃଷ୍ଟଂ, ମଥୁରାବାସୀମାନଙ୍କ ପାଇଁ ଶୁଭଦୃଷ୍ଟି ଆସିଗଲା ବା ତାଙ୍କର ସୌଭାଗ୍ୟ ଆସିଗଲା। ଯୁଗପଦ ଏବେ ଫଳତି, ଏକ ସମୟରେ ଦୁଇଟା ଯାକ ଜିନିଷ ହେଉଛି, ଏ ବଡ଼ ଆଶ୍ଚର୍ଯ୍ୟ କଥା। ତେଣୁ ଏ ଶ୍ଲୋକଟି କୁହାଯାଉଛି, ଇୟଂ ରଜନୀ ପୁରଜୋଷିତାଂ ସୁପ୍ରଭାତା ବ୍ରଜଜୋଷିତାଂ ତୁ ଦୁଷ୍ପ୍ରଭାତା। ଆଜିର ଯେଉଁ ସକାଳ, ଏ ମଙ୍ଗଳବାର ସକାଳ ଆମ ପାଇଁ ଅଭଦ୍ର ହୋଇଗଲା, ଆମ ପାଇଁ ବହୁତ କଷ୍ଟ ହୋଇଗଲା, କିନ୍ତୁ ତାଙ୍କ ପାଇଁ ବହୁତ ଆନନ୍ଦ ପ୍ରଦାନ କରିବ ତାଙ୍କ ପାଇଁ। ପୁରଜୋଷିତାଂ ସୁପ୍ରଭାତା, ମଥୁରାବାସୀମାନଙ୍କ ପାଇଁ ବା ମଥୁରା ସ୍ତ୍ରୀମାନଙ୍କ ପାଇଁ ଇଏ ବହୁତ ତାଙ୍କ ପାଇଁ ସୁପ୍ରଭାତ ହୋଇଯିବ, କିନ୍ତୁ ବ୍ରଜଜୋଷିତାମାନଙ୍କ ପାଇଁ ଏଇଟା ହେଉଛି ଦୁଷ୍ପ୍ରଭାତ। ଦୁଷ୍ପ୍ରଭାତ ମାନେ କ'ଣ, ଏଇଟା ହେଉଛି ଅଶୁଭ, ଅଶୁଭ ପ୍ରଭାତ ହୋଇଗଲା। ତାସାମ ଆଶିଷ ବିପ୍ରାଦି ଦତ୍ତା ଦୀର୍ଘତର ମନୋରଥା ବା ସତ୍ୟା ସଫଳା ଅସ୍ମାକଂ ତୁ ନଷ୍ଟା ବଭୁବୁ। ତାଙ୍କର ଯେଉଁ ଦୀର୍ଘଦିନ ଧରି ମନୋରଥ କରିଥିଲେ, ଯେତେବେଳେ ଭଗବାନ ଦେବକୀ ଏବଂ ବସୁଦେବ ବିବାହ କରିଥିଲେ ସେହି ସମୟରେ ଆକାଶବାଣୀ ହୋଇଥିଲା, ଅଶ୍ୟାସ୍ତୁ ଅଷ୍ଟମ ଗର୍ଭ ହନ୍ତା, ତାଙ୍କର ଅଷ୍ଟମ ଗର୍ଭ ତୋତେ ହତ୍ୟା କରିବ। ତେଣୁ ମଥୁରାବାସୀମାନେ ଆନନ୍ଦିତ ହୋଇଥିଲେ, କେବେ ଅଷ୍ଟମ ଗର୍ଭ ଆସିବ ଦେବକୀଙ୍କର ଯିଏକି ଆମକୁ ଉଦ୍ଧାର କରିବେ, କଂସକୁ ହତ୍ୟା କରିବେ। ଏହିଭଳି ଭାବରେ ସେବେଠୁ ସେ ମନୋରଥ କରିଥିଲେ ଦର୍ଶନ କରିବା ପାଇଁ, ଆ ଭିତରେ 19 ବର୍ଷ ପାଖାପାଖି ହୋଇଯାଇଛି, ଦୀର୍ଘ ମନୋରଥା, ଆଜି ତାଙ୍କର ମନୋରଥ ସଫଳ ହେବ ବା ବ୍ରାହ୍ମଣମାନଙ୍କୁ ମଧ୍ୟ ସେ ଉପଯୁକ୍ତ ସେବା କରିଥିବେ, ଯେଉଁଥିପାଇଁ ବ୍ରାହ୍ମଣମାନେ ତାଙ୍କୁ ଆଶୀର୍ବାଦ ଦେଇଥିବେ, ଯେଉଁଥିପାଇଁ ଆଜି ତାଙ୍କର ସୁପ୍ରଭାତ ହୋଇଛି। ଜଣେ ଯେତେବେଳେ ସୁଖ ପାଉଛି ଏଇଟା ପୁଣ୍ୟର ଫଳରେ ସୁଖ ପାଏ, ଦୁଃଖ ପାଉଛି ଏଇଟା ପାପର ଫଳରେ ଜଣେ ଦୁଃଖ ପାଏ। ସେଥିପାଇଁ ଭକ୍ତି ଯେଉଁ ରହିଛି, ଭକ୍ତିର ଯେଉଁ ଫଳ ରହିଛି, 6 ରହିଛି ଫଳ, କ'ଣ ସେସବୁ, ପ୍ରଥମ ହେଉଛି ଦୁଃଖକୁ ନାଶ କରିବ, କ'ଣ ସେ ଶ୍ଳୋକ ଭକ୍ତିର ସାମ୍ରସୁନ୍ଦର କୁହାଯାଏ ନାହିଁ, ଏ ଯେଉଁ ଭକ୍ତିର ଯେଉଁ ରହିଛି 6 ଲକ୍ଷଣ ରହିଛି ବା 6 ଫଳ ରହିଛି, ତାର ପ୍ରଥମଟା ହେଉଛି କ'ଣ, ଭକ୍ତି କଲେ ପ୍ରଥମେ କ'ଣ ହେବ କିଏ କୁହନ୍ତୁ, ଭକ୍ତି ଏତେ ସମସ୍ତ କରୁଛନ୍ତି, ଭକ୍ତି କଲେ ପ୍ରଥମେ କ'ଣ ହେବ, କ୍ଲେଶାଗ୍ନି, ପ୍ରଥମ ଫଳ ହେଉଛି କ୍ଲେଶକୁ ଦୂର କରିବ, କ୍ଲେଶ କ୍ଲେଶ ଜଣେ ଦୁଃଖ କଷ୍ଟ ପାଉଛି, କ'ଣ ପାଇଁ ପାଉଛି କଷ୍ଟ, ଏସବୁ ଚୈତନ୍ୟ ଆମର ଭକ୍ତିର ସ୍ୱାମୀ ସୁନ୍ଦର ବର୍ଣ୍ଣନା କରାଯାଇଛି। କ୍ଲେଶାଗ୍ନି ଶୁଭଦା, ତାଙ୍କର ଶୁଭ ଉଦୟ ହେବ, ଶୁଭ ଉଦୟ ହେବ ବା ମଙ୍ଗଳ ଉଦୟ ହେବ, ତାଙ୍କର ସବୁ ଅମଙ୍ଗଳ ଦୂର ହେବ, ମଙ୍ଗଳ ଭବନ ଅମଙ୍ଗଳ ହାରି, ଏଇ ଯେଉଁ ରହିଛି ଅମଙ୍ଗଳ ଦୂର ହେବ, ମଙ୍ଗଳ ଉଦୟ ହେବ, ଇଏ ଦୁଇଟି କଥା, ଗୋଟେ କ୍ଲେଶାଗ୍ନି, ଗୋଟେ ହେଉଛି ଶୁଭଦା, ତାପରେ ହେଉଛି ମୁଖ୍ୟ ଲଘୁକୃତା କୃତା। ମୁଖ୍ୟ ଲଘୁକୃତ କହିଲେ ଯେଉଁମାନେ ଭଗବାନ ଭକ୍ତି କରୁଛନ୍ତି ସେମାନେ ଜ୍ଞାନୀମାନେ ଯେଉଁ ଚିନ୍ତା କରନ୍ତି ମୁକ୍ତି ପାଇବା ପାଇଁ ଚେଷ୍ଟା କରନ୍ତି ସେଇଟା ମୁକ୍ତିରେ ତାଙ୍କ ପାଇଁ ତୁଚ୍ଛ ହେଇଯିବ, ମୁଖ୍ୟ ଲଘୁକୃତା ହେଇଯିବ। ତାପରେ ଚତୁର୍ଥ ହେଉଛି ସୁଦୁର୍ଲଭା, ଭକ୍ତିଟା ହେଉଛି ସୁଦୁର୍ଲଭା, ଭଗବାନ ବହୁତ ସହଜରେ ମୁକ୍ତି ପ୍ରଦାନ କରିଦେବେ କିନ୍ତୁ ଭକ୍ତିଟା ଦିଅନ୍ତି ନାହିଁ, ସୁଦୁର୍ଲଭା, ସେଥିପାଇଁ କୁହାଯାଏ ଭକ୍ତିକୁ। ଏ ଫଳ ଆମେ ପ୍ରାପ୍ତ ହେବା, ସୁଦୁର୍ଲଭା ଫଳ ପ୍ରାପ୍ତ ହେବା ଭକ୍ତିରେ। ଏବଂ ସାନ୍ଦ୍ରାନନ୍ଦ ବିଶେଷ ଆତ୍ମା, ଆନନ୍ଦ ଘନ ଭଗବାନ ଆମେ ପ୍ରାପ୍ତ ହେବା, ଆନନ୍ଦ ଆମର ବୁଦ୍ଧି ହେବ, ଆନନ୍ଦ ଆମ ବୁଦ୍ଧିବର୍ଦ୍ଧନ ହେବ, ଏ ପଞ୍ଚମ ଫଳ। ଏବଂ ଷଷ୍ଠ ଫଳ ହେଉଛି ଶ୍ରୀକୃଷ୍ଣ ଆକର୍ଷଣୀ ଚଷା, ଭଗବାନଙ୍କୁ ସେ ଆକର୍ଷଣ କରିବ। କୃଷ୍ଣ, କୃଷ୍ଣ ଶବ୍ଦର ଅର୍ଥ ହେଉଛି ସମସ୍ତଙ୍କୁ ଆକର୍ଷଣ କରନ୍ତି, କୃଷ୍ଣ, କୃଷ୍ଣ ଶବ୍ଦର ଅନେକ ଅର୍ଥ ରହିଛି, ତା ଦେହରୁ ଗୋଟିଏ ଅର୍ଥ ହେଉଛି ସେ ସମସ୍ତଙ୍କୁ ଆକର୍ଷଣ କରନ୍ତି। କିନ୍ତୁ ଆମେ ଯଦି ଭକ୍ତି କରିବା ଭଗବାନ ଆମ ପ୍ରତି ଆକର୍ଷିତ ହେବେ, କୃଷ୍ଣ ଆକର୍ଷଣୀ ଚଷା, ଏ ଭକ୍ତିର ଛଅଟି ଲକ୍ଷଣ ରହିଛି, ଭକ୍ତିର ସମୁଦ୍ର ସୁନ୍ଦର ବର୍ଣ୍ଣନା କରାଯାଇଛି। ତେଣୁ ଏମାନେ କୌଣସି ପୁଣ୍ୟ କାର୍ଯ୍ୟ କରିଥିଲେ ଆଜି ତାଙ୍କର ସୁଖ ଉଦୟ ହେବ, ସୁଖ ପ୍ରଭାତ ଆସିବ। ତେଣୁ ଆମର ପାପକର୍ମ ଫଳ ଅନୁସାରେ ଆମର ସବୁ ସୁଖ ଦୂର ହୋଇଯିବ, ନଷ୍ଟ ହୋଇଯିବ। ବାବୁ ପ୍ରକୃତରେ ଏମାନଙ୍କର କୌଣସି ପାପକର୍ମ ନାହିଁ, କିନ୍ତୁ ଏମାନେ ଭାବୁଛନ୍ତି ନିଜ ଭାବରେ ଆମେ କିଛି ଦୁଷ୍କର୍ମ କରିଥିଲେ, ଏଭଳି ଭାବରେ ଭକ୍ତ ଏଇଭଳି ଭାବରେ ଚିନ୍ତା କରେ। ଭକ୍ତର କୌଣସି କର୍ମଫଳ ନଥାଏ କିନ୍ତୁ ନଥିଲେ ମଧ୍ୟ ସେମାନେ ଏଇଭଳି ଭାବରେ ଚିନ୍ତା କରନ୍ତି। ଦଶମ ସ୍କନ୍ଧ 14 ଅଧ୍ୟାୟରେ ବ୍ରହ୍ମା ସେ କଥା କହିଛନ୍ତି, ଯେଉଁ କହିଛନ୍ତି ଯେ ଯଦି ଆମେ ଯଦି କ'ଣ ତତ୍ୟ ଅନୁକମ୍ପା, ଇ ଭଗବାନଙ୍କର ଅନୁକମ୍ପା, ଆମେ ଯେଉଁ ଦୁଃଖ ପାଉଛେ, ଏ ଭୁଞ୍ଜାନ ଏବାତ୍ମ କୃତଂ ବିପାକମ୍, ଆମେ କିଛି ବିପାକମ୍ କରିଥିଲେ, କିଛି ପାପ କାର୍ଯ୍ୟ କରିଥିଲେ ଯେଉଁଥିପାଇଁ ଏଇ କଷ୍ଟ ପାଉଛେ, କିନ୍ତୁ ଭଗବାନଙ୍କ ଶରଣ ଯାଇଥିବା ହେତୁ ଆମେ ଯେତିକି କଷ୍ଟ ପାଇବା କଥା ସେଇଟା ଲାଘବ ହୋଇଯାଇଛି। ଏଇଭଳି ଭାବରେ ଭକ୍ତମାନେ ଚିନ୍ତା କରନ୍ତି। ଆଜି ଗୋପୀମାନେ ମଧ୍ୟ ଚିନ୍ତା କରୁଛନ୍ତି, ଆମର କର୍ମଫଳରେ ଆମେ ଏଇ ଦୁଃଖ ପାଇଲୁ, ବର୍ତ୍ତମାନ ତାଙ୍କର କର୍ମଫଳରେ ସେମାନେ ସୁଖ ପାଇଲେ, କିନ୍ତୁ କର୍ମଫଳ ଅନୁସାରେ ଭଗବାନ ପ୍ରାପ୍ତ ହୁଅନ୍ତି ନାହିଁ। ଯାହା ବି ହଉ, ବ୍ରଜପତେ କହିଲେ କୃଷ୍ଣ, ବ୍ରଜପତି, ସେ ବ୍ରଜପତି ଆମର କୃଷ୍ଣ ସିଏ, କିନ୍ତୁ ବାଜି ତାଙ୍କୁ ଆନନ୍ଦ ପ୍ରଦାନ କରିବେ, ତେଣୁ ବ୍ରଜପତି ଶବ୍ଦ ବ୍ୟବହାର କରାଗଲା। ଏଇଟା ହେଉଛି ଇଏ ଅପାଙ୍ଗେ ନେତ୍ରାନ୍ତେ ଉତ୍କଳିତ ସ୍ମିତଂ ଉତ୍କୃଷ୍ଟ ରସ ବ୍ୟଞ୍ଜିକା କଳା ସଂଜାତା ଯଶ୍ୟ ତଦ୍ ଉତ୍କଳିତଂ ସ୍ମିତମ୍ ଏବ ରହସ୍ୟଙ୍ଗୀତଂ ଆସବୋ ମାଦକୋ ରସୋ ଯତ୍ର ତନ୍ମୁଖଂ ପାଶ୍ୟନ୍ତି। ଶ୍ରୀ ଭଗବାନଙ୍କର ମୁଖ ପଦ୍ମକୁ ଆସ୍ୱାଦନ କରିବେ ସେମାନେ, ଯାହାକି ଯେଉଁ ସୁନ୍ଦର ଭଙ୍ଗୀ କରିକିରି ସୁନ୍ଦର ଚାହାଣୀ, ତାଙ୍କ ଚାହାଣୀ କରିକିରି ଏଭଳି ଭାବରେ ଇସାରା କରିବେ ବା ଏଭଳି ଭାବରେ ତାଙ୍କ ସହିତ ହାସ୍ୟ ସବୁ ଆଳାପ କରିବେ, ଏସବୁ କରିବେ, ତେଣୁ ତାଙ୍କର ଶୁଭ ପ୍ରଭାତ ଆରମ୍ଭ ହୋଇଯିବ। ତାଙ୍କର ମୁଖପଦ୍ମକୁ ସେମାନେ ଆସ୍ୱାଦନ କରିବେ, ସ୍ୱପାଙ୍ଗ ରସନାଭିରାସ୍ୱାଦ ବିଶ୍ୟନ୍ତି କୁଳଧର୍ମ ଲଜ୍ଜା ଭୟାଧିକ ସହସୈବ ତକ୍ତ୍ୱା ଅସେ ଗୀତ ସଙ୍ଗୀକ ମଙ୍ଗୀକ କରିଛନ୍ତି ଇତ୍ୟର୍ଥ। ଆମେ ଯେଭଳି ଭାବରେ ସବୁକିଛି ତ୍ୟାଗ କରି ତାଙ୍କର ଶରଣରେ ଯାଇଥିଲେ, ଆଜି ମଥୁରାର ନାରୀମାନେ ମଧ୍ୟ ସେଇଭଳି ଭାବରେ ସବୁକିଛି ତ୍ୟାଗ କରିକି କୃଷ୍ଣଙ୍କର ଶରଣରେ ଯିବେ। ତତଶ୍ଚ ସମୁଚିତ ସମୟ ସମ୍ୟକ ପ୍ରକାରେଣ ଅନ୍ୟ ଜନ ଅଲକ୍ଷିତୟା ପ୍ରବିଷ୍ଟ ସୁଖମପି ସାକ୍ଷାତ ପାଶ୍ଚନ୍ତି। ଯେମିତି ଆମେ ଭଗବାନଙ୍କ ସହିତ ରାସ କରୁଥିଲେ, ଆଜି ମଥୁରାର ନାରୀମାନେ ମଧ୍ୟ ସେଇଭଳି ଭାବରେ ତାଙ୍କ ସହିତ ରାସ କରିବେ ବା ତାଙ୍କର ସହିତ ସଙ୍ଗ କରିବେ। ଏଇଭଳି ଭାବରେ ଗୋପୀମାନେ ତାଙ୍କର ମନର କଥାକୁ ବ୍ୟକ୍ତ କରୁଛନ୍ତି। ଆଉ କିଛି କଥା କହିବା ନା? ମୋତେ 10 ଯାଏ ଅଛି, ଆଉ 10:07 ଅଛି, ଆଉ ଆମକୁ ଆଜି ସୁଯୋଗ ମିଳିଲା ଆଉ ଗୋପୀମାନଙ୍କର ଗୀତ ଆସ୍ୱାଦନ କରିବା ପାଇଁ ଆଉ ନା କ'ଣ ହରିଚରଣ ବାବୁ, ଆପଣଙ୍କୁ ସବୁଦିନ ଦରକାର, ସବୁଦିନ ସବୁଦିନ ଏଇଭଳି ଭାବରେ ହେଲେ ଆପଣଙ୍କୁ ସୁବିଧା ହୁଅନ୍ତା। ତେଣୁ ତା ପର ଶ୍ଳୋକରେ କହୁଛନ୍ତି, 24 ଶ୍ଳୋକରେ तासाम कुंदो मधुपन मधुमंजु भासिते गृहीत चित्त परवान मनस्वीपी कथं पुनर्नाम प्रतिजास्यते बड़ा ग्राम्या सलज्ज स्मित विभ्रमैर्भवन। मथुरावासी कथा बर्तमान स्मरण करसंती गोपी मैं गोपी मैने ब्रजवासी मैंने ब्रजवासिनी मैंने मथुरावासी कथा स्मरण करसंती जे ननु द्वित्राणी दिनानी तथा भवतु नाम तथा पि अस्मत् स्नेहाकृष्ट पित्रादिभि परावर्तित प्रत्येक मिश्यति इति आशंका हे। यदि केतेज कहे जे जो कृष्ण जाऊँ से कौन सब सीट रे दुई तीन दिन रहीक आसवे ना कहीक जाऊँ पूरा दुई तीन दिन भाई आम जन आम से राधाकृष्ण स्वामी महाराज कहते कहते कृष्ण माँ जशोदा मध्य मन दुख करूँ तेणु कृष्ण कहते वेणु को प्रदान करी माँ यू रखि थोड़ा बहुत जत्न सहित रखि थ राधा सब यू चोरी करने बस बहुत कष्ट रखी बंशीटी नेल चोराई जो रही गीत अच्छी तेणु यही भाव में माँ जशोदा आश्वासन मानने आश्वासन प्राप्त होती हाँ निश्चिंत भाव कृष्ण आसो ये कहीकि मान निश्चिंत आसव तेणु गोपी मैंने जदि के चिंता करेंगे दुई तीन दिन से आसवे ना आेणु ये श्लोकटी कहुचे अबला तुम प्रकृति बड़ ना तुम अबला परवान पित्रादि परतंत्र तथा मनस्वी धीर अपी मुकुंद श्रीकृष्ण तासा पुरजोषिता मृदु मंजुत मंजु भाषित सुकमल मधुर वचन गृहित चित्त। ये जो कृष्ण जे कि मुकुंद बहुत आनंद प्रदान करती मुकुंद सीए तांकर जो रही परवान बा पित्रादि परतंत्र बा पिता इत्यादि एम अधीन से नहांती बा मनस्वी बहुत धीर व्यक्ति भगवान भल पाँच वृंदावन में किंतु समस्त को अपि मुकुंद तासां मृदुमंजुत भास दे गोपी मैंने मथुरावासी रमणी मानकर जो सुंदर कथा रे से मोह होइजिबे सुकमल मधुर वचन गृहित चित्त तांकर चित्त आकर्षित होइजिबो वशीकृत हृदय तथा तासांग से तांकर पाखरे वशीभूत होइजिबे भगवान प्रकृत रे जदिओ से स्वराट से कार अधीन नुहंती से स्वतंत्र किंतु से परतंत्र हो जाती अहम भक्त पराधीन मु भक्तर अधीन रही दशम स्कंद एगार अध्याय वर्णना कर श्लोकटी जे जिते गोपी मैंने कहते गोपी भी स्तवित नृत्य गोपी मैंने कहे कृष्ण टे तुम नृत्य कर तो देखा भगवान कह कहीं ना मुझे देवु लहुणी देवु तेणु भगवान नृत्य करेंगे गोपी भी स्तवित नृत्य भगवान बालवत क्वचित छोट पिला भली भगवान ये भाव नृत्य करुले से भाव भगवान बालवत क्वचित उद्गायति क्वचित तद्वशो केत गोपी मैंने कहे तुम टे गान कर भगवान गान करेंगे उद्गायति तद्वशो तांकर बसरे हो जाते गोपी मान बसरे हो जाते कि भाव ना दारु जंत्रवत गोटे जमी कंडे नचाए कंडे को नचाए से भाव गोपी मैंने कृष्ण को नचौते बर्तमान गोपी मैंने भावुं आज कृष्ण बर्तमान से नाचे मथुरा स्त्री मान द्वारा नाचे तेणु सलज मित विभ्रमयी सलजयी लज्जा सहित स्मृति मंदहास विभ्रमयी विलास तांकर सलज हस इत्यादि द्वारा से आकृष्ट होकरी सेठी रही से आ भ्रमण भ्रमण कहले मुग्ध हो सी तेणु पुनः कथं केन प्रकार ग्राम्य अबला आमे ग्राम्य आम सब आम शक्ति ना आम ग्राम ग्राम्य स्त्री सी होती सहरवासी बहुत आडभांस आडभांस मैंने नारी न आसमान प्रतिजास्यते प्रत्येक मिश्यति कथम भी न पुनराग मिश्यति इत्यादि से केमी आसवे इन्हें सब एत बहुत से मैंने पाठ पढ़ी बहुत आम सब पाठ पढ़ने किसी आम कि ना योग्यता किसी ना से बहुत पाठ पढ़ी बहुत धन अच्छी बहुत कथा रही तेणु कृष्ण ताकि आकर्षित होवा स्वाभाविक ଆମ ପ୍ରତି ଆଉ ସେ ଆମକୁ ଚିନ୍ତା କରିବେ। ତେଣୁ ଏଇ ଆଶାରେ ଏଇ ଶ୍ଳୋକଟି କୁହାଯାଉଛି। ବିଶ୍ୱନାଥ ଠାକୁର ସେ କଥା କହୁଛନ୍ତି, ନନୁ ଦ୍ୱିତ୍ରାଣି ଦିନାନି ତଥା ଭବତୁ ନାମ ତଥାପି ଅସ୍ମତ୍ ସ୍ନେହାକୃଷ୍ଟ ପିତ୍ରାଧିବିଶ୍ଚ ପରାବର୍ତ୍ତିତ ଆଗମିଷ୍ୟତି ଇତି ଚେତ୍ ମୁଗ୍ଧା। ଯାହା କୁହାଗଲା ସେ କଥା, ଦୁଇ ତିନି ଦିନରେ ପଳାଇ ଆସିବେ ନା ନା ସେ ଆସିପାରିବେ ନାହିଁ, ନ ଜାଣିଥ ତୁମେ ଜାଣିନ, ତତ୍ତ୍ୱ ତୁମେ ଜାଣିନ, ତତ୍ତ୍ୱ ଶୁଣ କ'ଣ ହେବ ଘଟଣା, ଏ ଯେଉଁ ଯିବେ କ'ଣ ହେବ। ଗୋପୀମାନେ ଜାଣିପାରୁଥିଲେ କ'ଣ ହେବ, ଗୋପୀମାନେ ଜାଣିପାରୁଥିଲେ, କିନ୍ତୁ ଗୋପମାନେ ଜାଣିପାରୁନଥିଲେ ବା ନନ୍ଦ ମହାରାଜ ଜାଣିପାରିଲେ ନାହିଁ, ଯଶୋଦା ମଧ୍ୟ ଜାଣିପାରିଲେ ନାହିଁ, କିନ୍ତୁ ଗୋପୀମାନେ ଜାଣିପାରିଲେ କ'ଣ ହେବ। ସେ କହୁ ତତ୍ତ୍ୱ ମାହ, ତତ୍ତ୍ୱଟା ଶୁଣ କ'ଣ ହେବ ମୁଁ ଆମେ କହିଦେଉଛୁ। ଗୋପୀମାନେ କହୁଛନ୍ତି, ତାସାଙ୍ଗ ମଧୁତୋପି ମଞ୍ଜୁ ଭିରତି ମଧୁ ମଧୁ ମଧୁରେଇ ଭାସିଦେଇ ଗୃହୀତ ଚିତ୍ତ। ତାଙ୍କର ଯେଉଁ ମଧୁର ମଥୁର ମଧୁ କୁହାଗଲା ନା ମଧୁପୁରୀ, ସବୁ ମଧୁର ସବୁକିଛି ମଧୁର, ସେଠି ମଧୁର ଶବ୍ଦ ମଧୁ ମହୁ ଯେମିତି ମିଠା ସେଇଭଳି ଭାବରେ ସେ ମଧୁପୁରୀ, ସେଠି ସବୁ ଆକର୍ଷଣ ସମସ୍ତେ ସେଠି ଗୋପୀମାନେ ବିଶେଷ ଭାବରେ ମଥୁରାର ସ୍ତ୍ରୀମାନେ। ତେଣୁ ବହୁତ ସୁନ୍ଦର ଭାବରେ ସେମାନଙ୍କର ଭାଷଣ ରହିଛି, କଥା ରହିଛି, ପାଠ ପଢ଼ିଛନ୍ତି ଆଡ଼ଭାନ୍ସ ସେମାନେ ସବୁ ସୁନ୍ଦର ଭାବରେ କଥା କହିପାରିବେ। ମଧୁବାସ ଦେଇ ଗୃହୀତ ଚିତ୍ତ, ତାଙ୍କ ପ୍ରତି କୃଷ୍ଣଙ୍କର ଚିତ୍ତ ଆକୃଷ୍ଟ ହୋଇଯିବ ତାଙ୍କର ବ୍ୟବହାରରେ, ତାଙ୍କର କଥାବାର୍ତ୍ତାରେ, ତାଙ୍କର ଆଳାପ ଆଲୋଚନାରେ, ଏସବୁ ଦ୍ୱାରା ଆକୃଷ୍ଟ। ଅତଏବ ପରବା ତଦଧୀନଂ ସନ୍ ମନସ୍ୟପି ଧୀରୋପି ହେ ଅବଳା, ଯଦିଓ ସେ ହେଉଛନ୍ତି ପରବାନ୍ ତଦଧୀନ, ଯେଉଁମାନେ ପିତା ପୁତ୍ର ପିତା ଅନ୍ୟମାନଙ୍କ ସହିତ ଯଦି ଅଧୀନରେ ଅଛନ୍ତି ତଥାପି, ଏବଂ ଯଦିଓ ସେ ମନସ୍ୱୀ ମନସ୍ୱୀ ବ୍ୟକ୍ତି ସିଏ, ଏବଂ ଧୀର ହେଲେ ମଧ୍ୟ ତଥାପି ତାଦୃଶ କଳା ଲାବଣ୍ୟ ବଳହୀନା, ତାଙ୍କର ଯେଉଁ କଳା ଲାବଣ୍ୟ ସବୁ ରହିଛି ସେଥିରେ ଇଏ ବଳହୀନ ହୋଇଯିବେ, ବା ସେମାନେ ଯେଉଁ ରହିଛନ୍ତି ତାଙ୍କ ତୁଳନାରେ ଆମେ କ'ଣ, ଆମେ ବଳହୀନ, ଆମର କୌଣସି ବଳ ନାହିଁ। ତେଣୁ କଥଂ ଗ୍ରାମ୍ୟା ଅସ୍ମାନ ପ୍ରତ୍ୟାସନ୍ତି, ଆମ ଗ୍ରାମ ସ୍ତ୍ରୀମାନେ ଆମକୁ ସେ ଭୁଲିଯିବେ, ସହରୀ ସ୍ତ୍ରୀମାନଙ୍କ ପାଖରେ ରହିବେ, ସିଏ ଆମ ପାଖକୁ ଆସିବେ ନାହିଁ। ତେଣୁ ନନୁ ତଥାପି ପିତ୍ରାଧୀନ ଲୋକଧର୍ମ ଅପି ବର୍ତ୍ତମାନ ସ୍ମୃତିୟ ବିବେକ ବଳାତ୍ ଆସ୍ୟତୁ ଏବେ ଇତ୍ୟତ, ପିତାଙ୍କ ପାଖକୁ କେମିତି ଫେରିବା, ଏ କଥା ସବୁ ଯଦି ବିବେକରେ ଲୋକଧର୍ମ ସବୁ ରହିଛି ଏସବୁ ସେ ତ୍ୟାଗ କରିଦେବେ, ବିବେକ ବଳାଦି ଆସ୍ୟତ୍ୟ ବିଷିଅନ୍ତି, ମାନେ ଏଇଟା ହେଉଛି ଅର୍ଥ ହେଉଛି ଗୁରୁଜନ ଏବଂ ଯଦି ଅନ୍ୟମାନେ କହିବେ ନା ସେ ଯଦି ତାଙ୍କର ପିତାମାତା ଏମାନଙ୍କୁ ସ୍ମରଣ କରିବେ ବା ବିବେକୀ ବ୍ୟକ୍ତିମାନଙ୍କର ସ୍ମରଣ କରିବେ, ଏ ଧର୍ମ ତାଙ୍କ ପାଖକୁ ଫେରି ଆସିବାଟା, ଏଇଟା ଧର୍ମ ଯଦି ଚିନ୍ତା କରିକି ଚିନ୍ତା ଆସିପାରନ୍ତି, ତେଣୁ ସିଏ କହୁଛନ୍ତି ନା ନା, ଅନ୍ୟ କେତେ ଜଣ କହୁଛନ୍ତି ନା ସେ ଆସିବେ ନାହିଁ। ସରଳଜମିତି ବିଭ୍ରମେଇ, ତାଙ୍କର ଯେଉଁ ରହିଛି ବ୍ୟବହାରରେ ସେମାନେ କୃଷ୍ଣ ଆକୃଷ୍ଟଚିତ ହୋଇକରି ଆଉ ସେ ଆସିବେ ନାହିଁ। ଅୟମ ଅହୋ ସର୍ବଂ ବିସ୍ମରିତ ସତି ଇତି ବେତି ଭାବ, ଏସବୁକୁ ଆମକୁ ସବୁ ଭୁଲିଯିବେ, ସେ ସବୁକିଛି ଭୁଲିଯିବେ। ତେଣୁ ଶ୍ଳୋକରେ ଆଉ କିଛି ବିଷୟ ନାହିଁ। ତେଣୁ 25 ଶ୍ଳୋକରେ କହିବା ଯେ ଅଦ୍ୟ ଧ୍ରୁବଂ ତତ୍ର ଦୃଶୋ ଭବିଷ୍ୟତେ ଦାସାର ଭୋଜାନ୍ଧକ ବୃଷ୍ଣି ସତ୍ୱତାମ ମହୋତ୍ସବ ଶ୍ରୀରମଣ ଗୁଣାସ୍ପଦମ ଦ୍ରକ୍ଷନ୍ତି ଯେ ଚାଧ୍ୱନି ଦେବକୀ ସୁତମ। 25 ନମ୍ବର ଶ୍ଳୋକରେ କହୁଛନ୍ତି ଯେ ଅଦ୍ୟ ମାନେ ଆଜି ସେଇଦିନର ଘଟଣା, ମଙ୍ଗଳବାର ଘଟଣା, କୃଷ୍ଣପକ୍ଷ ଫାଲ୍ଗୁନ ମାସ କୃଷ୍ଣପକ୍ଷ ତ୍ରୟୋଦଶୀର ତିଥିର ଘଟଣା ଏସବୁ। ଅଦ୍ୟ ତତ୍ର ମାନେ ପୁରେ ଏ ମଧୁପୁରରେ କ'ଣ ହେବ, ଶ୍ରୀରମଣମ ଶ୍ରିୟ ଲକ୍ଷ୍ମ୍ୟା ରମଣଂ ଆନନ୍ଦପ୍ରଦମ, ଶ୍ରୀ ଲକ୍ଷ୍ମ ଶ୍ରୀ ରମଣଂ କୃଷ୍ଣଙ୍କୁ ଶ୍ରୀରମଣମ ବୋଲି କୁହାଯାଉଛି, ଯିଏକି ଲକ୍ଷ୍ମୀଙ୍କ ଦ୍ୱାରା ଲକ୍ଷ୍ମୀ ତାଙ୍କ ସହିତ ଆନନ୍ଦରେ ତାଙ୍କ ସହିତ ଲକ୍ଷ୍ମୀଙ୍କ ସହିତ ସେ ରମଣ କରନ୍ତି। ସେ ଆନନ୍ଦପ୍ରଦ ସେଇ କୃଷ୍ଣ ଶ୍ରୀରମଣଂ ଗୁଣାସ୍ପଦଂ ନିଖିଳ କଲ୍ୟାଣ ଗୁଣାଳୟଂ, ସବୁକିଛି ଗୁଣ ତାଙ୍କ ପାଖରେ ରହିଛି। ଦେବକୀ ସୂତଂ ଶ୍ରୀକୃଷ୍ଣଂ, ଦେବକୀ ସୂତ ସିଏ, ଦେବକୀ ସୂତ କାହିଁକି କୁହାଗଲା ଆମେ କହିବା, ଦେବକୀ ସୂତଂ ଶ୍ରୀକୃଷ୍ଣଂ ଦ୍ରକ୍ଷନ୍ତି, ଯେତେବେଳେ ଦେଖିବେ ଦେବକୀ ସୂତ। ମଥୁରାବାସୀମାନେ ଜାଣନ୍ତି ଏ କୃଷ୍ଣଙ୍କର ଅଷ୍ଟମ ଗର୍ଭରେ, ନାରଦ ମୁନି ଯଦିଓ କହିଲେ କଂସକୁ, ଏ ଖବର ମଧ୍ୟ ମଥୁରାବାସୀମାନେ ସବୁ ଜାଣିଗଲେ ଯେ କୃଷ୍ଣ ହେଉଛନ୍ତି ଦେବକୀଙ୍କର ଅଷ୍ଟମ ଗର୍ଭ। ଆଜି ସେମାନେ ଯେତେବେଳେ ଦେଖିବେ କୃଷ୍ଣଙ୍କୁ ଦେଖିବେ, ଦେବକୀ ସୂତଙ୍କୁ ଦେଖିବେ, ଦ୍ରକ୍ଷନ୍ତି, ତେଷାଂ ଦାସାର ଭୋଜ ଅନ୍ଧକ ସତତାଂ ଦୃଶ୍ୟ। ଯଦୁବଂଶରେ ଏ ବହୁତ ବଂଶ ଆସିଛନ୍ତି, ଦାସାର ବଂଶ, ଭୋଜବଂଶରେ ହେଉଛନ୍ତି କଂସ, କଂସ ହେଉଛନ୍ତି ମୃତ୍ୟୁର ଭୋଜପତେ, ଭୋଜବଂଶରେ କଂସ ଆସୁଛନ୍ତି। ସେହିଭଳି ଭାବରେ ଅନ୍ଧକ ବଂଶ ରହିଛି, ସାତତାଙ୍କ ବଂଶ ରହିଛି ଏବଂ ଆଉ ଅନେକ ବଂଶ ରହିଛନ୍ତି। ଏମାନେ ଦୃଶ୍ୟ ନୟନ, ତାଙ୍କର ନୟନରେ ଧ୍ରୁବଂ ନିଶ୍ଚିତଂ ମହୋତ୍ସବଂ, ତାଙ୍କ ନୟନ ପାଇଁ ମହୋତ୍ସବ ହେବ। ଏ ଭଗବାନଙ୍କ ଯେଉଁ ରୂପ, କୃଷ୍ଣଙ୍କର ଯେଉଁ ରୂପ, ତାଙ୍କର ନୟନ ପାଇଁ ଏଇଟା ମହୋତ୍ସବ ହେବ। ଏ ଦଶମ ସ୍କନ୍ଧ 45 ଅଧ୍ୟାୟରେ ବର୍ଣ୍ଣନା କରାଯିବ, ଆ ପରେ ଆସିବ ନା, ଏସବୁ ଆସିବ। ମା ଭଗବାନ ଯେତେବେଳେ ଯିବେ ମଥୁରାରେ, ମଥୁରାରେ ଯେଉଁମାନେ ବୃଦ୍ଧ ବ୍ୟକ୍ତି ଥିଲେ ଭଗବାନ ରୂପ ଦେଖି ସବୁ ଯୁବକ ହୋଇଗଲେ, ଏସବୁ ଶ୍ଳୋକଟି ଅଛି। ଦଶମ ସ୍କନ୍ଧ 44-45 ଅଧ୍ୟାୟରେ ଏସବୁ କଥା ଆସିବ, ଭଗବାନଙ୍କର ଲୀଳା, ମଥୁରା ଲୀଳା ସବୁ ବର୍ଣ୍ଣନା କରାଯିବ। ବୃଦ୍ଧ ବ୍ୟକ୍ତିମାନେ ସବୁ ଯୁବକ ହୋଇଗଲେ, ଭଗବାନ ରୂପ ଏତେ ସୁନ୍ଦର ରହିଛି, ମହୋତ୍ସବ ତାଙ୍କ ପାଇଁ। ମହାନ ଆନନ୍ଦ ଭବିଷ୍ୟତି, ମହୋତ୍ସବ କହିଲେ ମହାନ ଆନନ୍ଦ ସେ ପ୍ରାପ୍ତ ହେବେ। ଯେ ଚ ଜନାହା ଅଧ୍ୱନି ପଥି ଗଛନ୍ତମ୍ ତମ୍ ଦ୍ରକ୍ଷନ୍ତି ତେଷାମପି ଧ୍ରୁବଂ ଦୃଶଂ ଉତ୍ସବଂ ଭବିଷ୍ୟତି ଇତି ପୂର୍ବେଣ ଅନ୍ୱୟ। ଯେତେବେଳେ ପଥରେ ଯାଉଥିବେ, ମଥୁରା ଦାଣ୍ଡରେ ଯାଉଥିବେ, ସେହି ସମୟରେ ମଥୁରାବାସୀମାନେ ଯେତେବେଳେ ତାଙ୍କୁ ଦର୍ଶନ କରିବେ, ତାଙ୍କର ନୟନ ପାଇଁ ଏଇଟା ମହୋତ୍ସବ ହେବ। କେତେ ସୁନ୍ଦର ରୂପ ଭଗବାନଙ୍କ କୃଷ୍ଣଙ୍କର ରହିଛି, ତାଙ୍କ ପାଇଁ ମହୋତ୍ସବ ହେବ। ତେଣୁ ଏ ଶ୍ଳୋକର ଭାଷାରେ ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି, କିଞ୍ଚ ବ୍ରଜସ୍ଥାନ ଆନନ୍ଦମ ପୁରସ୍ଥା ପ୍ରାପ୍ସନ୍ତି ଇତ୍ୟାହୁ ଅଦେତି। ବ୍ରଜରେ ଯେଉଁ ଆନନ୍ଦ ବ୍ରଜବାସୀମାନେ ପାଉଥିଲେ ଭଗବାନଙ୍କ, ନବମ ସ୍କନ୍ଧ 24 ଅଧ୍ୟାୟରେ ସେ ଶ୍ଳୋକଟି ଅଛନ୍ତି, ମହୋତ୍ସବ ସେ ଭଗବାନ ରୂପ ଯେ ଦେଖୁଥିଲେ ତାଙ୍କ ପାଇଁ ଏଇଟା ମହୋତ୍ସବ। ନବମ ସ୍କନ୍ଧ 24 ଅଧ୍ୟାୟ ଭଗବାନଙ୍କ ଲୀଳାକୁ ସଂକ୍ଷେପରେ ବର୍ଣ୍ଣନା କରିଦେଇଛନ୍ତି ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ ସାମ୍ନାରେ। ଯଶ୍ୟାନନଂ ମକରକୁଣ୍ଡଳ ଚାରୁକର୍ଣ୍ଣଂ ଭ୍ରାଜତ କପୋଳ ସୁବକ ସବିଳାସହାସଂ ନିତ୍ୟୋତ୍ସବନତ ତ୍ରିପୁର ଦୂଷିଭି ପିବନ୍ତ୍ୟୋ ନାର୍ଯ୍ୟୋ ନରାଶ୍ଚ ମୁଦିତା କୁପିତା ନିମେଷ। ଭଗବାନ ଲୀଳାକୁ ବହୁତ ସଂକ୍ଷେପରେ ବର୍ଣ୍ଣନା କରିଥିଲେ ସୁଖଦେବ ଗୋସ୍ୱାମୀ, କାହିଁକିନା ସୁଖଦେବ ଗୋସ୍ୱାମୀ କହିଲେ ତିନି ରାତି ହୋଇଗଲାଣି, ପରୀକ୍ଷିତ ମହାରାଜ କୌଣସି ଖାଦ୍ୟ ଗ୍ରହଣ କରିନାହାନ୍ତି, କୌଣସି ପାନୀୟ ଗ୍ରହଣ କରିନାହାନ୍ତି, ଏମିତିକି ଟିକିଏ ବିଶ୍ରାମ ମଧ୍ୟ ନେଇନାହାନ୍ତି, ତେଣୁ ସେ ଟିକିଏ ବିଶ୍ରାମ ନିଅନ୍ତୁ ଏଇ ଆଶାରେ ବା ଏଇ ଚିନ୍ତାରେ ସୁଖଦେବ ଗୋସ୍ୱାମୀ ଭଗବାନଙ୍କ ଲୀଳାକୁ ବିସ୍ତାର ଭାବରେ ବର୍ଣ୍ଣନା କରିନଥିଲେ, ସଂକ୍ଷେପରେ ବର୍ଣ୍ଣନା କରିଥିଲେ। ତେଣୁ ପରୀକ୍ଷିତ ମହାରାଜ କହିଲେ ଗୁରୁଦେବ ଆପଣ କ'ଣ ଭାବୁଛନ୍ତି ମୁଁ ଖାଦ୍ୟ ଗ୍ରହଣ କରିନାହିଁ ବୋଲି ମୋତେ କଷ୍ଟ ହେଉଛି? ତେଣୁ ଦଶମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ପରୀକ୍ଷିତ ମହାରାଜ କହିଲେ ଯେ ମୁଁ ଯେଉଁ ଖାଦ୍ୟ ପାନୀୟ ଗ୍ରହଣ କରିନାହାନ୍ତି ନ ବାଧତେ, ମୋତେ କୌଣସି କଷ୍ଟ ହେଉନାହିଁ। କୌଣସି ଶ୍ଳୋକ ଯେଉଁ କହିଲେ ଯେ ଏ ଯେଉଁ ଖାଦ୍ୟ ଗ୍ରହଣ କରିନାହିଁ ବା ପାନୀୟ ଗ୍ରହଣ କରିନାହିଁ ବା ବିଶ୍ରାମ ନେଇନେ ମୋତେ କୌଣସି ବାଧା ଦେଉନାହିଁ, କିନ୍ତୁ ପିବନ୍ତମ୍ ତ୍ୱନ୍ ମୁଖାମୁଜମ୍ ଚ୍ୟୁତମ୍ ହରି କଥାମୃତମ୍। ଆପଣଙ୍କର ମୁଖ ପଦ୍ମରୁ ଯେଉଁ ମୁଁ କଥା ଶୁଣୁଛି, ଭଗବାନ କଥାମୃତ ଶୁଣୁଛି, ମୋତେ କୌଣସି ବାଧା ଆସୁନାହିଁ। ଏସବୁ ଗୋଟେ ଅଛି ଦଶମ ସ୍କନ୍ଧ ପ୍ରଥମ ଅଧ୍ୟାୟ। ତେଣୁ ଭଗବାନ ଲୀଳାକୁ ବିସ୍ତାର ଭାବରେ ବର୍ଣ୍ଣନା କରିବେ ସୁଖଦେବ ଗୋସ୍ୱାମୀ 90 ଅଧ୍ୟାୟରେ। ତେଣୁ ଏଠି କୁହାଯାଉଛି ଯେ ଯେତେବେଳେ ଦର୍ଶନ କରିବେ, ସେହି ଶ୍ଳୋକରେ କୁହାଯାଇଛି ଯେ ସେହି ଶ୍ଳୋକଟି କହିଛନ୍ତି ଯେ ଯସ୍ୟାନନଂ ମକରକୁଣ୍ଡଳ ଚାରୁକର୍ଣ୍ଣମ୍, ଯାହାଙ୍କର ମୁଖ, ଆନନ କହିଲେ ମୁଖ, କର୍ଣ୍ଣରେ କୁଣ୍ଡଳ ଧାରଣ କରିଛନ୍ତି, ମକରକୁଣ୍ଡଳ ଚାରୁକର୍ଣ୍ଣ, ବହୁତ ସୁନ୍ଦର କର୍ଣ୍ଣ, ଯସ୍ୟାନନ ମକରକୁଣ୍ଡଳ ଚାରୁକର୍ଣ୍ଣ, ଭ୍ରାଜତ କପୋଳ ସବୁକ ସବିଳାସ ହାସମ, କପୋଳ କହିଲେ ତାଙ୍କର ଯେଉଁ ଗାଲ ରହିଛି, ଏ କୁଣ୍ଡଳ ଯେଉଁ ରହିଛି, କୁଣ୍ଡଳ ସେଠି ପ୍ରତିଫଳିତ ହେଉଛି, ଚିକ୍କଣ ଏଭଳି ରହିଛି ଭଗବାନଙ୍କର କପୋଳ, ଶୁଭଗ ବହୁତ ଶୁଭ ସୌଭାଗ୍ୟ ଉଦୟ କରିବ ଦର୍ଶନ ଯେଉଁମାନେ କରିବେ, ବା ବହୁତ ସୁନ୍ଦର ଭଗବାନ ସେ ମୁଖ ଶୁଭଗ, ଯସ୍ୟାନନ ମକରକୁଣ୍ଡଳ ଚାରୁକର୍ଣ୍ଣ ଭ୍ରାଜତ କପୋଳ ଶୁଭଗ ସବିଳାସ ହାସ୍ୟମ, ମୁଖରେ ଯେଉଁ ସ୍ମିତ ହାସ୍ୟ କରିଛନ୍ତି ସବିଳାସ ହାସ୍ୟମ, ନିତ୍ୟ ଉତ୍ସବ, ବ୍ରଜବାସୀମାନଙ୍କ ପାଇଁ ଇଏ ଗୋଟେ ନିତ୍ୟ ଉତ୍ସବ ରହିଥିଲା, ନ ତ ତ୍ରିପୁର, ଭଗବାନ ରୂପ ଯେ ଦେଖୁଥିଲେ ସେ କେବେ ତୃପ୍ତି ପାଇପାରୁନଥିଲେ, ଦୃଶିଭି ପିବନ୍ତି, ସେମାନେ ଦର୍ଶନ ଦ୍ୱାରା ଚକ୍ଷୁ ଦ୍ୱାରା ସେମାନେ ଦର୍ଶନ କରୁନଥିଲେ, ସେମାନେ ପାହାନ କରୁଥିଲେ, ଭଗବାନ ରୂପକୁ ପାହାନ କରୁଥିଲେ, ନାର୍ଯ୍ୟ ଓ ନରାଶ୍ଚ, ନାରୀମାନେ ଏବଂ ପୁରୁଷମାନେ ଦୁଇ ଉଭୟ ମୁଦିତା ବହୁତ ଆନନ୍ଦିତ ହେଉଥିଲେ, କୁପିତା ନିମେଷ, ତାଙ୍କର ଚକ୍ଷୁରେ ଯେତେବେଳେ ପତା ପଡ଼ିଯାଉଥିଲା ସେତେବେଳେ ସେ କୁପିତ ହୋଇଯାଉଥିଲେ, ବିଧି ବା ବ୍ରହ୍ମାଙ୍କୁ ଗାଳି ଦେଉଥିଲେ, ଏସବୁ କଥା ରହିଛି। ତେଣୁ ମଥୁରା ଦାଣ୍ଡରେ ଯେତେବେଳେ କୃଷ୍ଣ ବଳରାମ ଯାଉଥିବେ, ତାଙ୍କ ରୂପ ଦେଖି ତାଙ୍କ ପାଇଁ, ତାଙ୍କ ଗୋପୀ ମଥୁରାବାସୀମାନଙ୍କ ପାଇଁ, ମଥୁରା ସ୍ତ୍ରୀମାନଙ୍କ ପାଇଁ ଇଏ ଗୋଟେ ମହୋତ୍ସବ ଉତ୍ସବ ସେଇଟା ହବ ତାଙ୍କ ପାଇଁ। ତେଣୁ ଆଉ ଗୋଟିଏ ଶ୍ଳୋକ କହି ଆମ କଥା ବିଶ୍ରାମ ଦେବା, ନାଇଁ କି ଦେଖି ଶୁଣିବାର ମଧ୍ୟ ରହିଛି, ସମସ୍ତେ ଶୁଣିପାରିବେ ନାହିଁ, ସେଥିପାଇଁ ଆମ ଘଣ୍ଟାଟେ କ୍ଲାସ୍ ହୁଏ, କିନ୍ତୁ ଆମର ସେ ଶ୍ରୀମଦ ଗୌରବନ୍ଦ ମହାରାଜ ଯେତେବେଳେ କଥା କୁହନ୍ତି, ଅଢ଼େଇ ଘଣ୍ଟା ତିନି ଘଣ୍ଟା ଧରି କଥା କୁହନ୍ତି, କାରଣ ସେ ଦୁଇଟି ଭାଷାରେ କହନ୍ତି, ଇଂଲିଶ ଏବଂ ଓଡ଼ିଆ, ଘଣ୍ଟା ଘଣ୍ଟା ଧରି ତାଙ୍କର କଥା ଚାଲେ, ଏବଂ କଥା ପ୍ରକୃତରେ ଆମର ରହିଛି ଯେଉଁ ଗଦେଇଗିରି ରହିଛି, ଆଜି ଚୈତନ୍ୟ ମହାପ୍ରଭୁଙ୍କ ପ୍ରଭୁଙ୍କର ତାଙ୍କର ବ୍ୟାସ ପୂଜା 12 ତାରିଖରେ ହେବ, ଚୈତନ୍ୟ ପ୍ରଭୁ ରହିଛନ୍ତି ଯେଉଁ ଗଦେଇଗିରିରେ, ତାଙ୍କର କଥା କହିବା ପାଇଁ ସ୍ପେଶାଲ୍ ପ୍ରୋଗ୍ରାମ୍ ହୋଇଛି ଇସ୍କନରେ, କଥା କହିବେ ମାନେ ସେ କ'ଣ କରିବେ, ସକାଳ 8ଟାରେ ସମସ୍ତେ ନେଇଯିବେ ଟିଫିନ୍, 8ଟାରେ ବ୍ରେକ୍ଫାଷ୍ଟ ନେଇଯିବେ, ସେମାନେ ଟିକିଏ ରେଷ୍ଟ ନେଇଯିବେ, ତାପରେ କଥା ଆରମ୍ଭ ହେବ, 9ଟା 9:30ରେ କଥା ଆରମ୍ଭ ହେବ, ଚାଲିବ କଥା 12ଟା ପର୍ଯ୍ୟନ୍ତ ଚାଲିବ, ତାପରେ ମଧ୍ୟାହ୍ନ ଆଳତୀ ପରେ ପୁଣି ଯାଇକି ପ୍ରସାଦ ସବୁ ନେବେ, କୁଟାଇରେ ପ୍ରସାଦ ନେବେ, ଏଇଭଳି ଭାବରେ ତାଙ୍କର ସେଠି ଚାଲିଛି କଥା। ଯା ହଉ, ଆମକୁ ତ ସୁଭା ସୁଯୋଗ ମିଳୁନଥିଲା, ଆଜି ଗୋଟିଏ ଦିନ ସୁଯୋଗ ମିଳିଲା ଏତେ ସମୟ କଥା କହିବା ପାଇଁ 10ଟା ପର୍ଯ୍ୟନ୍ତ। ଇଏ ଯଦି ଆଜିର ତିଥି ସେଇଭଳି ନଥାନ୍ତା, ତାହେଲେ ଆମେ 9ଟାରେ କଥା ସାରିଥାନ୍ତେ, ଘଣ୍ଟା ବାଜିଯାଇଥାନ୍ତା, ଆଜି ଘଣ୍ଟା ବାଜିପାରୁନାହିଁ, କାହିଁକିନା କାଳର ପ୍ରବନ୍ଧ ରହିଛି। ତେଣୁ ତଥାପି ଏଇ ଗୋଟିଏ ଶ୍ଳୋକ କହି ଆମ କଥାକୁ ବିଶ୍ରାମ ଦେବା, 26 ନମ୍ବର ଶ୍ଳୋକ। 26 ନମ୍ବର କୁହାଯାଉଛି, ମୈତ ଦ୍ୱିଧସ୍ୟା କରୁଣସ୍ୟ ନାମ ଭୂତ ଆକ୍ରୂର ଇତ୍ୟେତଦତୀବ ଦାରୁଣ ଜୋସାବନାଶ୍ୱାସ ସୁଦୁଃଖିତଂ ଜନଂ ପ୍ରିୟାତ୍ ପ୍ରିୟଂ ନେଶ୍ୟତି ପାରମଧ୍ୱନ। ଏଇ ଭାଗବତ ଶ୍ଳୋକ ଏଭଳି କେବଳ ଜଣେ ପାଠ କରିଦେଲା ମାନେ ସେ ପବିତ୍ର ହୋଇଯିବ, ଦ୍ୱାଦଶ ଅଧ୍ୟାୟରେ ଏ ଶ୍ଳୋକଟି ଅଛନ୍ତି, ଗୋଟିଏ ଶ୍ଳୋକ ତ ବଡ଼ କଥା ହୋଇଗଲା, ସେ ଶ୍ଳୋକଟି ମୁଁ କହିଥିଲି ଥରେ, ଗୋଟିଏ ଶ୍ଳୋକ ଯଦି ଜଣେ ପାଠ କରିଦେବ ବା ଶ୍ରବଣ କରିଦେବ ବା ଶୁଣିଦେବ ବା ଇଏ କରିଦେବ, ତାହେଲେ ସେ ଧନ୍ୟ ହୋଇଯିବ, ଗୋଟିଏ ଶ୍ଳୋକ ନୁହଁ, ଏଇ ଶ୍ଳୋକଟି ଅଛନ୍ତି, ଦ୍ୱାଦଶ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ଏଇଟା ହେଉଛି ଯେ 12ଅଧ୍ୟାୟ 69 ଶ୍ଳୋକରେ କୁହାଯାଏ, ଯ ଏତଦ୍ ଶ୍ରାବୟ ନିତ୍ୟମ, ଏଇ ଯେଉଁ ଭାଗବତମ ଶ୍ଳୋକ ଯେଉଁ କୁହାଗଲା, ସୁତ ଗୋସ୍ୱାମୀ ଅନ୍ତିମରେ କହିଲେ ସେ କଥା, ଯେଉଁ ଏଇ ଭାଗବତଙ୍କୁ ଯେଉଁମାନେ ଶ୍ରବଣ କରେଇବେ, ଶ୍ରାବୟନ ବା କୀର୍ତ୍ତନ ଯେଉଁମାନେ କରିବେ, ଯାମକ୍ଷଣ ଅନନ୍ୟଧି, ଗୋଟିଏ କ୍ଷଣ ଯଦି ମଧ୍ୟ କହିବେ ଅନନ୍ୟଧି, ତାଙ୍କର ମନ ଯଦି ସେଥିରେ ନିବିଷ୍ଟ ଥିବ, ତାହେଲେ ଶ୍ଳୋକମ୍ ଏକମ୍, ଗୋଟିଏ ଶ୍ଳୋକ ଆମେ ପାଠ କଲେ, ଶ୍ଳୋକ କଥା ଛାଡ଼ନ୍ତୁ, तद अधंगा तार अधा श्लोक पादं पादं कहले तार अधार अधार अधा तार अधार अधा पादं माने चारि भाग रु भागे एवं पादार्धं मय बाबा अधार अधार अधा माने आठ भाग रु भागे श्रद्धावान जो अनुशुणिया जे कीर्तन करिवे बा जे श्रवण करिवे तारे पुनाति आत्मनम एव सह सेमाने पवित्र हेजिबे। ए श्लोकरे एते शक्ति रहिछि भागवतम श्लोक भगवान सत भगवान छड़ा अन्य अन्य वस्तु नुह भगवत वस्तु ये तेणु श्लोक मध्य पाठ कले जड़े पवित्र हेजिब ए भागवत एभली वस्तु एभली शास्त्र तेणु ए श्लोक कहते 26 नंबर श्लोक जे अक्रूर सपंत माहु वर्तमान कृष्ण को अभिशाप देवा कृष्ण प्रति क्रोध प्रकाश करा छड़गला बर्तमान अक्रूर को अभिशाप देवा आरंभ हे अक्रूर सपंत माहु एतद विधस्य अकुरुणस्य एभली भाव अकुरुण कार्य करुछन्ति नाम होछि क्रूर निर्दयस्य अक्रूर इति एतद शोभनम नाम आख्याम माघभूत आकर नाम अक्रूर हवा कथा अक्रूर मान क्रूर नहीं अक्रूर कहले क्रूर नुहंती से क्रूर नुहंती मैंने अक्रूर निष्ठुर नुहंती से करुण ये अक्रूर ये कौन क्रूर ये कौन अक्रूर ये हूँ क्रूर कहार उद्देश्य हूँ सेटा अतीब दारुण अति क्रूर खाली अक्रूर न अति क्रूर अतीब दारुण जहाँ असौ असौ कहले अक्रूर सुदुखितम अतिशय दुखग्रस्तम जनम अस्मद विधम आम मान को बहुत दुखरे दुख दे अनाश्वास्य आम कौन सी आश्वासन दौना जे मु कृष्ण को फेरे आनबि एक कथा किछ कहू नाहंती तेणु प्रिया कहले प्राणदेपी प्रियं कृष्ण आमर प्राणर प्राण से कृष्ण ताले अध्वनम पारम अस्मद गोचरत्वाद अति दूरदेश नेश्यति आम ठारू बहुत दूर को नहीं जीवे नंदगांव रु बर्तमान नहीं जीवे मथुरा को तेणु ये श्लोक कह मैतद लिखाई जेटा नैतद हम ये भी प्रभुपाद मध्य लिखी मुझे देखु थी बोलते म अच्छी किंतु अन्य आचार्य मैंने कहते न रही न ऐतद जहाँ भी हो न हो म हो एक अर्थ हो तेणु ये कह शब्द अच्छी बोधे जहाँ भी हो अक्रूर सप्यंत आहु अक्रूर को बर्तमान अभिशाप दौरान गोपी मैंने एतद विधस्य कहले एतादृशस्य एभली भाव में अक्रूर कार्य करद्वा एसा विधा विधान कर्मजस्य अतएव निष्करुण से अक्रूर इति एतन नाम महाभूत न जुज्यते इत्यर्थ एभली क्रूर कार्य करष्ठुर कार्य करम हो अक्रूर तेणु ये नामटा दिहा कथा नुह अक्रूर नाम दिहा कथा नुह तत्र हेतु अति एव अति तत्र हेतु अति इव इति तस्माद् अतः परमय परमय क्रूर इति नामना अभिधेय इति भाव परम अक्रूर परम अकरुण से अति निष्ठुर ये भाव में एक कथाटी कहते गोपी मैंने पुनरेश मया समानीय जुष्मासु समर्पणीय इति वचसा भी जनं व्रज स्तमेकमपि जनन जनम मानस अनश्वास्य सुदुखितम इति सुशब्देन मरीष्यंता ब्रजजननाम क्या कहे टे आश्वास आश्वासन दौना भल कथा टे कहना आम बर्तमान विरह में मृत्युवरण करू मरीष्यंता ब्रजजननाम बदपात कमयमेव प्राप्ति इति द्योतितम तर कि चिंता ना ब्रजवासी मैंने भले मरतु कि चिंता नहीं चिंता करूना कृष्ण को नहीं पड़े जाऊ निष्ठुर हृदय अक्रूर तांग नाम होइछि केते जन आचार्य कहंती ए कारण रु अक्रूर को भगवान ठार विच्छेद होगा पड़ा समन्त मणि प्रसंग आसीबो दशम स्कंद ଏସବୁ ବର୍ଣ୍ଣନା କରାଯାଇଛି। ଆ ପରେ ସବୁ ଆସିବ ସମନ୍ତଙ୍କ ମଣି ପ୍ରସଙ୍ଗ, ଯେଉଁଥିପାଇଁ ଅକ୍ରୁର ପଳେଇବେ କେଉଁଠିକି ବାରଣାସୀ ପଳେଇବେ, ଏ ସମନ୍ତଙ୍କ ମଣି ପ୍ରସଙ୍ଗରେ ଏସବୁ କଥା ସବୁ ରହିଛି। ତେଣୁ ପ୍ରିୟା ପ୍ରିୟା ପ୍ରାଣଦାପି ପ୍ରିୟଂ, ଆମର ସେ ପ୍ରାଣଠାରୁ ଆହୁରି ଅଧିକ ପ୍ରିୟ, କିନ୍ତୁ କୃଷ୍ଣଂ ଅଧୁନ ଅସ୍ମଦ୍ ଅଗମସ୍ୟ ପାରଂ ଦୂରଦେଶ ମିତ୍ୟର୍ଥ, ବହୁତ ଦୂରକୁ ନେଇଯାଉଛନ୍ତି ଆମଠାରୁ, ଆମ ପ୍ରାଣକୁ ନେଇଯାଉଛନ୍ତି। ଇଏ କି ଅକ୍ରୁର, ଇଏ ପ୍ରକୃତରେ କ୍ରୁର, ବହୁତ ନିଷ୍ଠୁର ଇଏ। ଏଇଭଳି ଭାବରେ ବର୍ତ୍ତମାନ ଅକ୍ରୁରଙ୍କୁ ଦୋଷ ଦେବା ପାଇଁ ଆରମ୍ଭ କଲେ ବା ଅଭିଶାପ ଦେବା ପାଇଁ ଆରମ୍ଭ କରୁଛନ୍ତି। ତେଣୁ 30 ଶ୍ଲୋକ ପର୍ଯ୍ୟନ୍ତ ଏସବୁ ଚାଲିବ। ଆମେ ଆସନ୍ତାକାଲି 27 ଶ୍ଲୋକରୁ କଥା ଆରମ୍ଭ କରିବା। ଆମେ ବହୁତ ସମୟ ଆଜି କଥା କହିଲେ, କାହାକୁ ଆନନ୍ଦ ଲାଗିଲା କି ଦୁଃଖ ଲାଗିଲା କି କଷ୍ଟ ଲାଗିଲା, କିଏ ବୁଝିଲେ କି ପ୍ରଶ୍ନ ରହିଲା, କିଛି କିଛି ସନ୍ଦେହ ରହିଛି, ନହେଲେ ଆମେ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମବେତ ଗୌର ଭକ୍ତବୃନ୍ଦ କି, ତାଇ ଗୌର ପ୍ରେମାନନ୍ଦେ।